ভগবতে বাসুদেবায়। শ্রীমদ ভগবদ গীতার পঞ্চম অধ্যায়। গতকাল আমি দশম শ্লোক শ্রবণ করুথিলে। কর্মযোগী যেমানে ভগবত উদ্দেশ্যে কর্ম করন্তি, কর্মকে ভগবান কৃষ্ণ অর্পণ করন্তি, কর্তৃত্ব অভিমান রক্ষন্তি না, ফল আকাঙ্ক্ষা রক্ষন্তি না, কর্মসঙ্গী হুয়ন্তি না। কর্মসঙ্গী এই শব্দ বারম্বার শাস্ত্রে আসে। কর্ম যে কর্ম করেদেলা পরে তার প্রতি সঙ্গ, তার আসক্তি, তার কর্তৃত্ব অভিমান সেটা ভিতরে রহি যায়, কর্মসঙ্গী হয়ে যায়। যেমনি যে সব বাহার লোক মানে যে কর্ম করতে অফিসে কাম করতে, সে মেকানিক হইতে হোক, তার গোটে যে কর্ম গুড়া করছেন, সে রিটায়ার্ড হয়ে সে কাম ছাড়দেলে তাঁর অভিমানটা ভিতরে রয়েছে, সে কর্মর চিন্তা গুড়া সব আসবে, তো কর্মসঙ্গী কুযায়। স্বর অছি মানে তুমি কর্ম করি, কিন্তু কর্তৃত্ব অভিমান, ফল আকাঙ্ক্ষা আর কর্মসঙ্গী হইকি যদি আমি কর্ম গুড়া কলে কর্ম বন্ধনে পড়ে যা। ঈশ্বর উপরে সমর্প শুণুলে আমি কর্মযোগী, যে যেতবে কর্মযোগী ভগবদ গীতার আসছেন সেত বুঝিয়া পড়ে, ভক্তর জীবনর প্রাথমিক অবস্থা কৃষ্ণ সে সমর্পণ করে সব কর্ম করছে। কলিযুগ পাই সব যুগরে গুড়ি লা মুনি ঋষি মানে যে যোগী মানে লে বড় বড় রাজা মানে লে সে ভগবান ভক্ত লে জনক মহারাজ, আমার ধ্রুব মহারাজ, প্রহ্লাদ মহারাজ, এমন শুদ্ধ ভক্ত হলে মানে সব কর্মরে ভগবত উদ্দেশ্যে কর্ম করতে প্রজাপালনটা স্থল, যেমনি রাজা মানে বর্তমান প্রজাপালন করছেন, দেশভক্তি কম তাঁর আমাদের কইপারি কাহ কিছু কহিহব না আজকাল, কি দেশ উদ্দেশ্যে করেপারি থাকে আমার আম ভারত দেশ ভারতবর্ষ অলগা দেশ বরং নষ্ট হয়ে যাও, আমি লোক মানে ভালরে রুহত। জন দেশভক্ত সে কম জানে, সে তা দেশভক্ত মানে সে দেশ বিষয়ে চিন্তা করব, সে তা জানে না যে পাকিস্তানটা হচ্ছে ভগবান ঘর, পাকিস্তান ন জানি থাইপারে কি ভারত হচ্ছে কৃষ্ণঙ্কর দেশ বলে, কিন্তু ভারতীয় লোক জাঁয়া দরকার পাকিস্তান হি ভগবানঙ্কর, আমেরিকা হি ভগবানঙ্কর, সেটি যে জীবন সে কৃষ্ণঙ্কর, কিন্তু দেশভক্ত কোণ যে দেশের দেশকু যে ভাল পাইলে সে কোণ কে আম দেশ, আম গাঁ, আম জাতি, যে সংকীর্ণ মনোভাব ভিতরে রইগলে এর কোণ আত্মদর্শন অত্রে আত্মদর্শন জ্ঞান গুড়া না, এমন তো দেশভক্ত দেশপাই করছেন। রামচন্দ্র যেত ভগবান হয়ে ভগবান রামচন্দ্র যেত রাজা হয়ে দশরথ মহারাজ যেত রাজা হয়ে ইখাক যেত রাজা হয়ে জনক মহারাজ যেত রাজা হয়ে সে কোণ তাঁর দেশপাই করুলে তা প্রজাপাই করুলে, সেতবে যে প্রজাপালন করুলে সে ভগবান প্রজা জ্ঞানটা লা প্রভুবাজী মহারাজ যেমনি কুহ প্রজা মানে প্রজা এতে হে প্রজা মানুষ কেবল মনুষ্য মানে বঞ্চিক রয়েবে আর জীব গুড়া মারি খাইবা, প্রজার অর্থটা এয়া নুহে, প্রজা মানে যে জন্ম নিয়েছেন রাজা রাজ্য ভিতরে যে জন্ম নিয়েছেন সমস্ত প্রজা, তুমি এমতি নাই যেমনি সে নিয়ম গুড়াক সব তাঁকর সব নিয়ম গুড়াক পাগল ভড়ি নিয়ম, আজকাল যে নিয়ম গুড়াক সব করা যাচ্ছে গোটে তাৎকালিক কিছু লোক গুড়া বসলে যেটা তুমি যদি গঞ্জে খাইবাটা বন্ধ করে রয়েছ মন্দিরের তার মদ বিক্রি এটা কেমন আলাভ করছ, সেটা লোক প্রশ্ন তার পেপর লেখিলা মতো পড়লে ঠিক কথা কুচি সে লোকটা, মন্দির মানুষ সব গঞ্জে খাওলে না সেটা মনা করা হয়ে সরকার প্রধান মন্দির মানুষ গঞ্জে খাইবে, তাহলে তুমি মানুছ তুমি গোটে জিনিস মানুছ মন্দির হচ্ছে গোটে পবিত্র, তুমি যদি ন মানুছ তাহলে মন্দিরে গঞ্জে খাইবা ঘরে গঞ্জে খাইবা কোণ ডিফরেন্স রহিলা না, মন্দিরটা কেবল ভোট পাই মন্দির বলে কোছ, বর্তমানে ভোট সময় আসছে বলে সেটা মন্দির বলে কোছ, তারপরে আবার সেটা মন্দির নুহে, যদি মন্দিরে গঞ্জে খাইবাটা গোটে ভুল জিনিস তাহলে মন্দিরে পান খাইবাটা গোটে ভুল জিনিস, সেটা কোণ নিশা তুমি তো মানে পাঠপড়া পিলা গঞ্জেইরে যদি নিশা অংশ আছে তাহলে কোণ খৈনিরে পানরে নিশা অংশ নাই, তাহলে তুমি সাইন্টিফিক তাকে স্টডি করে দেখ, সেটা সে লোকটা লেখিলা যদি নিশা খাইবাটা গঞ্জে খাইবাটা মন্দিরে বন্ধ করা তাহলে মদটা কি বন্ধ করা যাবে, সে ঠিক লেখিলা মানে আজিকালি যে বাইল গুড়া করা হচ্ছে এগুড়ি কোণ সময় এমনকর কো আত্মজ্ঞান না কি শাস্ত্র জ্ঞান না কি বৈদিক জ্ঞান উপরে এমন করুনা, এমন কিছু স্বার্থ নেই লোকরঞ্জন নেই এমন করছেন, ଯୋଉ ପ୍ରଜାମାନେ ଯୋଉମାନେ ରହିଲେ ବା ରାଜାମାନେ ଯୋଉମାନେ ରୁହନ୍ତୁ ଏମାନେ ଏଇ କର୍ମଫଳରେ ବାନ୍ଧି ହେଇଯାନ୍ତି କାହିଁକି ନା ଏମାନେ ତ ଏବେ 5 ବର୍ଷର ରାଜା କି 10 ବର୍ଷର ରାଜା କି ଗାନ୍ଧୀ ଆସିଥିଲେ ତାଙ୍କ ପୂର୍ବରୁ ଯିଏ ଆସିଥିଲେ ସେମାନେ ଭାରତବର୍ଷର ଯେ ପ୍ରଥମ ରାଜା ଯେ ତାଙ୍କ ଯୋଗୁଁ ଯେ ଭାରତବର୍ଷରେ ଚାଲୁଥିଲା ତା ପୂର୍ବରୁ ତ ଗୋଟେ ଭାରତବର୍ଷରେ ପ୍ରଜାମାନେ ଥିଲେ ତ ତାର ଏଇ ସୃଷ୍ଟିଟାକୁ କିଏ କରିଛନ୍ତି ଯେ ଭଗବାନ ସୃଷ୍ଟି କରିଛନ୍ତି ପ୍ରତ୍ୟେକ ଆମେ ଦେଖିବା ଯେଉଁ ଯେଉଁମାନେ କିଛି ଜିନିଷ ସୃଷ୍ଟି କରନ୍ତି ତା ଆଗେ ନିୟମ ତିଆରି କରନ୍ତି ତମେ ଦେଖ ଯେମିତି କମ୍ପ୍ୟୁଟରଟା ତିଆରି ହେଇଛି ମୋବାଇଲ ତିଆରି ହେଇଛି କିନ୍ତୁ ତମେ ମୋବାଇଲ କେତେ ଟଙ୍କାରେ କିଣୁଛ ଯଦି 1,000-1.5 ହଜାର ଟଙ୍କାର ଗୋଟେ ଏଡି ଗୋଟେ ମୋବାଇଲ କିଣ ତା ଦେହରେ କାଗଜଟା କେତେ ଲୋକ ଭାରତୀୟ ତା ଭିତରେ ଦେଖିବ ଆରେ ଲୋକ ଏଥର ଏଇଟା ସମସ୍ତେ ଦେଖେ ତାହେଲେ ଚିନ୍ତା କର ଦେଖ ଗୋଟେ କମ୍ପାନୀର ସେ ମୋବାଇଲଟା ବାହାର କରୁଛି ନୋକିଆ ଛୋଟ କମ୍ପାନୀ ନା ନୋକିଆ ନା ଗୋଟେ କଣ ମୁଁ ଆଣିଲି ସେ ଏଡି ଛୋଟ ମୋବାଇଲଟା ଏଡେ ଗୋଟେ ମୋବାଇଲଟା ଧରି କିଏ ଗୋଟେ କୁଆଡ଼େ ବୁଲିବ ସେ ମୋବାଇଲର ତାରେ ମୋବାଇଲଟା ଦାମ 1,500 ମାନେ କିନ୍ତୁ ପେପରଟା ପ୍ରିଣ୍ଟିଂ ହେଇଥିବ 50 ଟଙ୍କା ତା ଦେହରେ ଲେଖା ହେଇଛି ଏମିତି ସେମିତି ସେମିତି ଯିଏ ପ୍ରଡକ୍ସନ କିଛି କରୁଛି ତା ପୂର୍ବରୁ ସେ ଲ କିଛି ତିଆରି କରୁଛି ଏ ସୃଷ୍ଟିଟାକୁ ତାଙ୍କୁ କିଏ ତିଆରି କରିଛନ୍ତି ବୃକ୍ଷ ତରୁ ଲତା ମନୁଷ୍ୟ ଯେତେ 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 ଜୀବଜନ୍ତୁ ସବୁ ଭଗବାନ ତିଆରି କରିଛନ୍ତି ନା ଯଦି ଭଗବାନ ତିଆରି କରିଛନ୍ତି ତାଙ୍କର କି ତୁମେ କମ୍ପାନୀର ଗୋଟେ ଜିନିଷ ତିଆରି କରୁଛ ଏ 10 ଟଙ୍କାର ଗୁଟୁକାଟା ତିଆରି କରୁଛନ୍ତି 10 ଟଙ୍କାର କି 5 ଟଙ୍କାର ତା ଦେହରେ ପୁଣି ଲେଖା ହେଇଛି କ୍ୟାନ୍ସର ଏହା ଏହା ମିଶିଛି ଏହା ଏହା ଇନଗ୍ରେଡିଏଣ୍ଟ ତାହେଲେ ଏତେ ବଡ ସୃଷ୍ଟିଟା ଭଗବାନ କରିଛନ୍ତି ତାଙ୍କର ତ କିଛି ନିୟମ ରହିଛି ନା ତେଣୁ କର୍ମ କରିବାର ଯେଉଁ ପନ୍ଥା ଗୁଡ଼ିକୁ ଭଗବାନ ଏଟା ଦଉଛନ୍ତି ପୂର୍ବ କାଳର ଲୋକମାନେ ଯେଉଁ କର୍ମ କରୁଥିଲେ ସେମାନଙ୍କର ଯେଉଁ କର୍ମ କରିବାର ଯେଉଁ ଶୈଳୀଟାକୁ ଏଇଟା କର୍ମଯୋଗ କର୍ମଯୋଗ କାରଣ କର୍ମଯୋଗ ହିଁ ଜୀବ ସ୍ୱର ପାଇଛି କର୍ମଟା ଭଲ କର୍ମ ହେଇପାରେ ପୁଣ୍ୟକର୍ମ ହେଇପାରେ ପାପକର୍ମ ହେଇପାରେ ଶରୀରଟା ଯେ କେବଳ ମିଳିଛି ଭଗବାନ ଏକାଦଶ ସ୍କନ୍ଦରେ ନାଇଁ ସପ୍ତମ ସ୍କନ୍ଦରେ ପ୍ରହ୍ଲାଦ ମହାରାଜ ଯେତେବେଳେ ଯାଉଛନ୍ତି ବୈକୁଣ୍ଠକୁ ପ୍ରହ୍ଲାଦକୁ ରାଜା କରେଇଲି ନା ପ୍ରହ୍ଲାଦକୁ କହିକି ଯାଉଛନ୍ତି ନା କୁଶଳେ ନ ପୁଣ୍ୟମ ସେ ଶ୍ଳୋକରେ କହୁଛନ୍ତି ପ୍ରହ୍ଲାଦ ତୁମେ ପ୍ରହ୍ଲାଦ ଭଗବାନଙ୍କର ଭକ୍ତ ଭଗବାନ ତାଙ୍କ ପାଇଁ ଆବିର୍ଭାବ ହେଇଗଲେଣି ତୁମେ କଣ କରିବ ଯେତେବେଳେ ରାଜା ହବ ଏଠି ଯଜ୍ଞାଦି କର୍ମ କରିବ ତ ୟାଦ୍ୱାରା ତୁମର ପାପା ପାପାତ୍ମକ ଜିନିଷଟା ଖଣ୍ଡନ ହବ ପାପ ପୁଣ୍ୟ ସେ ତ ଭଗବାନଙ୍କର ଶୁଦ୍ଧ ଭକ୍ତ ଭଗବାନ ଏଇଟା କାହିଁକି କହିକି ଯାଉଛନ୍ତି ଆଗରୁ ଲୋକମାନଙ୍କର ଆଜି ବି ଲୋକମାନଙ୍କର କନସିୟସ୍ ଅଛି ପାପ ବୋଲି ଗୋଟେ ଜିନିଷ ଲୋକ ଜାଣିଛନ୍ତି ପାପ ବୋଲି ଗୋଟେ ଜିନିଷ ନଥାନ୍ତା ତାହେଲେ ଲୋକମାନଙ୍କର ଯଦି ଏତେ ଜ୍ଞାନ ନଥାନ୍ତା ତାହେଲେ ଆଉ କିଛି ଯେତେବେଳେ ସେ ପାପ ବୋଲି ବିଚାରଟା ନ ରହିବ ସମାଜରେ ଗୋଟେ ପଶୁ ସମାଜ ହେଇଯିବ ପାପଟା କଣ ସିନ୍ଫୁଲ୍ ଆକ୍ଟିଭିଟି ଯୋଉଟା ଈଶ୍ୱରଙ୍କର ନିୟମଟା କୃଷ୍ଣଙ୍କର ନିୟମଟାକୁ ଆମେ ନ ମାନିବା ଏଇଟା ହଉଛି ପାପ ଏଇଟାକୁ ଯେତେବେଳେ ମନୁଷ୍ୟ ଭୁଲିଯିବ ସେଟା ଗୋଟେ ପଶୁ ସମାଜ ହେଇଯିବ ଈଶ୍ୱରଙ୍କର ନିୟମ ଥିଲା ବିବାହର ନିୟମ ଜନ୍ମ ହେବାର ନିୟମ ମୃତ୍ୟୁର ନିୟମ ସବୁଥିରେ ବଞ୍ଚିବାର ନିୟମ ସବୁଗୁଡ଼ିକ ଯେତେବେଳେ ସେଇ ନିୟମ ଗୁଡ଼ିକ ନ ରହିବ ମନୁଷ୍ୟ ଆଉ ପଶୁ ଭିତରେ କିଛି ଅନ୍ତର ରହେ ବର୍ତ୍ତମାନ ଯେମିତି ଦେଖୁଛୁ ଆମେ ଏ ବର୍ତ୍ତମାନ ସମସ୍ୟାରେ ଜଗତରେ ଯାହା ସମସ୍ୟା ସବୁ ଦେଖୁଛେ ଗୋଟେ ପରିବାରର ସମସ୍ୟା ଦେଖ ଗୋଟେ ବ୍ୟକ୍ତିଗତ ସମସ୍ୟା ଦେଖ ୟା ପଛରେ ଗୋଟେ ପାପର କାରଣ ଥିବ କେହି କେହି ଏ ଜଗତରେ କେବେ ବି ଭଗବାନଙ୍କର ନିୟମକୁ ଭାଓଲେଟ୍ କରିକି ଭାଙ୍ଗି ଦେଇକି ସୁଖରେ ରହିପାରିବେନି ସରକାର ନିୟମ ଭାଙ୍ଗି ଦେଇକି ଆମେ କେତେଦିନ ରହିବା ଯେତେବେଳେ ଗଭର୍ଣ୍ଣମେଣ୍ଟ ଆମକୁ ଧରିବା କାରଣ ଆମେ ଆମେ ପଳେଇଗଲା ପରେ ଆମ ପିଲାଟା ପିଲା ଛୁଆ ଜମି ଗୁଡ଼ା ତୁମେ ଇଲିଗାଲ ରେକର୍ଡ କଣ କରିଦେଇଥିବ ପେପର କଣ କରିଦେଇଥିବ ତୁମ ପିଲା ଛୁଆ ଗୁଡ଼ାକ ଭୋଗିବେ ଗୋଟେ ଷ୍ଟ୍ରିକ୍ଟ ବାଇ ଲ ଭିତରେ ଗୋଟେ ସରକାର ବି ଚଲାଉଛି ନା ତ ଭଗବାନଙ୍କର ନିୟମ ଗୁଡ଼ାକ ଭାଙ୍ଗି ଦେଇକି ସୁଖରେ କେମିତି ରହିବା ବ୍ୟକ୍ତିଗତ ଯେତେବେଳେ ଆମର କିଛି ସମସ୍ୟା ଆସୁଛି ଆମର ବ୍ୟକ୍ତିଗତ ସମସ୍ୟା ଆସିପାରେ ପାରିବାରିକ ସମସ୍ୟା ଆସିପାରେ ସାମାଜିକ ସମସ୍ୟା ଆସିପାରେ କିମ୍ବା ଗୋଟେ ଅନୁଷ୍ଠାନର ସମସ୍ୟା ଆସିପାରେ ୟା ପଛରେ କିଛି ପାପର କାରଣ ଥାଏ କିଛି ଲକୁ ଆମେ ଡାଇଭର୍ଟ କରୁଛେ ଯେଉଁଥିପାଇଁ ଆମକୁ ପ୍ରତିକ୍ରିୟାଟା ଭୋଗିବାକୁ ପଡୁଛି ସେଥିରେ ଭଗବାନ ଶୃଙ୍ଖଳିତ ଅତି ଶୃଙ୍ଖଳ ଭାବରେ ବ୍ୟକ୍ତିକୁ କର୍ମ କରିବାଟା ଶିଖଉଛନ୍ତି ଏଇଟା ବହୁତ ବଡ଼ ମାନେ ଉଚ୍ଚ ତତ୍ତ୍ୱ କେହି ବି କେବେ କୌଣସି ଅଶୁଦ୍ଧ ଜୀବ କେବେ ହେଲେ ରାଧାକୃଷ୍ଣଙ୍କର ଭଜନ କରିପାରିବେ ତାଙ୍କୁ ତ ଲକ୍ଷ୍ମୀନାରାୟଣ ଦୃଷ୍ଟି ବି ଆସିପାରିବନି ସେ ରାଧାକୃଷ୍ଣଙ୍କୁ କଣ ପ୍ରେମ ଦୃଷ୍ଟିରେ ଦର୍ଶନ କରିବ ସେ ଲକ୍ଷ୍ମୀନାରାୟଣଙ୍କୁ ଦେଖିଲେ ବି ନା ଲକ୍ଷ୍ମୀଙ୍କୁ ଯିଏ ମର୍ଯ୍ୟାଦା ଯାହା କୁହନ୍ତି ମର୍ଯ୍ୟାଦା ଶ୍ରୀଶାଳୀ ଯାହାଙ୍କ ସଂସାର ସବୁ ସେ ମର୍ଯ୍ୟାଦାଶାଳୀ ନା ଆଉ ସବୁ ଐଶ୍ୱର୍ଯ୍ୟ ବିଭୂତି ତାଙ୍କ ପାଖରେ ଅଛି ତାଙ୍କୁ ଦର୍ଶନ କରିକି ଜଣଙ୍କର ମା ବୁଦ୍ଧି ବି ଆସିବେ ଅଶୁଦ୍ଧ ଚିତ ବ୍ୟକ୍ତିଟା ତ ସେ କଣ ରାଧାକୃଷ୍ଣଙ୍କର ଉପାସନା ସବୁ କରିବେ ସେସବୁ ହେଇପାରିବେନି ପ୍ରାୟତଃ ଜୀବର ଚିତ୍ତଟା କଣ ଗୋଟେ ସେ ଭାଗବତ ମନା କରୁଛନ୍ତି ଗୋଟେ ନାରୀର ପ୍ରତିମୂର୍ତ୍ତିକୁ ପୁରୁଷ ଦେଖିଦେଲେ ପୁରୁଷର ପ୍ରତିମୂର୍ତ୍ତିକୁ ନାରୀ ଦେଖିଦେଲେ ତାର ପୁରୁଷ ଭାବ ତାର ନାରୀ ଭାବ ଚାଲିଯାଉଛି
ଗୋଟେ ନାରୀର ଆକୃତିଟାକୁ ପ୍ରକୃତିଟାକୁ ଦେଖ ମୋବାଇଲ ଗୁଡାକରେ କଣ ଦେଖୁଛ ତୁମେ ମୋବାଇଲରେ ଯୋଉ ଫିଲ୍ମ ଦେଖୁଛ ଯୋଉ ସିରିଏଲ ସେଟା କଣଟା ଦେଖୁଛ ସେଟା ଗୋଟେ ଆକୃତି ଗୋଟେ ନାରୀର ଆକୃତି ସେ ନାରୀଟା ସେଠି ନାହିଁ ଆଉ ସେ ନାରୀର ଯୋଉ ରୂପଟା ଦେଖୁଛ ତାକୁ ଗୋଟେ ଯନ୍ତ୍ର ଦ୍ୱାରା କ୍ୟାପଚର କରି ତାକୁ ରଖା ହେଇଛି ସେ ନାରୀ ସେମିତି ଚାଲେ ନା ସେମିତି କଥା କୁହେ ନା ଏ ଯୋଉ ହିରୋ ଗୁଡା କଣ ଡେଇଁ ପଡନ୍ତି ସବୁ ଉଲ୍ଟି ଉଲ୍ଟିକା ଡେଇଁ ପଡନ୍ତି କଣ ସବୁ ଯିଏ ଦେଖିଥିବ ଜାଣିଥିବ ସେ ତାକୁ ବନ୍ଧୁକ ମାରିଦେବ ସେ ତା ପେଟର ଫୁଟିକି ସବୁ ବ୍ଲଡ ବାହାରି ପଡିବ ଏଇଟା ସବୁ ମେସିନ କରୁଛି ଗୋଟେ ଯନ୍ତ୍ରର ଶକ୍ତିଟା ଅଛି ଦେଖ ଗୋଟେ ଯନ୍ତ୍ର ଶକ୍ତିରେ ଆମେ କେତେ ଆକର୍ଷିତ ହେଇଯାଉଛି ସେଟା ତା ଫର୍ମ ନୁହେଁ ତାକୁ ଗୋଟେ କ୍ରିଏଟିଭ ଫର୍ମ ତାକୁ ତିଆରି କରାଯାଇଛି ଇନ୍ଦ୍ରମାନେ ସେଥିରେ ଆକୃଷ୍ଟ ହେଇଯାଉଛି ସେଟା ଏଇ ଯୋଉ ଭଗବାନଙ୍କର ଉପାସନା କରିବା ଗୋଟେ ଜୀବଟା ତାକୁ ଚିତ୍ତ ଶୁଦ୍ଧି କରିବାକୁ ପଡିବ ନା ପୂର୍ବ ଶ୍ଳୋକର ଭଗବାନ କହିଦେଲେ ନା ତାକୁ ଚିତ୍ତ ଶୁଦ୍ଧି କରିବାକୁ ପଡିବ ଶରୀରକୁ ବିଜୟ କରିବାକୁ ପଡିବ ଇନ୍ଦ୍ରକୁ ଜୟ କରିବାକୁ ପଡିବ ଆଉ ସର୍ବାତ୍ମଭୂତ ହବାକୁ ପଡିବ ଆତ୍ମସ୍ଥିତିକୁ ନ ଆସିଲେ କେହି ଜଣେ ସେ ଭଗବାନଙ୍କୁ ସର୍ବତ୍ର ଉପଲବ୍ଧି କରିପାରିବେନି ଆଉ ତାର ପୂର୍ବର ଆତ୍ମ ଉପଲବ୍ଧି ପୂର୍ବରୁ ଯୋଉ ଭଗବତ ସେବାଟା ସେଟା ନଷ୍ଟ ଯାଏ ନା ସେ ପନ୍ଥାରେ ସେ ଅଛି ବୋଲି ବୁଝିବାକୁ ପଡିବ ତା ନୁହେଁ ଯେ ସେ ପରଫେକ୍ସନ ପାଇଗଲେ ସବୁ ଜୀବ ହୃଦୟରେ ଭଗବାନ ଅଛନ୍ତି ଏଇଟା କଣ ଆମର ଉପଲବ୍ଧି ଆସୁଛି ନାଇଁ ଭଗବାନ ସର୍ବତ୍ର ଅଛନ୍ତି କେଉଁଠି ନାହାନ୍ତି ଯେତେବେଳେ ଏଇ ସର୍ବତ୍ର ଭଗବାନଙ୍କର ଜଣଙ୍କର ଦର୍ଶନ ହବ ସର୍ବତ୍ର ଭଗବାନଙ୍କର ଦର୍ଶନ ହବ ସେତେବେଳେ ତାର ଯୋଉ ଉପାସନାଟା ଭଗବତ ଉପାସନାଟା ପୂର୍ଣ୍ଣ ଉପାସନା ତେଣୁ ଏଇ ଯୋଉ କର୍ମ କରିକି ଅନ୍ତରଟାକୁ ଶୁଦ୍ଧି କରିବା ଆମେ କେଉଁ କର୍ମ କରିବା ନା ଭଗବତ କର୍ମ କରିବା ତେଣୁ ଜଣେ ପ୍ରଶ୍ନ କରିବେ ଭଗବତ କର୍ମ କରିବି ଶରୀରଟାକୁ ପିଲା ଛୁଆ ଶରୀରଟାକୁ କେମିତି ମୁଁ ପୋଷିବି ନାଇଁ ଏଇ ଯୋଉ କର୍ମଟା ହଉଛି ସେଟା କର୍ମ ଯୋଗ ସେ କର୍ମଟା ଚାଷ କରିବା ହଉ ଚାକିରି କରିବା ହଉ ସେଗୁଡ଼ିକୁ କେମିତି କିଭଳି ଭାବରେ ଆମେ ତାକୁ ଲଗେଇବା କେମିତିରେ ଭଗବାନଙ୍କ ସେବାରେ ଯୋଗରେ ଲଗେଇବା ସେଇ ଟ୍ରିପ୍ଟାକୁ ଭଗବାନ ହେଇକି ପଞ୍ଚମ ଅଧ୍ୟାୟରେ ତୃତୀୟ ପଞ୍ଚମ ଏ ଦୁଇଟା ଅଧ୍ୟାୟରେ କର୍ମଯୋଗ ଉପରେ ପୁରା ବ୍ୟାଖ୍ୟା ଦେଲେ ଏ ଯୋଉ ସୁନାଟା ତିଆରି ହୁଏନି କ'ଣ ଏଇଟା କହୁଛ ସୁନାଟା ସୁନାଟା ଆଜି ସିନା ସୁନାଟା ଖଣିରୁ ତିଆରି ହୁଏ ଆଉ ତାକୁ ବି ପାରଦ ଆଉ କ'ଣ ଆଉ ଗୋଟେ ଅଛି କ'ଣ ତାକୁ ମିଶେଇକି ଗୋଲ୍ଡ ତିଆରି କରାଯାଏ ସୁନାଟା ତିଆରି କରାଯାଏ ତାର ଅଛି କେମିକାଲ ପ୍ରୋସେସ୍ ଅଛି ସେଗୁଡ଼ାକ ଆଉ ଆଜିକାଲି କେହି ଜାଣନ୍ତିନି ସେଗୁଡ଼ାକ ସେ ତାର ଅଛି ଆଚ୍ଛା ସେଇଟାକୁ ଯେ ଯିଏ ତିଆରି କରିବ ସ୍ୱର୍ଣ୍ଣଟା ଗୋଟେ ତିଆରି ହେଉଛି ତାର ଯୋଉ ପାରଦକୁ ମିଶେଇକି ତା ପରସେଣ୍ଟଟା ମିଶେଇକି ତାକୁ ଯୋଉ ସ୍ୱର୍ଣ୍ଣ ତିଆରି କରୁଛି ଯୋଉ କାରିଗରଟା ତିଆରି କରୁଛି ସେ କଣ କରୁଛି ସେଟା ଗୋଟେ ଥିଲା ପିତଳଟା ଥିଲା କି ଅଲଗା ଗୋଟେ ଧାତୁ ଥିଲା ତାର କର୍ମଟାର ପଦ୍ଧତିଟାକୁ ସେ ଏମିତି ଭାବରେ ଜାଣିଛି ତାକୁ ଏକ ମୂଲ୍ୟବାନ ସ୍ୱର୍ଣ୍ଣରେ ପରିଣତ କରିଦେଇପାରୁଛି ସେଭଳିଆ ଆମ ଜୀବନରେ ଯୋଉ କର୍ମଟା ରହିଛି ସେ କର୍ମଟାକୁ ଆମେ ଶୋଧନ କରୁଛେ ସେ କର୍ମ ମାଧ୍ୟମରେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଉଛି ସେଇଟା ହେଉଛି ଭଗବତ କର୍ମ ସେଟା କର୍ମଯୋଗ ପ୍ରଥମ ଆସିଲା ଏଥିରେ ଚିତ୍ତଟା ଶୁଦ୍ଧି ହୁଏ ଇନ୍ଦ୍ରିୟ ବିଳାସ ଗୁଡ଼ିକ ଯାଏ ଶରୀରର ଯୋଉ ବାଧକ ଶରୀର ହରିଭକ୍ତି କରିବା ପାଇଁ ଶରୀରର ଯୋଉ ତାର ଯୋଉ ଜଡ଼ାଭିନିବେଶ ରହିଛି ଦେହ ପୁତ୍ର ସ୍ତ୍ରୀ କନ୍ୟା ଏଗୁଡ଼ାକ ଯୋଉ ଗୋଟା ବାନ୍ଧିକି ଗୋଟେ ଜୀବକୁ ରଖିଛି ତାର ଗୋଟେ କଣ ନିର୍ମଳ ଭଜନ ସେ କରିପାରୁଛି କେତେବେଳେ ତାର ଅନ୍ତର କେତେବେଳେ ନିର୍ମଳ ପିଲାଟାକୁ ଦେଖିଲେ ଆମକୁ ଯେତିକି ଭଲ ଲାଗୁଛି ଆମ ପୁଅଟାକୁ ଦେଖିଦେବା ଯେତିକି ଭଲ ଲାଗୁଛି ଭଗବାନ ଦେଖିଲେ ଯେତିକି ଭଲ ଲାଗୁଛି ପିଲା ଛୁଆ କଥାଟା ଶୁଣିଲା ବେଳକୁ ଯେମିତି ଲାଗୁଛି କଣ ପ୍ରଭୁଙ୍କର କଥା ଶୁଣିଲେ ସେମିତି ଲାଗୁଛି କେବେ ଏଇଟା ଆସିବ ଆମର ଆତ୍ମୀୟତା ଅଛି ନା ନିଜର ଅଛି ନା ନିଜର ବୋଲି ଭାବୁଛେ ନା ତୁ ନିଜର ପିଲା ଛୁଆ ବନ୍ଧୁ ବାନ୍ଧବ ଦେଖିଲେ ତୁମ ଆଖି ଖୁସି ହେଉ ତୁମ ଆଖି ଖେଳି ଉଠୁଛି ତାଙ୍କ ପାଇଁ ଯେତେ କର୍ମ କର ଦେଖ ବୁଢ଼ୀ ହେଇଯିବନି ସବୁ ଗାଁ କଲେ ବୁଢ଼ୀ ହେଇକି ତାଙ୍କ କମର ଅଣ୍ଟା ବାଙ୍କି ଯିବନି ପୁଣି ବି ପିଲା ଛୁଆ ପାଇଁ କରୁଥିବେ ଖୁସିରେ କରୁଥିବେ ଆଉ ଭଗବାନ ପାଇଁ ତୁମେ ଘଣ୍ଟେ ଦୁଇ ଘଣ୍ଟା କିଏ କରିଦେବ ସେ ମୋର ବହୁତ ମୁଁ କରିଦେଉଛି ସେଇ ବ୍ୟକ୍ତି ସଂସାର କର୍ମ କରୁଛି ସଂସାର ଆସକ୍ତିରେ ସେ ବହୁତ କିଛି ତାକୁ ସୁଖ ମିଳୁଛି ଗୋଟେ ଜଡ କର୍ମର ସୁଖ ମିଳୁଛି ଜଡ କର୍ମ ଏଇଟା ଏଥିରେ କିଛି ନାହିଁ କେବଳ କର୍ତ୍ତୃତ୍ୱ ଅଭିମାନ ମୋ ନାତି ପାଇଁ ମୁଁ କରୁଛି ମୋ ଘର ପାଇଁ କରୁଛି ମୋ ସ୍ତ୍ରୀ ପାଇଁ କରିଦେଲି ମୋ ଘର କରିଦେଲି ସେ ଗୋଟେ ଅଭିମାନରେ କର୍ମଟା କରୁଛି ସେଥିରେ ତାକୁ ସୁଖ ମିଳୁଛି କିନ୍ତୁ ସତ୍କର୍ମ ଭଗବାନ ପାଇଁ କର୍ମ କରୁଛି କି ତାକୁ ସୁଖ ମିଳିବନି କାହିଁକି ତା ଆତ୍ମୀୟତା ଆସିନି ଏ ଟର୍ମଟା ଯୋଉ ଲଗଉଛନ୍ତି କାଲି ଶୁଣୁଥିଲେ ବ୍ରହ୍ମଣ୍ୟ ବ୍ରହ୍ମଣ୍ୟଧାୟ କର୍ମନି ବ୍ରହ୍ମଣ୍ୟଧାୟ ବ୍ରହ୍ମଣ୍ୟ ପରମେଶ୍ୱର ସମର୍ପ୍ୟ ସିଧା ସିଧା ସ୍ୱାମୀ ଲେଖିଲେ ସେଥିରେ ପ୍ରଭୁ ସିଧା ଏଇଗୁଡ଼ିକ ଆଉ କିଛି ବ୍ରହ୍ମ ବ୍ରହ୍ମ ଶବ୍ଦ କୌଣସି ଜିନିଷ ଗୋଟେ କୃଷ୍ଣ ଯତ୍ନ ଲେଖିଛନ୍ତି ପରମେଶ୍ୱର ତ ଭଗବାନ କୃଷ୍ଣ ଆଉ କିଏ ଗୀତାର ଅର୍ଥ ହେଉଛନ୍ତି କୃଷ୍ଣ ସେ କେଉଁ ଯୋଗ କର୍ମଯୋଗ ହଉ ଜ୍ଞାନ ଯୋଗ ହଉ ଯାହା ହଉ ତା ଭକ୍ତି ବିନା କୌଣସି କର୍ମ ସେ ହଟ ଯୋଗୀ ହେଲେ ବି ଜ୍ଞାନ ଯୋଗୀ ହେଲେ ବି ଯେଉଁ ଯୋଗୀ ହେଲେ ତାକୁ ଭକ୍ତିକୁ ଆଶ୍ରୟ କରିକି ହିଁ ସିଦ୍ଧି ପ୍ରାପ୍ତ ହବ, ସେଥିପାଇଁ ଆମେ ଡାଇରେକ୍ଟ ଭକ୍ତିରେ ଲେଖିବୁ, ଆମେ ସେଠି ଯୋଗକୁ କେବେ ହେଲେ ପ୍ରାଧାନ୍ୟ ଦେବୁନୁ। ଲୋକମାନେ କହିବେ ଅଷ୍ଟାଙ୍ଗ ଯୋଗ କଥା କୁହାଯିବ, ବଣକୁ ଯିବ ତୁମେ ତପସ୍ୟା କରିବ, ଏଟା ତ କୃଷ୍ଣ କହିଛନ୍ତି। ଏ ବଣ କୋଉଠି ଅଛି ତୁ ଯାଇ ତପସ୍ୟା କରୁ? ତୋ ଘରେ ତ, ତୋ ଘରେ ତୁ ବଣକୁ ଗଲେ ମୋବାଇଲ ନେଇକି ଯିବୁ, ତୁ କି ତପସ୍ୟା କରିବୁ? ଡାଇରେକ୍ଟ କାଟି ଦିଆଗଲା, ନାହିଁ ତୁମ ସେ ସେସବୁ ନାହିଁ, ତୁ ଭକ୍ତି କର। କାହିଁ ଅଯଥା କାହିଁ ଲେଖାଯିବ? କାହିଁ କାହିଁ ଯୋଗ ପଦ୍ଧତିରେ ଗୋଟେ ଲୋକଙ୍କୁ ଲେଖିକି ଦେଖ, ତୁମେ ସରକାର ଗଭର୍ଣ୍ଣମେଣ୍ଟର ପ୍ରିନ୍ସିପଲ ବି ସେୟା, ତୁମେ ଏଣୁତେଣୁ ଜିନିଷ କୁହନି, ଯୋଉ ଜିନିଷଟାକ ହବନି ସେଗୁଡ଼ା ତୁମେ କୁହନି, ଲୋକଙ୍କୁ ଏଜୁକେଟ୍ କରନି, ଯୋଉଟା ପ୍ରାକ୍ଟିକାଲ ଯୋଉଟା କରିହବ ସେଇଟା କୁହ। ସମାଜ ଏହା କହୁଛି ନା ନାହିଁ? ଯେମିତି ଗୋଟେ ନାରୀ ବିଷୟରେ ତୁମେ ସତ୍ୟ ବର୍ତ୍ତମାନ କହିପାରିବ ନାହିଁ, କହିପାରିବେ କି? ନାରୀ କହିଲେ ସେ ନାରୀ ବି ତୁମ ନାଁରେ କେସ୍ କରିବ, ସରକାର ବି ତୁମ ନାଁରେ କେସ୍ କରିବ, ଜେଲରେ ପଶିବ। ସେ ଭୁଲ କଲେ ବି ତୁମେ କହିପାରିବନି, ସେ ସରକାର ମନା କରୁଛି ତୁମେ ଏଗୁଡ଼ା କୁହନି, ତୁ କିଛି କୁହନି। ସେ କୋଉ ବାବା ତାର ଗଞ୍ଜେଇ ଖାଉ ମଦ ଖାଉ, ସେ ତାକୁ ବାବା ବୋଲି ତୁମେ ଡାକିବ, କାରଣ ସରକାର ତାକୁ ବାବା ବୋଲି ଷ୍ଟାମ୍ପ ମାରିଛି, ସରକାର ତାକୁ କହିଛି ବାବା। ତେଣୁ ସିଏ ଅଣ୍ଡା ଖାଉ ମାଛ ଖାଉ, ସେ ଭଗବାନଙ୍କୁ ବିରୋଧ କରି ତା ବାବା ବୋଲି କହିବ, କାରଣ ସରକାର ତାକୁ କହୁଛି ବାବା ବୋଲି। କ'ଣ ଏଟା ଐତିହ୍ୟସ୍ଥଳୀ ଗୁଡ଼ାକ ଲେଖି ଦେଉଛନ୍ତି, ଏଟା ଆମର ମନୁମେଣ୍ଟ ଗୁଡ଼ାକ କ'ଣ କରି? ତୁମେ ତୁମେ ତ ପ୍ରଜା ନା, ସରକାର କହୁଛନ୍ତି ତୁମେ କହିବ? ସରକାର ମନା କରୁଛି ତୁମେ ଏଇ ପ୍ରିନ୍ସିପଲ ଗୁଡ଼ା କରନି, ସେ ଷ୍ଟ୍ରିକ୍ଟ ଷ୍ଟ୍ରିକ୍ଟ ତୁମ ଧର୍ମକୁ ତୁମେ ପାଳନ କର, ଆଉ ଯଦି କେହି ଧର୍ମକୁ ଭୁଲ କରୁଛ ତୁମେ କୁହନି। ଯଦି ସରକାର ଗାଇଡ଼ଲାଇନ୍ ଏ ଆମର ଗାଇଡ଼ଲାଇନ୍ ସେୟା, ଆମେ ଯେତେବେଳେ ଗୀତା ଲେଖିବୁ, ଆମର ଯେତେବେଳେ ଗୀତାରେ ଆମ ଆଚାର୍ଯ୍ୟମାନେ ଲେଖିଲେ, ସେ ଷ୍ଟ୍ରିକ୍ଟ ମନା କଲେ, ଯେଉଁଟା ଅଲଗା କଥା, ଗୁଡ଼ା କାହିଁ କହିବି ଲୋକ ଗୁଡ଼ା ବିଚଳିତ ହେବେ? ଯେଉଁଟା ପ୍ରାକ୍ଟିକାଲ ସେ କଥା କୁହା, ସବୁ କଥାରେ ସେଥିପାଇଁ ଗୀତାରେ ଭାଗବତରେ କୁହାଯାଇଛି, ତୁମେ ନାମ କର, ଚୈତନ୍ୟ ମହାପ୍ରଭୁଙ୍କର ପାଦାଶ୍ରୟ କର, ସବୁବେଳେ ଭଗବାନଙ୍କର ପାଇଁ ସେବା କର, ବାସ। ଆମେ ସେଠି ଯୋଗ କଥା ବ୍ୟାଖ୍ୟା କରିବୁନୁ, କାହିଁ କରିବୁ? ତୁମେ ଯେଉଁଟା ପ୍ରାକ୍ଟିକାଲ ସମାଜରେ ସେ କଥାଟାକୁ ତୁମେ ମନା କରୁଛ, ତେଣୁ ଯେଉଁଟା ଆମର ବର୍ତ୍ତମାନ ପ୍ରାକ୍ଟିକାଲ, ଆମେ ସେଇଟାକୁ କେମିତି କହିବାକୁ ଯିବୁ? ତୁମେ ଯୁକ୍ତି କରୁନ ମୋ ସାଙ୍ଗରେ, ତୁମେ ଆଉ ତୁମେ କହିବ ଆମେ କାହିଁକି ଯୋଗ କଥା ଲେଖିଲେଣି ପ୍ରଭୁପାଦ ନା, ଏଟା ଆମେ ଲେଖିବୁନୁ, କାହିଁକି ଲେଖିବୁ? ତ ନାରୀମାନେ କ'ଣ ଯାହା କରୁଛନ୍ତି ସମାଜରେ, ନେତାମାନେ ଯାହା କରୁଛନ୍ତି, ବାବାମାନେ ଯାହା କରୁଛନ୍ତି, ତୁମେ କ'ଣ ସବୁ କହୁଛ କି? ତୁମେ କାହା ବିଷୟରେ କିଛି କହିପାରିବନି, ତୁ ପନ୍ଥାରେ ତୁମେ ଯିବାକୁ ପଡ଼ିବ, ଯେ ତୁମ ପନ୍ଥାରେ ତୁମେ ଯାଉଛ, ଆମ ପନ୍ଥାରେ ଆମେ ଯାଉଛୁ, ଭୁଲ କିଛି ନା। ବ୍ରହ୍ମବାଦୀମାନେ କହିଦେଲେ ବି, ମାୟାବାଦୀମାନେ କହିଦେଲେ ବି, ତାଙ୍କ ମାୟାବାଦୀ କହିଲେ ତାଙ୍କୁ କଷ୍ଟ ଲାଗୁଛି, ଆମ କାହିଁ ମାୟାବାଦୀ କୁହାଯାଉଛି? ମାୟାବାଦୀ ଟର୍ମଟା କ'ଣ ଆମେ ତିଆରି କରୁଛୁ? ତୁମେ ବୁଝ, ତୁମେ ତୁମେ ମାୟାବାଦୀ କି ନାହିଁ? ମୋତେ ସେ ଜଣେ ପିଲା ପ୍ରଶ୍ନ କରେ, ମୁଁ ତାକୁ ସେୟା କହିଲି, ମୋତେ ତୁମେ ତୁମ ଇଷ୍ଟ କିଏ? ଖିଚୁଡ଼ି ମୋତେ କୁହନି, ତୁମ ଇଷ୍ଟ କିଏ? ତୁମ ମନ୍ତ୍ର କ'ଣ? ତୁମେ କାହାକୁ ଉପାସନା କରୁଛ? ସେମିତି ହବନି। ବହୁତ ବହୁତ ରାଧାକୃଷ୍ଣ ଭଜନ ଓଡ଼ିଶାର ଲୋକମାନେ, ଯେଉଁଟା ସବୁ ମାୟାବାଦୀ, ସବୁ ତନ୍ତ୍ର ସାଧକ, କିନ୍ତୁ ରାଧାକୃଷ୍ଣ ଭଜନ ଯେଉଁଟା ଲେଖିଛନ୍ତି, ବୈଷ୍ଣବମାନେ କେମିତି ଲେଖିପାରିବେ? ତାମାନେ କ'ଣ ତାଙ୍କୁ ଶୁଦ୍ଧ ସାଧକ ବୁଲା ନେଇଯିବୁନି? ସେଟା ହବନି। ସହଜିଆ ବାଦକୁ ଆମେ କେବେ ପ୍ରଶ୍ରୟ ଦେବୁନି। ଆମେ ଶୁଦ୍ଧ ଭକ୍ତ ନ ହେଇପାରୁ, କିନ୍ତୁ ଅଶୁଦ୍ଧ ଧାରାଟାକୁ ଶୁଦ୍ଧ ଧାରା ଭିତରେ ଆଣିକି ପ୍ରବେଶ କରିପାରିବୁନୁ। ଡ୍ରେନ୍ ୱାଟର୍, ଡ୍ରେନ୍ ୱାଟର୍ ଜାଗାରେ ଯାଉଛି, ଡ୍ରେନ୍ ୱାଟର୍ ଆଣିକି ଆଣି ନଦୀ ଭିତରେ କାଇଁ ପୁରେଇବା? ଆମେ ନଦୀରେ ପଲ୍ୟୁଟେଡ଼ ହେଇଯିବ ନା, ତ ନଦୀକି ଦେଖିକି ପସନ୍ଦ କରୁନାହାନ୍ତି, ନ କରନ୍ତୁ, ଡ୍ରେନ୍ ୱାଟର୍ ପିଉଛନ୍ତି, ପିଅନ୍ତୁ। ଅସତ୍ ସମ୍ପ୍ରଦାୟର ଜିନିଷଟା ଯେତେ ସୁନ୍ଦର ହେଲେ ବି ଆମେ ତାକୁ ଆଣିକି ସତ୍ ସମ୍ପ୍ରଦାୟରେ ପୁରେଇବୁନୁ। ସେଟା ଲୋକମତ ହେଇପାରେ, ଲୋକମାନେ ପ୍ରଶଂସା କରିପାରନ୍ତି। ଓଡ଼ିଶାରେ ମୁଁ ତାଙ୍କ ଭଜନଟା ସବୁ ଶୁଣିଛି ନା, ତୁମର ତୁମେ ବି ଜାଣିନ, ତୁମେ ମୋର ମନର ଅଛି। ଏଇ ମୁଁ ଆମର ସବୁ ଦିଏ କ'ଣ ଟିଭିରେ, ଆମର ରେଡ଼ିଓରେ, ସବୁ ମାୟାବାଦ ସେମାନେ ଆମିଷ ଭୋଜନ କରିବା ପାଇଁ କହିଛନ୍ତି, ରାଧାକୃଷ୍ଣ ଭୋଜନ ଲେଖିଛନ୍ତି, ଟପ୍ ଟପ୍ ଅର୍ଡ଼ର ରାଧାକୃଷ୍ଣ ଭୋଜନ, ତା ମାନେ କ'ଣ? ଆମେ କହିଥିଲୁ ସେ ଶୁଦ୍ଧ ଭକ୍ତ, ଏଇଟା ଆମିଷ ନୁହେଁ, ଆମିଷ ଆଉ ଗୋଟେ ପ୍ରକାର ଅଛି, ସେ ସବୁ ବ୍ୟାଖ୍ୟା କରିକି ମୋତେ ଛୁଆ କୁହେ, ସେ ତାକୁ କହିବ, କିନ୍ତୁ ରାଧାକୃଷ୍ଣ ଭଜନ ଲେଖିଛନ୍ତି, ଜଗନ୍ନାଥଙ୍କ ଭଜନ ଲେଖିଛନ୍ତି, କ'ଣ ଆମେ ତାଙ୍କୁ ଶୁଦ୍ଧ ଭକ୍ତ ମାନେ ନବୁ? ତୁମେ ଆମ ମୁଖ ବନ୍ଦ କରିପାରିବ, ଆମେ ମୁଖ ବନ୍ଦ କରି ବସିଯିବୁ, କିନ୍ତୁ ସତ୍ୟ ଯୋଉଟା ସାମ୍ପ୍ରଦାୟିକ ଜିନିଷ ତୁମେ ହାତ ମାରିପାରିବ। ମହାପ୍ରଭୁଙ୍କ ଧାରା ଯୋଉଟା, ସେମାନେ ମହାପ୍ରଭୁ ମାନନ୍ତି, ମହାପ୍ରଭୁ କଥା କହିଦେବେ, କିଏ କ'ଣ ଚୈତନ୍ୟ ମହାପ୍ରଭୁ କଥା ଲେଖିଦେଲେ, ରାଧାକୃଷ୍ଣ କଥା ଲେଖିଦେଲେ, ଯେ ତା ଇଷ୍ଟ କିଏ? କାହିଁକି ମନା କରାଯାଉ ତୁମେ ଅଲଗା ସମ୍ପ୍ରଦାୟ ଜିନିଷ ଶୁଣିବନି? କାହିଁକି ମନା କରାଯାଉ ତାଙ୍କ ଇଷ୍ଟ କିଏ? ଇଷ୍ଟ ଯଦି ମିଳିଯାଉଛି, ତାଙ୍କ ମନ୍ତ୍ର କ'ଣ? ଯଦି ମନ୍ତ୍ର ମିଳିଯାଉଛି, ଇଷ୍ଟ ମିଳିଯାଉଛି, ତାଙ୍କ ଲକ୍ଷ୍ୟ କ'ଣ? ତାଙ୍କ ଲକ୍ଷ୍ୟଟା କ'ଣ? କୃଷ୍ଣ ସମସ୍ତେ ପୂଜା କରନ୍ତି, କିନ୍ତୁ ଆମେ କୃଷ୍ଣଙ୍କୁ ପୂଜା କରୁ। ପ୍ରଭୁପାଦ କୁହନ୍ତି ଆମେ ସବୁବେଳେ କୃଷ୍ଣ ସୁଖଟା ଦେଖୁ। ଅନ୍ୟମାନେ କୃଷ୍ଣଙ୍କୁ ପୂଜା କରନ୍ତି, କ'ଣ କରନ୍ତି? କୃଷ୍ଣଙ୍କୁ ବ୍ୟବହାର କରନ୍ତି, କୃଷ୍ଣଙ୍କୁ ୟୁଜ୍ କରନ୍ତି। ତାମାନେ କିଏ ବି କୃଷ୍ଣଙ୍କୁ ପୂଜା କରିଦେଲେ ଆମେ ତାଙ୍କୁ ଶୁଦ୍ଧଭକ୍ତ କହିଦେବୁ? ଏଇଟା ଆମର କେବେ ସମ୍ଭବ ନୁହେଁ, ଆମେ ଏଟା କହିପାରିବୁନୁ। ସେ କେତେ ସୁନ୍ଦର ଆଡମ୍ବରରେ ଭଲ ଉତ୍ସବ କରୁ, ଯାହା ବି କରୁ, ସେ କୃଷ୍ଣ କ'ଣ, କୃଷ୍ଣ ସୁଖ ପାଇଁ କରୁଛି କି ନାହିଁ? ଆମେ କୃଷ୍ଣ ପୂଜା କରୁନୁ କୃଷ୍ଣଙ୍କ ୟୁଜ୍ କରିବା ପାଇଁ, କିଏ ନାମ କମାଉଛି କୃଷ୍ଣ, କୃଷ୍ଣ ମନ୍ଦିର କରି ନାମ କମେଇବ, ସବୁ ଲୋକ ତାକୁ ଧାର୍ମିକ କରିବ, ତୁମେ ଯାଉ ଏତେ ବଡ଼ ମନ୍ଦିର କରିଛ, କି କୃଷ୍ଣଙ୍କୁ ମନ୍ଦିର କରି କୃଷ୍ଣଙ୍କୁ ହଜାର ପ୍ରାର୍ଥନା, ସେ ତୁଳସୀ ଚଢ଼ା ଏଇଟା କର ସେଇଟା କର, କୃଷ୍ଣ ମତେ ଦେ, ବେପାରୀ କାମ ତମ ଉପାସନାର ବି ପଦ୍ଧତି, ଇଷ୍ଟ ସମାନ ହେଇଗଲେ ବି ମନ୍ତ୍ର ସମାନ ହେଇଗଲେ ବି କାଟି ଦିଆଯିବ, ଲକ୍ଷ୍ୟ ସମାନ ହବନି କେବେ। ଆମର ଉପାସ୍ୟ କିଏ, ଆମର ଉପାସ୍ୟ କିଏ, ଆମର ଉପାସ୍ୟକୁ ଆମେ କୃଷ୍ଣ କେବେ କହୁନା, କୃଷ୍ଣ କହିଦେଲେ ଦ୍ୱାରକେଶ କୃଷ୍ଣ ହେଇଯିବେ, ସମ୍ପ୍ରଦାୟରେ ବି କୃଷ୍ଣ ଉପାସନା କରୁଛନ୍ତି, ଆମର ଉପାସ୍ୟ କୃଷ୍ଣ ନୁହନ୍ତି। ସେଥିପାଇଁ ଯେତେବେଳେ ମହାପ୍ରଭୁଙ୍କର ଅଛନ୍ତି, ଯେତେବେଳେ ମୋତେ ସେ ପ୍ରସଙ୍ଗ ଆସୁନି, ମହାପ୍ରଭୁ ସେ ଉପାଧ୍ୟାୟଙ୍କ ସହିତ ଯେତେବେଳେ ବ୍ୟାଖ୍ୟା ଚାଲିଛି, ଆମର ଉପାସ୍ୟ କିଏ, ବ୍ରଜେନ୍ଦ୍ର ନନ୍ଦନ, ସେ ବ୍ରଜପୁରର କୃଷ୍ଣ। ବ୍ରଜପୁରରେ ଯେମିତି ଗୋପୀମାନେ କେବଳ କୃଷ୍ଣ ସୁଖ ପାଇଁ ହିଁ କେବଳ ତାଙ୍କୁ ପୂଜା କରୁଥିଲେ, ତାଙ୍କ ସେବା କରୁଥିଲେ, ସର୍ବସ୍ୱ ଯୋଉ ସର୍ବସ୍ୱ ତ୍ୟାଗ କରି କେବଳ କୃଷ୍ଣ ସୁଖ ଥିଲା ତାଙ୍କ ଉପାସନାର ଲକ୍ଷ୍ୟ। ସିଏ କେତେ ବଡ଼ ବାବା ହେଇଗଲେ, କେତେ ପ୍ରବଚନ ଦେଲେ, କ'ଣ କରିଦେଲେ, ତା ଲକ୍ଷ୍ୟଟା କ'ଣ ଆମେ ଦେଖିବୁ ନା, ମନ୍ତ୍ରଟା ସିଏ କରୁଛି ନା, ମନ୍ତ୍ରଟା ମନ୍ତ୍ରଟା ଯୋଉ ଯେମିତି ଆମେ ହରେକୃଷ୍ଣ ମହାମନ୍ତ୍ର କରୁଛେ, କାହିଁ କରୁଛେ, ଆମର ଲକ୍ଷ୍ୟଟା କ'ଣ, ଆମର ଲକ୍ଷ୍ୟଟା ହେଲା ରାଧାକୃଷ୍ଣଙ୍କର ସେବା, ଆମ ଲକ୍ଷ୍ୟଟା କେମିତି ଆମେ ପରିପୃଷ୍ଟ କରୁଛେ। ଯେମିତି ଉପାସନା ପୂର୍ବରୁ ଯେମିତି ଆପଣ ସଂକଳ୍ପ ସବୁ ଦେଖୁନାହାନ୍ତି କି, କ'ଣ କରନ୍ତି ଯଜ୍ଞ ପୂର୍ବରୁ ସଂକଳ୍ପ କରନ୍ତି, ଆମର ଦେଖୁନାହାନ୍ତି ଆମେ ଆମେ ଭଗବାନଙ୍କର ଆରତୀ ପୂର୍ବରୁ ତୁଳସୀ ପୂଜା କରିବୁ, ତାଙ୍କର ସବୁ ପୂଜା ନାହିଁ, କର୍ମକାଣ୍ଡରେ କୌଣସି ପୂଜା ନାହାନ୍ତି, ଦୀପ ପୂଜା କରନ୍ତିନି, ଯଜ୍ଞ କରିବା ପୂର୍ବରୁ ସେ ଦୀପବଳକୁ ପୂଜା କରିବେ, ଗଣେଶକୁ ପୂଜା କରିବେ, ସେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରି ତାଙ୍କର ଯୋଉ ମନସ୍କାମନା କରନ୍ତି ଯେ ଆପଣ ଆମକୁ ସାହାଯ୍ୟ କରନ୍ତୁ, ଆମେ ଏଇ କାମଟା କରିବା ପାଇଁ ଚାହୁଁଛୁ, ତାହେଲେ ଆମର କାହିଁକି ଆରତୀ ପୂର୍ବରୁ ତୁଳସୀ ପୂଜା କରାଯାଉଛି। ଦେଖ ତୁଳସୀ ପ୍ରାର୍ଥନା କ'ଣ, ନା ଆମ ଲକ୍ଷ୍ୟଟାକୁ ଆମେ ଯିଏ ରାଧାକୃଷ୍ଣ ପୂଜା କଲା ବୋଲି ଆମେ ତାଙ୍କୁ କହିଦେବୁ ସିଏ ଶୁଦ୍ଧଭକ୍ତ ହେଇଗଲେ, ଆମ ଲକ୍ଷ୍ୟ ରହିଲା ଆମେ କୁନ୍ତ ବ୍ରଜେ ରାଧାକୃଷ୍ଣ ସେବା, ବ୍ରଜେ ରାଧାକୃଷ୍ଣ ସେବା ପାଉ, ମଥୁରା ଦ୍ୱାରକା ହେଠି ନାହିଁ, କେଉଁ ସମ୍ପ୍ରଦାୟ ଲୋକ କ'ଣ କହିଦେଲେ ବି ତା ବୀଜ ମନ୍ତ୍ର ଆମେ ଦେଖିବୁ, ତା ପରମ୍ପରା ମନ୍ତ୍ର ଆମେ ଦେଖିବୁ, ଆମେ ଶୁଦ୍ଧ ନ ହେଇପାରୁ, ଆମ ଆଚାର୍ଯ୍ୟ ମନ୍ତ୍ର ଯୋଉ ଶୁଦ୍ଧ ପରମ୍ପରା ଭିତରେ ଏଗୁଡ଼ାକ ପ୍ରବେଶ କରିବନି। ସେ କିଏ ଗୋଟେ ଭଲ କଥା କହିଲା, ଭଲ କଥା ମାୟାବାଦୀ ମାନେ ଭଲ ଭଲ କଥା କହିବେ, କ'ଣ କେହି କଥା ନ କହିପାରିଲେ ବୋଲି କ'ଣ ତାଙ୍କର ସାଧୁତା ନାହିଁ, କେହି ଯଦି କିଛି କଥା ନ କହିପାରୁଛି ତାଙ୍କର କ'ଣ କ'ଣ ପ୍ରବଚନ ଗୁଡ଼ାକ ରେକର୍ଡିଂ ସବୁ ରହିଥିଲା, ଜଗନ୍ନାଥ ଦାସ ବାବାଜୀ ମହାରାଜଙ୍କର ପ୍ରବଚନ ଥିଲା, ଗୌରକିଶୋର ଦାସ ବାବାଜୀ ମହାରାଜଙ୍କର ପ୍ରବଚନ ଥିଲା, ରୂପସନାଥଙ୍କର ପ୍ରବଚନ ଥିଲା, ନାହିଁ ଏଟା ଠିକ କଥା। ଏ ଲୋକ ଗୁଡାକ ଯେମିତି କ'ଣ ବାୟା ହେଇଗଲେ କ'ଣ କରିବେ, ସଂସାର ବାୟା ହେଇଗଲେ ଗୋଟେ ଫିଲ୍ମ ଗୀତ ଲାଗା, ଦେଖୁନ ସେ ଲୋକ ଗୀତ କାହିଁକି କାହିଁକି ରେଡ଼ିଓ ଫେଡ଼ିଓ ଯୋଉ ଆଗରୁ ରଖନ୍ତି, କାହିଁ ରଖନ୍ତି ଏଡ଼େ ବଡ଼ ରେଡ଼ିଓଟାକୁ କୁଣ୍ଡେଇକି ସେ ଯାଉଥିବ, ମୁଁ ତ ମୁଣ୍ଡ କାମ କରୁନି, ସଂସାର ସୁଖ ମିଳିଲେ ତାକୁ ଲଗେଇଲା, ସେଭଳିଆ ବର୍ତ୍ତମାନ ବର୍ତ୍ତମାନ ସେୟା ସେବା ହବ ନାହିଁ, ସମର୍ପଣ ହବ ନାହିଁ, ତାହେଲେ ଶୁଣିବି, ଶୁଣିଲେ କ'ଣଟା କରିବୁ, ଶୁଣିଲା ପରେ ତ କରିବାକୁ ପଡିବ ନା ବାପା, ତୁ ଲକ୍ଷ୍ୟ କଥା ଜାଣିଲେ କ'ଣ କରିବୁ, ସେ ହରେକୃଷ୍ଣ ଜପଟା କର ଆଗେ, ତୁମର ଶ୍ରବଣର ଯୋଉ ଫଳ ତୁମେ ଯାହା ପଢୁଛ ଶ୍ରଦ୍ଧା ପଢୁଛ ସବୁ ଧରା ପଡ଼ିବ ତୁମ ଜପ ବେଳେ, ସାଧକର ଜପ ସମୟରେ ଧରା ପଡ଼େ ତାର ନିଜର ସ୍ୱରୂପ ସ୍ଥିତିଟା, ତୁମେ କ'ଣ କ'ଣ ଜପଟ କାହିଁ ସ୍ୱତନ୍ତ୍ର କଥା ହେଲା, କୀର୍ତ୍ତନ ବି ସେ କରିଦେବ, ଡିଆଁ ଡିଁ କରିକି ଲୋକଙ୍କୁ ଦେଖେଇକି ଲୋକ ବେଶୀ ଲୋକ ହେଇଗଲେ ଯେ ଡିଆଁ ମରା ମାରି ହବ, ଲୋକଟା ଯେଉଁ ବହୁତ ଅଛନ୍ତି ତୁମକୁ ବହୁତ ଆପ୍ରିସିଏଟ୍ କରିବେ, ସେଗୁଡ଼ା ତୁମେ କରିଦେଇପାରିବ, କିନ୍ତୁ ସ୍ୱରୂପ ସ୍ଥିତିରେ ତୁମର ଯୋଉ ଅନ୍ତରର ପ୍ରାର୍ଥନାଟା ଯାହା ତୁମେ ସ୍ପିରିଚୁଆଲ ଆକ୍ଟିଭିଟି କରୁଛ ସବୁ ଧରା ପଡ଼ିବ କେତେବେଳେ, ନାମ ବେଳେ, କାରଣ ତୁ ବୀଜ ମନ୍ତ୍ରଟା କରୁଛ, ତୁମ ଇଷ୍ଟ ମନ୍ତ୍ର କରୁଛ, ତୁମ ଲକ୍ଷ୍ୟଟା କ'ଣ, ତୁ ସେତେବେଳେ କ'ଣ ପ୍ରାର୍ଥନା କରୁଛ, ଆଉ ଭଗବାନ ସେତେବେଳେ ସବୁ ଧରେଇ ଦେବେ, ତୁମର ଷ୍ଟାଟସ୍ଟା ଏ ନାମଟା ତୁମକୁ ଜଣେଇ ଦେବେ, ତୁମେ ହଉଛି ତୁମ ମାଇଣ୍ଡରେ କ'ଣ ଆସୁଛି, ଅପରାଧ ବୃତ୍ତି ଅଛି କି କାମନା ଅଛି କି କ'ଣ ଅଛି, ସବୁଗୁଡ଼ା ଧରା ପଡ଼ୁଛି, ସବୁବେଳେ କେବେ ଆମେ ଏଗୁଡ଼ିକ ମାନେ ଯୋଉ ଆଜିକାଲି ଯୋଉ ସମାଲୋଚନା ଆଲୋଚନା ଦୁନିଆ ପାଣ୍ଡିତ୍ୟ ଗିରିରେ କଥାବାର୍ତ୍ତା କରୁଛନ୍ତି, ଏଗୁଡ଼ାକ ଆମେ ଶୁଣିବା ପାଇଁ ଚାହୁଁନା, ଏଗୁଡ଼ା ଗୋଟେ ଗୋଟେ ପଦାରେ ଉଠେଇ ଦିଆଯିବ, ସମ୍ପ୍ରଦାୟର ଶିକ୍ଷା ଆଚାର୍ଯ୍ୟମାନଙ୍କର ଶିକ୍ଷା ଉପରେ ଆମର ପୁରା ଷ୍ଟିକ୍ଅପ୍ ହେଇକି ରହିବାକୁ ପଡ଼ିବ, କିଏ କ'ଣ କହୁଛି ସେଥିରେ କୌଣସି ବିଚଳ, ବର୍ତ୍ତମାନ ନ ଶୁଣିବା ଏଇଟା ବେଟର, ବର୍ତ୍ତମାନ ଯୋଉ ସମୟ ଆସି ଯାଇଛି ତ ନ ଶୁଣିବା ଏଇଟା ଭଲ, ତୁମେ ଯେଉଁଥିରେ ତୁମର ଗୁରୁ ଆଚାର୍ଯ୍ୟ ଯେଉଁଥିରେ ପ୍ରେରଣା ପାଉଛ ଯାହାର ଶୁଣିକି ତୁମେ ବଞ୍ଚିକି ରୁହ, ଏଗୁଡ଼ା ବିଭିନ୍ନ କଥା ବିଭିନ୍ନ ଜିନିଷ ୟୁଟ୍ୟୁବ୍ର ହଜାର ଗୁରୁଛି, ଆଉ ତୁମେ ତା ଭିତରେ ଗୋଟେ ମ୍ୟାଚ୍ୟୁର ଡିଭୋଟି ନୁହଁ, ତୁମର ଗୋଟେ ପରିପକ୍ୱ ନାହିଁ, ତୁମେ ସେତେବେଳେ ଗୁରୁଙ୍କୁ ସନ୍ଦେହ କରିବ, ମନ୍ତ୍ରକୁ ସନ୍ଦେହ କରିବ, ସମ୍ପ୍ରଦାୟକୁ ସନ୍ଦେହ କରିବ, କରିବ ତ ତୁମେ ନିଶ୍ଚିତ। ତୁମେ କେବେ କହିପାରିବନି ଯେ ଜଣେ ଏଭଳି ସାଧୁ ଜଣେ ସେ ଥିଲେ, ପ୍ରଭୁପାଦ ଏଭଳି ସାଧୁ ଥିଲେ, ଭକ୍ତିନାଥ ଠାକୁର ଏଭଳି ସାଧୁ ଥିଲେ, କେବେ ତୁମେ ସେ ହୃଦୟ ସେ ସ୍ଥାନକୁ ରଖିପାରିବନି, କେବେ ରଖିପାରିବ? ସେଟା ତ ସରିଲା, ତୁମ ଭକ୍ତିଟା ସରିଗଲା, ଏଟା ସିଦ୍ଧାନ୍ତ ବିରୁଦ୍ଧ ହେଇଗଲା। ତୁମେ ତ ସେ ଗୋଟେ ନାରୀଟା, ଯେଉଁ ନାରୀମାନଙ୍କୁ ଆଗରୁ କାହିଁକି ଛଡ଼ାଯାଏ ନା, ଏ ଯେଉଁ ପରଦା ପ୍ରଥା ଗୁଡ଼ା ଥିଲା, ଆଗକୁ ବାହାରୁ କାହିଁକି ଛଡ଼ାଯାଏ ନା, କାହିଁକି ସୋସିଆଲ କଷ୍ଟମ ମଧ୍ୟ ରଖାହେଇଥିଲା, ତାର ଅସତି ଭାବନାଟା ଚାଲି ଆସିବ। ସେ ଗୋଟେ କାହିଁ ଗୋଟେ ଭଲ ସୁନ୍ଦର ପୁରୁଷକୁ ଦେଖିଦେଲେ କ'ଣ କହିବ, ମୋ ସ୍ୱାମୀଠାରୁ ଇଏ ଶ୍ରେଷ୍ଠ, ସରିଲା। ତାର ସ୍ୱାମୀକୁ ସେ ସ୍ଥାନ ଦେଇପାରିବନି। ଆଉ ଇଏ ଗୁଡ଼ାକ ସିଦ୍ଧାନ୍ତ ଗୁଡ଼ାକ ଆଜିକାଲି ତ ସେଗୁଡ଼ାକ ସବୁ ଶୁଣିବୁ ନା, ଆ ମାଇଣ୍ଡ ଗୁଡ଼ାକ କ'ଣ ଶୁଣିବୁ, ଏଣୁ ତୁ ଶୁଣିବୁ, ଏଠୁ ଶୁଣିଦେବୁ, ସେଠୁ ଶୁଣିଦେବୁ, ଆରେ ତୁମେ ଦେଖ, ତୁମେ ଯାହା ଶ୍ରବଣ କରୁଛ ତୁମର ଭଜନରେ କେତେ କାମ ଲାଗୁଛି, ତୁମେ ଯେଉଁ ହରିକଥା କହୁଛ ତୁମ କାମରେ କ'ଣ ଲାଗୁଛି। ଶ୍ରବଣ କରିବା ପାଇଁ ମନା କରାଯାଏ, କିନ୍ତୁ ଶ୍ରବଣ କରିକି ମୋର ଭକ୍ତି ହଉଛି କି, ମୋର କୀର୍ତ୍ତନ କରିକି ଭକ୍ତି ହଉଛି କି, ହଉନି ତାର କ'ଣ ତ୍ରୁଟି ରହିଛି, ସେଟା ତୁମେ ଚିନ୍ତା କର। ସବୁଟା ଭଲ ଶାସ୍ତ୍ର ଦେଖେଲେ, ଯୁକ୍ତି ଦେଖେଲେ, ସବୁ ହଜାର ଯୁକ୍ତି ଅଛି। ତୁମେ ଗୋଟେ ଯୁକ୍ତି ଦେଖେଲେ ଆମେ ଗୋଟେ ଯୁକ୍ତି ଦେଖେଇ ଦେଇପାରିବୁ, ସେଥିରେ ସମାଧ ଭାବନା। ତୁମ ଅଧିକାରକୁ ତୁମେ ଦେଖ, ତୁମ ହୃଦୟକୁ ତୁମେ ଦେଖ, ମୋ ହୃଦୟ ଭିତରେ କେଉଁ ଭାବନା ଆସୁଛି, ମୋର କୃଷ୍ଣଙ୍କୁ ପାଇବାର କେତେ ଲାଳସା ରହିଛି। ଫିଲୋସଫି କହିଲେ ଫିଲୋସଫିଟା ଗୋଟେ ଦର୍ଶନଟା କହିବା ଗୋଟେ ବଡ଼ କଥା ନୁହେଁ, କିଏ ପଢ଼ିଦେବା ତୁମେ ପଢ଼ିଦେବା, ତୁମ ପାଖରେ ଗ୍ରନ୍ଥ ଅଛି ହଜାର, ଆମ ପାଖରେ ହଜାର ଗ୍ରନ୍ଥ ଅଛି, ଆମେ ପଢିକି ତୁମେ ପଢିକି କହିଦେଉଛୁ, ଆମେ ପଢିକି କହିଦେବୁ। ସବୁବେଳେ ଗୋଟେ ମନେ ରଖିଦେବ, କେହି ବଡ଼ କଥା କହିଦେଲେ ତା ଅଧିକାରଟା ପରିବର୍ତ୍ତନ କେବେ ହୁଏ ନା। ଅର୍ଜୁନ ବହୁତ ବଡ଼ କଥା କହିଥିଲେ ପ୍ରଥମ ଅଧ୍ୟାୟରେ, ବହୁତ ବଡ଼ କଥା କହିଥିଲେ, ପୁରା ବେଦରୁ ଆଣିକି କହିଥିଲେ, ପୁରା କୃଷ୍ଣଟା ଅନ୍ୟାୟ ଏଟା ଏମିତି ଆସନ୍ତି, ଶେଷରେ କ'ଣ ଗଲେ, କେହି ବହୁତ ବଡ଼ କଥା କହିଥିଲେ ତା ଅଧିକାରଟା ପରିବର୍ତ୍ତନ ହୁଏ ନା। ଅଧିକାରୀ କେବଳ ଏଇ ଗୁରୁ ବୈଷ୍ଣବଙ୍କ କୃପାରେ ପୁରା ସିଧା, ଏ ଆଜି ମଧ୍ୟ ଯିବ ସଙ୍ଗରେ ସେ ସନ୍ଦର୍ଭରେ ସେ ସିଧା ସବୁ ଲେଖୁଛନ୍ତି, ଡାଇରେକ୍ଟ ସେ ଲେଖି ଦେଉଛନ୍ତି, ଯେଉଁ କାମ କରୁଛନ୍ତି ନିର୍ଜିତ ଷଡ଼ବର୍ଗୀ ଭାଗବତର ସେ କହୁ ସେ ସନ୍ଦର୍ଭରେ ସେ ଲେଖୁଛନ୍ତି, ଶୁଦ୍ଧ ଭକ୍ତି ପ୍ରସଙ୍ଗ ଆମେ ସିଧା ସେ ଲେଖି ଦେଇଛନ୍ତି। ସେଠି ଗୁରୁ ଭକ୍ତି ଦ୍ୱାରା ଏଗୁଡ଼ାକ ଜୟ କରିବ, ସ୍ୱତନ୍ତ୍ର ଭାବକୁ ଜୟ କରିପାରିବନି। ଆମର ଭକ୍ତି ଥାଉ ନଥାଉ ଗୁରୁଙ୍କ ଚରଣ ଆମେ ସେଟା କହିବା ନା, ଆହୁରି ନୂଆ ପନ୍ଥାନ୍ତ କହିବା, ଆମର ଆଚାର୍ଯ୍ୟ ସେଟା କହିଛନ୍ତି, ଭାଗବତ କହିଛନ୍ତି, ଆମେ ସେଟା କହିବୁ। ଅଧିକାରଟା ବଡ଼ ଜିନିଷ, କେହି ବଡ଼ କଥା କହିଦେଲେ, ବଡ଼ ମନ୍ଦିର କରିଦେଲେ, ବହୁତ ଭକ୍ତ ବନେଇଦେଲେ, ତୁମେ ଯାହା ବି କର, ତୁମ ଅଧିକାର ପରିବର୍ତ୍ତନ କିଛି ହବନି। କେବଳ ଗୁରୁ ବୈଷ୍ଣବଙ୍କର ମହତ୍ତର କୃପାରେ ନିଜର ଅଧିକାରଟା ପରିବର୍ତ୍ତନ ହୁଏ। କାହିଁକି ସବୁବେଳେ ମନେ ରଖିବାକୁ ପଡ଼ିବ, ମୋର ଇନ୍ଦ୍ରିୟମାନଙ୍କ ହେଉଛି ଜଡ଼ ଇନ୍ଦ୍ରିୟ, ଜଡ଼ ସ୍ୱଭାବ, କର୍ମ ଫଳ ଅଛି, ସେଇଟା ଗୋଟିଏ ଜାଗାରେ ରହିଛି। ତୁମେ ଯେତେ ଆଗକୁ ଯାଉ, ତୁ ଯେମିତି କମରରେ ଦୌଡ଼ି ବନ୍ଧା ହେଇଥିବ, ଗୋଟେ ଲୋକ ଯେତେ ଆଗକୁ ଯାଉ ଟାଣିଦେଲା କୁଆଡ଼େ ଯିବ, ସେଇଠୁ ଘୋଷାରି ହେଇକି ଆସିବ। ଆମ କର୍ମଫଳଟା ସେଇଭଳିଆ, ଯେତେ ଆଗକୁ ତୁମେ ଯାଇଥିବେ ତ କର୍ମ ତମ ଚାଲି ଆସିବ, ତୁମ ଘୋଷରେ ଆଣି ଟାଣି ଫବାଡ଼ ନା, ଭଗବାନ ସେବା କରିପାରିବ ନା, ଭଜନ କରିପାରିବ, କିଛି କରିପାରିବନି, ତୁମେ ପାଗଳା କରି ଛାଡ଼ଦ। ଭଜନ ସ୍ମରଣ କ'ଣ କରିବା, ସେଥିପାଇଁ ଏଇ କୃପାଟାକୁ ଆମକୁ ସବୁ ପଥ ଦେଇଛି। ଆଚାର୍ଯ୍ୟ ମାନେ ସବୁ ସ୍ପଷ୍ଟ କହିଛନ୍ତି, ଏଇ ବ୍ରହ୍ମଣ୍ୟ ରାୟ କର୍ମଣି ସଙ୍ଗସ୍ତୃପ୍ତ କରନ୍ତି ଜଲିପ୍ୟତନ ସବାପିଏନ ପଦ୍ମ ପତ୍ର ଇମାମସା। ବ୍ରହ୍ମ କର୍ମ ଗୁଡ଼ା କର, ବ୍ରହ୍ମ ମାନେ ପରମେଶ୍ୱରକୁ ସମର୍ପଣ କରି କର୍ମ କର, କଲେ ତୁମ ପାପ ପୁଣ୍ୟାତ୍ମକ କର୍ମରେ ବନ୍ଧନ ପଡ଼ିବ ନାହିଁ। ଭଗବାନ ପାଇଁ କର୍ମ କରିବାକୁ ପଡ଼ିବ, ଗୃହସ୍ଥ ବି ଗୃହସ୍ଥ ଗୁଡ଼ା କାଲି ସେ ପ୍ରଭୁଜନ ବୃଦ୍ଧ ସୁଗୃଦ ସେ ଗୃହସ୍ଥ ମାନେ ତା ଘରେ ବିଗ୍ରହ ରଖିବ, ସେ ମନ୍ଦିରକୁ ଆସିପାରୁନି, ସେ ତାର ଘରେ ବିଗ୍ରହ ରଖିବ। ଆଜିକାଲି କାହାକୁ ସମୟ ଅଛି ଖେଳୁଛନ୍ତି, ଠାକୁର କିଏ ପୂଜା କରିବ, ଭଗବାନଙ୍କର ସେବା କରିବା, ଲୋକଙ୍କର ଇରେଗୁଲାରିଟି ଲାଇଫ୍ ଉଠିବା ଆଗରୁ ସବୁ ଗୃହସ୍ଥ ମାନଙ୍କର, ବର୍ତ୍ତମାନ ତ ବିଗ୍ରହ କାହାକୁ ମନା କର, ତୁମେ ବିଗ୍ରହ ରଖନି, ସେ ଦୁଇ ଚାରି ଗୋଟେ ସେବା କରିବେ, ତାପରେ ବିଗ୍ରହ ନେଇ ଯାଚିବା, ଆଜ୍ଞା କିଏ ନେବେ କି, ଆଜ୍ଞା ଠାକୁର ଠାକୁର କିଏ ନେବେ କି, ଇଏ କ'ଣ ମାଛ ଶୁଭ ନା କ'ଣ, ତୁମେ ଠାକୁର ଆଣି ଯାଚୁଛ। ଦେଖୁନାହାନ୍ତି ଆମ ପରମ୍ପରା କ'ଣ ହେଇଗଲା, ଯେତେ ଯେଉଁ ପୁରୁଣା ମନ୍ଦିର ମଠ ଗୁଡ଼ାକରେ ଦେଖିବ କେତେ ଗୋପାଳ ଅଛନ୍ତି, କେତେ ଗୋପାଳ, କେତେ ଶାଳଗ୍ରାମ, କେତେ ରାଧାକୃଷ୍ଣ, ମୁଁ ସେ ଦେଖିଲି ସବୁ ଯାଇଥିଲି, ପାଞ୍ଚ ବେଳ ସାତ ବେଳ ନଣାଙ୍କୁ ପଚାରେ, ନୂଆଗଡ଼ ଯାଇଥିଲି ନନା ଏଇ ଗୋପୀନାଥ ମାରେ ଏସବୁ ଏତେ ବିଗ୍ରହ ହେଲା, ଆଜ୍ଞା ସେ ଘରେ ରଖିଦେଲେ ପାରୁନାହାନ୍ତି ଆଣି ଥୋଇ ଦେଉଛୁ। ସେ ନନା ବି ବିଚାର କ'ଣ କରିବେ, ସେ କାହାକୁ ଖାଇବାକୁ ଦେବ, ସେ ମୁଁ ସେଠି ସବୁ ରୁହନ୍ତି, ମୁଁ ଚିନ୍ତା କରେ ଖାଇବେ କିଏ, ଗୋଟେ ପ୍ଲେଟ୍କୁ ଭାଗ କରିକି ଖାଇଲା ବେଳକୁ ତାଙ୍କର ହିସାବ ନାହିଁ କି ନନା କାହାକୁ ଡାକୁଥିବ, ଇ ତ ମୂଳ ଠାକୁର ରହିଲେ ଇଏ। ଆଚ୍ଛା ନା ତାଙ୍କ ଡ୍ରେସ୍ ଚେଞ୍ଜ ହେଉଛି ନା, ତାଙ୍କର ଆଖି ଅଛି ନା କାନ, ସେ ବିଗ୍ରହଙ୍କର ବି ସେ କିଛି ନାହିଁ, ତାଙ୍କୁ
କି ଜଣେ ବିଗ୍ରହ ଏମିତି ଜଣେ ପୂଜା କରୁଥିଲା, ସେବା କରୁଥିଲା। ଏତେ ମାନେ ଆମର ଚାଲି ଆସିଲା କର୍ମ ଜାଗ୍ୟ ଭଗବତ ଭିତରେ ଏତେ ମାନେ କମ ଭାବନା ଗୁଡା ରହିଲା। ଆଉ ଆଜିକାଲି କାହାକୁ କହି ହଉନି କଣ ଗୃହସ୍ଥକୁ ତୁମେ ଭଗବାନଙ୍କ ସେବା କର ବୋଲି। ତାଙ୍କର ହଜାର ରୋଗ ହଜାର ସମସ୍ୟା, ଯେ ସ୍ୱାମୀ ସ୍ତ୍ରୀ ତାଙ୍କ ଦୁଇ ଜଣଙ୍କର ଚାକିରି, କିଏ ତା ଚାକିରି ପଳେଇଲା ତାର ପିଲା ଛୁଆ ଭଗବାନଙ୍କ। ଆଉ ତୁମେ କର୍ମ ଗୁଡା ଯଦି ପ୍ରଭୁ କର୍ମ ଗୁଡା ନ କରିବ ତୁମେ କଣ କର, ଏ କର୍ମ ଗୁଡା ନ କଲେ ସଂସାର ପ୍ରତି ଆସକ୍ତିଟା ରହିବ। କର୍ମ ତ ନ କରି ତମେ ବସିପାରିବନି ଏଠି, ନ କଲେ ଭଗବାନ ପାଇଁ ଯଦି କର୍ମ ନ କଲ ଆଉ ନିଜ ପାଇଁ କରିବ, ଗୋଟେ ଭଲ ବିଲ୍ଡିଂ କରିବ, ଭଲ ଘର କରିବ। କର୍ମ ନ କରି ତମେ, କର୍ମ ତ ତୁମେ କରିବାକୁ ହିଁ ପଡ଼ିବ। ତେଣୁ ଏଠି ଏଇ ଶ୍ଳୋକ, ଏଇ ପୂର୍ବ ଶ୍ଳୋକରେ ସବୁ କହିଦେଲେ। ପୂର୍ବ ଶ୍ଳୋକରେ କଣ କହିଲେ, ଯେ ପାପ ପୁଣ୍ୟାତ୍ମକ କର୍ମରୁ ସେ ଉଦ୍ଧାର ପାଇଯିବ, କର୍ମ ବନ୍ଧନରେ ପଡ଼ିବନି। ତେଣୁ ଅର୍ଜୁନ ଯୁକ୍ତି କରିବେ, ଠିକ ଅଛି ମୁଁ ଯୁଦ୍ଧ କରିବି, ଯେଉଁ ଯେଉଁମାନେ ମରିଯିବେ ସେମାନଙ୍କ ପାପର ମୁଁ ଭାଗିହେବେନି, କିନ୍ତୁ ମୁକ୍ତି ମୋତେ ମିଳିବ ନା, ଆମର ତ ମୁକ୍ତିର ଦରକାର ନା। ଯେ ମୁକ୍ତି ଶବ୍ଦ ରହିଲା, ମୁକ୍ତିର ପୁଣି ଜ୍ଞାନୀମାନଙ୍କର ମୁକ୍ତି ଅଲଗା, କର୍ମୀମାନଙ୍କର ମୁକ୍ତି ହେଉଛି ଅଲଗା, ଯୋଗୀମାନଙ୍କର ମୁକ୍ତି ହେଉଛି ଅଲଗା, ଭକ୍ତର ମୁକ୍ତି ହେଉଛି ଶବ୍ଦଟା ଗୋଟିଏ। ମୁକ୍ତି ଅନ୍ୟତା ସ୍ୱରୂପେଣ ବ୍ୟବସ୍ଥିତ, ଆମର ମୁକ୍ତିଟାକୁ ଆମ ସ୍ୱରୂପ ଅବସ୍ଥାରୁ ଆମର ମୁକ୍ତି ଆମର ବ୍ୟାଖ୍ୟା। ସିଏ ଆଜିକାଲି ସବୁ ବଡ଼ ବଡ଼ ପଣ୍ଡିତ ଅଛନ୍ତି, ସେ କୋଉ ସମ୍ପ୍ରଦାୟରେ କ'ଣ ସେ ଗୁରେଇ କଥା କହୁଛନ୍ତି, ଆମେ ଆମ ସମ୍ପ୍ରଦାୟର ଆଚାର୍ଯ୍ୟ କଥା ମାନେ ତୁମ କଥା ମାନେ ତୁମେ କ'ଣ ଭଗବାନ ହେଇଗଲେ ନା କ'ଣ, ତୁମ ଭଗବାନ ତୁମ ସମ୍ପ୍ରଦାୟର ତୁମ ହୁଅ, ଆମ ସମ୍ପ୍ରଦାୟରେ ତୁମେ ହାତ ମାରିପାରିବନି, ମୁଁ ତ ସେମାନଙ୍କୁ ଗୋଟେ ପରସେଣ୍ଟରେ ମାନିବିନି। ଆମର ଆଚାର୍ଯ୍ୟମାନଙ୍କର କଥା ଉପରେ ଯିଏ ଟିକେ କିଛି କମେଣ୍ଟ ଦେଉଛି ତୁମେ ତା କଥା ଶୁଣନି, ସେ କେତେ ଭଲ କଥା କହୁଛନ୍ତି ତୁମେ ଅପରାଧୀ ହେଇଯିବ। ଇଏ ସବୁ ଭଗବାନ ପାଇବା ଲୋକ, ସିଦ୍ଧର ସ୍ୱାମୀଙ୍କ ଉପରେ କିଏ କମେଣ୍ଟ ଦେଇଦେବ, ଆମେ ମାନୁ ଜୀବ ଗୋସ୍ୱାମୀ ଉପରେ କିଏ କମେଣ୍ଟ ଦେଇଦେବ, ତୁମେ ଏଠି କିଛି ତୁମ କଥା ଆମେ ଶୁଣିବୁନୁ, ତୁମେ ଶୁଣିବୁନୁ, ଗୋଟେ ସରଳ କର୍ମୀର ଲୋକର କଥା ମୁଁ ଶୁଣିବି, ଆମିଷ ଖାଇବା ଭୋଜି ଲୋକର କଥା ମୁଁ ଶୁଣିବି ଯିଏ ସରଳ ଥିବ, କିନ୍ତୁ ତୁମେ ଯଦି ଗୋଟେ ବଡ଼ ସାଧୁ ହେଇକି ତୁମେ ଆଚାର୍ଯ୍ୟମାନଙ୍କୁ କେବେ ତାଙ୍କ ବାଣୀ ଉପରେ କିଛି ଗୋଟେ କିଛି ମତ ପ୍ରଦାନ କରୁଛ, ତୁମ କଥା ଆମେ ଶୁଣିବୁ। ତେଣୁ ଆଚାର୍ଯ୍ୟମାନେ, ଆଚାର୍ଯ୍ୟମାନେ ପୁରୁଷମାନେ ଭଗବାନ ସବୁ ପାଇଛନ୍ତି, ତାଙ୍କ କଥା ଉପରେ ତୁମେ କ'ଣ ସବୁ କମେଣ୍ଟସ୍ କରିବ, ତୁମେ କେତେବେଳେ ଆଜି ବହୁତ ଅନୁଗାମୀ ହେଇଗଲେ, ବହୁତ ଲୋକ ତୁମର ହେଇଗଲେ, ତୁମେ ବହୁତ ଜ୍ଞାନ ଜାଣିଛ ବୋଲି ତୁମେ ଘୋରେଇ ଦେଇ କଥା କହିଦେବ, ସେଗୁଡ଼ାକ ଆମେ ମାନିବୁ, ସେଗୁଡ଼ାକ ସମ୍ପ୍ରଦାୟ ବିରୁଦ୍ଧ ଜିନିଷ ଗୁଡ଼ା। ମୁକ୍ତିଟା କ'ଣ ହବ, କାରଣ ମୁକ୍ତିଟାକୁ ସେମାନେ ଗୋଟେ ବ୍ୟାଖ୍ୟା କରିବେ, ସେ ତାଙ୍କ ଅର୍ଥ ଏହା ନା, ଆଉ ସେ କେତେ ବଡ଼ ବଡ଼ ପ୍ରବଚନ ଦେଲେ ତାଙ୍କ ଲକ୍ଷ୍ୟ କ'ଣ, ସେ ମୁକ୍ତି, ବୈକୁଣ୍ଠକୁ ଯିବି ସାରୁପ୍ୟ ମୁକ୍ତି, କାହା କାହାର ରହିଲା ସାଜୁଜ୍ୟ ମୁକ୍ତି। ଏ ମୀରାବାଇ କିନା ଦେଖୁନା ଦୁନିଆ କମେଣ୍ଟ ଚାଲିଛି, ମୀରାବାଇ କ'ଣ କରୁଛନ୍ତି, ଏଇଟା କ'ଣ କରିଦେ ତାଙ୍କ, ଏଇଟା ଆମ ଆମ ଆଚାର୍ଯ୍ୟମାନେ ତ ନୀରବ ରହିଛନ୍ତି, ଆରେ ଭଗବାନଙ୍କ ଲୋକ ନୀରବ ରହୁଛନ୍ତି ମାନେ ତା ଦେହରେ କିଛି ଗୋଟେ ଅଛି, ତୁମେ ସେଇଟା ଖୋଜ ତମେ ଜାଣିପାରିବ। ଆମେ ସେଗୁଡ଼ାକ କାରଣ ଆମର ଆମର ତ ସବୁ ଶୁଦ୍ଧ ଭକ୍ତକୁ ମାନନ କରାଗଲା, ଆମେ ତ ଆମର ଆଚାର୍ଯ୍ୟମାନେ ସବୁ ଶୁଦ୍ଧ ଭକ୍ତକୁ ତ ମାନନ କରିଛନ୍ତି, ତାହେଲେ କାହିଁକି ଆଉ ଆଉ ଯେଉଁମାନେ ସବୁ ବାକି ରହିଲେ ତାଙ୍କୁ କାହିଁକି ଆଣି ପୁଣି ରଖିଲେ, ତାଙ୍କ ଭଜନଟା କାହିଁକି ଲେଖିଲେ, ମୋତେ ଉତ୍ତର ଦିଅ। ଆମର ଆଚାର୍ଯ୍ୟ ଯେ ନରୋତ୍ତମ ଦାସ ଠାକୁରଙ୍କର ଭଜନ ଲେଖା ହେଲା, ଭକ୍ତିମନ ଠାକୁରଙ୍କର ଭଜନ ଲେଖା ହେଲା, ସେ ପ୍ରେମାନନ୍ଦ ଦାସ ଠାକୁର ଯେତେ ଆମର ଆଚାର୍ଯ୍ୟମାନଙ୍କର ଭଜନ ସବୁ ରହିଲା, ତାହେଲେ ତାଙ୍କ ପୂର୍ବରୁ ଯେଉଁମାନେ କୃଷ୍ଣକୁ ପାଇଯାଇଛନ୍ତି ତାଙ୍କ କଥାଟା କାହିଁକି ଲେଖା ହେଲାନି, ଏଇଟା ତ କାହିଁକି କ୍ୱେଶ୍ଚନ୍ କରୁନି, ସେଠି ରସାବାସ ଦୋଷ କିଛି ଅଛି, ସେ ତାଙ୍କର ଅଲଗା ରସରେ ଥିବେ, ତାଙ୍କର ବ୍ରଜଭାବ ନଥିବ, ଯଦି ବ୍ରଜଭାବ ଥିବ ବି ସେଠି ଐଶ୍ୱର୍ଯ୍ୟ ଭାବ ଥିବ, ସେଠି ମୁକ୍ତି ଆକାଂକ୍ଷା ଥିବ, ସେ ବ୍ରଜ ରହିଲେ କ'ଣ ହବ, ବ୍ରଜରେ କ'ଣ ମାୟାବାଦୀ ଗୁଡ଼ା ନାହାନ୍ତି, ବ୍ରଜରେ କ'ଣ ମୁକ୍ତିକାମୀ ନାହାନ୍ତି, ବ୍ରଜରେ କ'ଣ ରାମଜୀଙ୍କର ଭକ୍ତ ନାହାନ୍ତି, କ'ଣ ଆମେ ସେଇଟା ବ୍ରଜବାସ ବୋଲି କହିଦେବୁ, ସେଠି ସେଠି ସେ ରାଧାରାଣୀ ମୁକ୍ତି ମାଗୁଛନ୍ତି, ସେ ରାଧାଙ୍କର ଭକ୍ତ କେବେ ହେଇପାରିବେନି, ଆମେ ଯଦି ବ୍ରଜରେ ନ ରହିକି ଆମେ ଘରେ ରହିବୁ ଆମେ ରାଧାଙ୍କ ଦାସୀ ହବୁ, ଦାସୀ ହବା ପାଇଁ ଆମେ କାମନା କରୁଛୁ, ଯିଏ ଯିଏ ଘରେ ରହିବି ସେ କହୁଛି ମୁଁ ରାଧାଙ୍କର ଦାସୀ, ସେ ବ୍ରଜବାସ କହୁଛି, ତୁମେ କେଉଁଠି ବାସ କରୁଛ ନୁହେଁ, ତୁମେ ଆନୁଗତ୍ୟ କ'ଣ, ତ ସେବାଭାବଟା କ'ଣ, ତୁମେ କ'ଣ ଚାହୁଁଛ, କ'ଣ କରିବା ପାଇଁ ଚାହୁଁଛ, ସେ ପରମାତ୍ମା ଯେମିତି ସେସବୁ କରିଦେବେ, ଆଉ ରହୁଛ କ'ଣ, ତୁମେ ରହିଲେ କ'ଣଟା ହବ, ଭାବଟା ଗୋଟେ ବଡ଼ ଜିନିଷଟା ନା, ମୁକ୍ତିଟାକୁ ସେ ଅଲଗା ଅର୍ଥରେ ନେବେ, ଆମ ଆମର ମୁକ୍ତି ହେଲା ସ୍ୱରୂପଣ ବ୍ୟବସ୍ଥିତ, ଆମ ମୁକ୍ତି ହେଲା ଏଇଟା, ଆମର ମୁକ୍ତିଟାକୁ ଆମର ସିଧା ଆଚାର୍ଯ୍ୟମାନେ ଭକ୍ତିମୟ ଠାକୁର ଆଦି ଆଚାର୍ଯ୍ୟମାନେ ସବୁ ଲେଖିଦେଲେ ନା, ତାଙ୍କ ଭଜନ ମାଧ୍ୟମରେ ସବୁ ଲେଖିଦେଲେ, ନରୋତ୍ତମ ଦାସ ଠାକୁର ଭଜନ ମାଧ୍ୟମରେ ସବୁ ଲେଖିଦେଲେ,
ତୟା ସଖୀ ମଧ୍ୟ ଆପନା ଗଣେ କିଙ୍କର ଏଇ କରିବାର ରାଖ ଆପନି ସେ ସିଧା ଲେଖିଦେଲେ ଆମର ଏଇଟା ସ୍ୱରୂପ ଜିନିଷ ଗୁଡାକ ଆମେ ତୁଳସୀ ଦେବୀ ସିଏ ଦେଖୁ ଆମେ ଆରତୀ ପୂର୍ବରୁ ଆମେ ତୁଳସୀ ପ୍ରାର୍ଥନା କରି କହୁଛେ ଆମର ଏଇଟା ମୋର ଏଇ ଅଭିଳାଷ ବିଳାସ କୁଞ୍ଜି ଦିଅବାସ ନୟନ ହେରିବ ସଦା ଯୁଗଲ ଆମର ସବୁ କ୍ଲିଅର ଏ ଗୋଳିଆ ଧନ୍ଦା ସବୁ ଏଣୁ ତେଣୁ ଖିଚୁଡ଼ି କଥା ଏଠୁ ଆଣି କହ ସେଠୁ ଆଣି କହ ଏଇଟା ଭଲ ଆରେ କି ଭଲ ଲାଗିଲା ବୋଲି କଣ କଣ ମୁଁ ଯାହାପରେ ତାକୁ କହିଦେବୁ ନା କଣ ସେଟା ପବ୍ଲିକ ପ୍ରୋଗ୍ରାମ ଗଲ ବାହାର ଲୋକ ଅଛନ୍ତି ତାଙ୍କୁ ଭକ୍ତିକି ଆଣିବା ପାଇଁ ତୁମେ ତାଙ୍କୁ କଣ ଗୋଟେ କଣ କହିଦେବ ଷ୍ଟୋରି ପରି କହିଦେବ ସାମ୍ପ୍ରଦାୟିକ ସିଦ୍ଧାନ୍ତ ଗୁଡାକ ତୁମେ ଯଦି ନ ଜାଣିବ ଗଣ୍ଡଗୋଳ ହେଇଯିବ ସିଏ ଶୁଦ୍ଧ ଭକ୍ତ ହେଇପାରେ ସେ କୃଷ୍ଣଙ୍କୁ ପାଇଲେ ଦେଖାଦେଲେ ବି ଆମେ ତା ମାନିଗଲୁ ତାର କାରଣ ଆମ ଧାରଣା ଆମେ ରାଧାଙ୍କର ଦାସୀ ନା ଆମର ଆମର ବ୍ରଜବାସ ବ୍ରଜ ବ୍ରଜଭାବ ବ୍ରଜ ବ୍ରଜେନ୍ଦ୍ର ନନ୍ଦନ ସେବାଟା ଆଉ ସିଏ ବହୁତ ଜ୍ଞାନ ତାଙ୍କର ସିଏ ପ୍ରାପ୍ତ ହେଲା ଆମେ ତାକୁ ଅବମାନନା କରିବୁ ଅବମାନନା କଲେ ଆମେ ଅପରାଧ ହେଇଯିବ କିନ୍ତୁ ସେ ପଦାଙ୍କ ଆମେ ଅନୁସରଣ କରିପାରିବୁନି ଆମର ହୃଦୟରେ ରାଧା ରାଧାରାଣୀଙ୍କର ସେଥିପାଇଁ ସେ ଆସିଲେ ନିଜେ ଗୋରାଙ୍ଗ ମହାପ୍ରଭୁ ଆସିଲେ ସେ ନମ ମହାବଦାନ ନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟକ ସିଏ କଣ କହିଛନ୍ତି ଦେଖ ଆଉ ତୁମେ ମହାପ୍ରଭୁ ମାନିବନି ତୁମେ କଣ ଅଲଗା କଥା ଗୁଡା କହିଦେବ ତୁମେ କହିଦେଲେ ତୁମେ ଯେତେବେଳେ ଶୁଦ୍ଧ ଭକ୍ତ ହେଲା କଣ ଆମେ ତୁମକୁ ମାନୁନୁ ଆମେ କାହିଁ ମାନିବୁ ତୁମେ ଯଦି ଆମର ସମ୍ପ୍ରଦାୟର ଆଚାର୍ଯ୍ୟମାନଙ୍କୁ ମାନୁନ ଆମେ ତୁମକୁ କାହିଁ ମାନିବୁ ଯିବୁ ଆମେ ଅବମାନନ କରିବୁନୁ କିନ୍ତୁ ଆମେ କେବେ ମାନନ ହୃଦୟରେ କରିପାରିବୁ କେବେ ମାନନ କରିପାରିବୁ କେମିତି ଅବମାନନା ଆମେ ନ କରିପାରିବୁ କିନ୍ତୁ ମାନନ କରିପାରିବୁ ସ୍ଥାନ ଦେଇପାରିବୁ ସେଟା ହବନି ଆମେ ଆଜି ଯାହା ଭଗବାନଙ୍କୁ ଜାଣିଛେ ମହାପ୍ରଭୁ ଯେତିକି ଜାଣିଛେ ଆମେ ଆଜି ଯଦି କୃଷ୍ଣ ସେ ଯେଉଁ ଶବ୍ଦଟା ଆଜି କହୁଛେ ସେ କୃଷ୍ଣକୁ ପା ନ ପା କୃଷ୍ଣ କୁଆଡ଼େ ଅଛନ୍ତି ଆମେ ଜାଣିନୁ ଦେଖିନୁ କିଛି ନ କରେ ଆଜି ଯାହା ଆଜି କରୁଛେ କାହା ପାଇଁ ଆଜି କରୁଛେ ମୋର କୃଷ୍ଣ ଏ ଜଗତରେ ଭଗବାନ ଯଦି ଆସିକି ବୁଲିବେ ଏଇଠି ପେଣ୍ଟ ପିନ୍ଧି ବୁଲନ୍ତୁ କି ଧୋତି ପିନ୍ଧେଇ ଦିଅ କି କଣ ଆଜିକାଲି କଣ ଆଜିକାଲି ଗୋଟେ ପିନ୍ଧୁଛ ବରମୁଣ୍ଡା ପିନ୍ଧାଅ କି ତୁମେ ତାଙ୍କୁ ସେ ସୁନା ପାଲିକିରେ ବୁଲ ବି ତାଙ୍କୁ କିଛି ଚିହ୍ନି ପାରିବ କୃଷ୍ଣ ତୁମେ କଣ ଚିହ୍ନିବ କୃଷ୍ଣ କଣ ତୁମେ ଚିହ୍ନ କୃଷ୍ଣଙ୍କୁ ଚିହ୍ନେଇଲେ କିଏ କୃଷ୍ଣ ଜଗତକୁ ଆଣିଛନ୍ତି କିଏ ଭଗବାନ ଯୋଉ ଶବ୍ଦ ଭଗବାନଙ୍କୁ ଯୋଉ ଲୋକ ଜାଣିଲେ ଏଇ ଜୀବକ ସେମାନେ ବ୍ୟାଖ୍ୟା କରୁଥିଲେ ଭଗବାନ ଶବ୍ଦଟାକୁ ସେ ଯୋଉ ଭାଗ ସୌନ୍ଦର୍ଯ୍ୟ ଦେଖୁଥିଲି ସେ ଏତେ ସୁନ୍ଦର ଜିନିଷ ସବୁ ଲେଖିଛନ୍ତି ସେ ତ ମହାନ ବ୍ୟାକରଣ ଆମେ ତ ସଂସ୍କୃତ ପଢିନୁ କଣ ଅଧା ପଢିଲା ମୁଣ୍ଡ ବିନ୍ଧୁଛି ଟିକେ ଅଳ୍ପ ପଢିକି ରଖିଦେଉଛୁ ସେ ଭଗବାନ ଶବ୍ଦକୁ ବ୍ୟାଖ୍ୟା କରୁଛନ୍ତି ଭଗବାନ ଭଗ ଶବ୍ଦକୁ ସୌନ୍ଦର୍ଯ୍ୟରେ ଆଣିକି ଲଗେଇଛି ସେ ସଂସ୍କୃତ ସେ ତ ପୁରା ବେଦବ୍ୟାସ ଭଳିଆ ଭଗବାନଙ୍କ ଲୋକ ସେ ଛଅଟା ଯାଙ୍କ ଐଶ୍ୱର୍ଯ୍ୟ କହୁଛନ୍ତି ସବୁ ସୌନ୍ଦର୍ଯ୍ୟ ମାନେ ଭଗବାନ ଯୋଉ କହୁଛନ୍ତି ଆମେ କଣ କହୁଛେ ସର୍ବ ଜ୍ଞାନବାନ ଏ ଜ୍ଞାନ ତ ରହିଲା ସୌନ୍ଦର୍ଯ୍ୟ ନାଇଁ ନାଇଁ ତାଙ୍କ ପାଖରେ ଯୋଉ ଜ୍ଞାନ ରହି ତାର ସୌନ୍ଦର୍ଯ୍ୟତା ରହିଛି ସବୁ ଧନ ଧନର ସୌନ୍ଦର୍ଯ୍ୟତା ରହିଛି ଧନର ସୌନ୍ଦର୍ଯ୍ୟତା ନାହିଁ କିଏ କେତେ ଘର କରିଛି କଣ ଭଗବାନଙ୍କର ଦ୍ୱାରକାପୁର ଯେମିତିକା ସେଭଳିଆ କଣ କାହାର ସୌନ୍ଦର୍ଯ୍ୟତା ଅଛି ତାଙ୍କର ଛଅଟା ଜୀବଗୋସ୍ୱାମୀ ସେଠି ସେଠି ସେ ଭଗବାନ ଶବ୍ଦକୁ ସେ ସୌନ୍ଦର୍ଯ୍ୟ ଅର୍ଥରେ ନେଇଛନ୍ତି ସେ ଆଣୁଛନ୍ତି ବିଷ୍ଣୁ ପୁରାଣ ଐଶ୍ୱର୍ଯ୍ୟ ସମଗ୍ର ସେ ଦେଇକି ସେ ତାକୁ ସବୁ ପ୍ରମାଣ କରୁଛନ୍ତି ତାଙ୍କ ଶକ୍ତି ବି ସୁନ୍ଦର ଦେଖୁନାହାନ୍ତି ପୁତନ କେମିତି ତାଙ୍କୁ ମାରୁଛନ୍ତି ତାକୁ କଷ୍ଟ ହଉନି ତାକୁ ଆନନ୍ଦ ଦଉଛନ୍ତି ତାଙ୍କ ଶକ୍ତି ବି ସୁନ୍ଦର ତୁମେ ମାରିଲା ବେଳେ କାହାକୁ କିଏ ସୁନ୍ଦର ତୁମକୁ ତୁମେ କାହାକୁ ଗୋଟେ ମାର ସେ ତୁମକୁ ସୁନ୍ଦର ବୋଲି କହିକି ଆଲିଙ୍ଗନ କରିବ ନା କଣ ଇଏ ହଉଛନ୍ତି କୃଷ୍ଣ ଏତେ ସୁନ୍ଦର ଭାବରେ ସେ ସବୁ ଯୋଉ ବ୍ୟାଖ୍ୟା ସବୁ ଦେଇଛନ୍ତି ଆଚାର୍ଯ୍ୟମାନେ ତେଣୁ ଏଇ ଯେ ଭଗବାନଙ୍କର ମୁକ୍ତି ଶବ୍ଦଟା ଯୋଉ ପଡିଛି ମୁକ୍ତି ସ୍ୱରୂପେଣ ବ୍ୟବସ୍ଥିତ ଆମର ହେଲା ସ୍ୱରୂପ ଅବସ୍ଥା ଆମ ସ୍ୱରୂପ ହେଲା ଆମେ କୃଷ୍ଣଙ୍କର ଦାସ ତ କୃଷ୍ଣଙ୍କର ଦାସ ଆମେ ହେଇପାରିବାନି ଏଇ କଥା କହୁଥିଲା ଜଗତକୁ ଭଗବାନଙ୍କୁ ଆଣିଛନ୍ତି କିଏ ଭଗବାନଙ୍କ ବିଷୟରେ ଜାଣିଲା କିଏ ଗୀତା କଣ ନଥିଲେ ଭାରତବର୍ଷରେ ଗୀତା ଥିଲା ଭାଗବତ ଥିଲା ପୁରାଣ ଥିଲା ରାମ ଭଗବାନ ଏଇଠି ନାଚି ନାଚିକି ତାଙ୍କ ଗୋଡ ଯାହା କୁହନ୍ତି ତାଙ୍କର ସବୁ ସାକ୍ଷୀ ଗୋପାଳ ସେ ଯେତେ ଠାକୁର ଅଛନ୍ତି ଏଇଠି ବିଗ୍ରହ ନାଚି ନାଚି ତାଙ୍କ ଗୋଡ ବଥା ହେଇଯାଇଛି ମଣିଷ କିଏ ଶୁଣନ୍ତି ମନ୍ଦିରକୁ କେହି ଯିବେନି ମନ୍ଦିରରେ ଲୋକ ଆରେ ଆଜି ଯେତିକି ଯାହା ସବୁ ଦେଖୁଛନ୍ତି ଯୋଉ ଭଗବାନଙ୍କର ବୈଭବ ପରିପାଟୀ ଯିଏ ଯାହା ଆଜି ପାଠ ପ୍ରବଚନ ଦେଉଛି କାହା କେଉଁଠି ଜ୍ଞାନ ସବୁ ଆଣିଛି ଜଗତରେ ଯେତେ ଜଣ ଆଜି ଯେଉଁ ସମ୍ପ୍ରଦାୟର ଲୋକ ଆଜି କଥା କହୁଛନ୍ତି ସେ ଜଣେ ଆଚାର୍ଯ୍ୟଙ୍କର କଥା କହୁଛି ସେ ଲୁଚେଇକି ତାଙ୍କ ନାଁଟା କହୁନାହାନ୍ତି ସେଠି ପଢିଥିବା ସେ କହୁଥିଲେ ନା ମଣିଷର ତାର ଜ୍ଞାନ ଅଛି ତାର ଜ୍ଞାନ ଥିଲା ସେ ତା ବାପାର ଜାଣିଥିଲା ନା ତା ମା ପାଠ ପଢିଥିଲା ନା ତାଙ୍କ ସ୍କୁଲ ଟିଚର ପାଠ ପଢିଥିଲା ସେ ପାଠ ସେ ଆଚାର୍ଯ୍ୟ କହ ଆଉ ତୁମେ ତାଙ୍କୁ ଅବମାନନା କରିଦେବ ତୁମେ ତାଙ୍କ ଛଡ଼ା ମାନିବନି ଆଉ ତୁମର କିଏ ଜ୍ଞାନ ଗୁଡ଼ା କ'ଣ ସେଇଟା ସବୁ ମନ୍ଧ୍ୟା ସେଇଟା କିଛି ଫଳବତୀ ହବନି ସେଇଟା କେବେ ଫଳବତୀ ହବ ଆମର ଯୋଉ ମୁକ୍ତିଟା ରହିଲା, ଆମର ମୁକ୍ତି ହଉଛି ଏହା, ମହାପ୍ରଭୁ ମୁକ୍ତି ସେ ପ୍ରସଙ୍ଗଟା ନାହିଁ, ଏ ଶ୍ଳୋକଟା ମୁଁ କଣ କହିବି, ସେ ମହାପ୍ରଭୁଙ୍କ କଥାଟା ମନେ ପଡ଼ିଲା, ଆମର ଚୈତନ୍ୟ ମୁତ ନାହାନ୍ତି କି ଦିନେ ସାର୍ବଭୌମଟା ଉଦ୍ଧାର କରିଦେଲେ, ସେ ତ ଖାଲି ସବୁବେଳେ ବ୍ରହ୍ମ ବ୍ରହ୍ମ ମୁକ୍ତି ସେ ତ ନିଜ ମୁଖରେ କହୁଛନ୍ତି, ଆଉ ମୁଁ ଶୃଗାଳା ଭଳିଆ ଭାଉ ଭାଉ ହଉଥିଲି, ଶୃଗାଳା ଯେମିତି ତାର କଣ କିଛି କାମ ନାହିଁ, ଖାଲି ଭାଉ ଭାଉ ହବ, ଶୃଗାଳା ଯେତେବେଳେ ଭୋ ଭୋ ହବ ସେ ପରିବେଶଟା ଗଲା, ସେ ଏତେ ବିକଳିଆ ଶୃଗାଳ ଗୁଡ଼ା ଯେତେବେଳେ ଭୋ ଭୋ ହେବେ ଦେଖନ୍ତୁ ସେ ପରିବେଶଟା ଖରାପ କରିଦେବେ, ସେ ସେଇଆ କହୁଥିଲେ, ମୁଁ ଏଇ ବ୍ରହ୍ମ ବ୍ରହ୍ମ ଏ ମୁକ୍ତି ଏଇଟା ଘୋଷି 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 ମୁଁ ସବୁବେଳେ ଶୃଗାଳ ଭଳିଆ ବେହୁ ବେହୁ ହଉଥିଲି, ସେ ନିଜ ମୁଖରେ ମାନୁଛନ୍ତି, ହେଲେ ଭକ୍ତି ସୁଖ ମହାପ୍ରଭୁ ତାଙ୍କୁ ଉଦ୍ଧାର କରିଦେଲେ, ଭକ୍ତି ସୁଖ ଜାଣିଲେ, ସେ କହିଲେ ବର୍ତ୍ତମାନ ମୁଁ କାକ କାକ ଥିଲି ଗରୁଡ଼ ହେଇଗଲି, ମୁଁ ଶୃଗାଳ ଥିଲି ସବୁବେଳେ ଭେଉ ଭେଉ ହଉଥିଲି, କଣ ଶୃଗାଳ ନା ସେ କହୁଛନ୍ତି ଶୃଗାଳ ତାର୍କିକ ସଙ୍ଗେ ଭେଉ ଭେଉ କରି, ତାର୍କିକ ଗୁଡା କଣ ଏଗୁଡା ତାର୍କିକ ଗୁଡା ଏଇଟା ଯୋଉ ମିଡିଆରେ ଖାଲି ଯୁକ୍ତି ତର୍କ, ଭୁଲ ହେଲା ଏଇଟା, ଇଏ ଭୁଲ କହିଲା ଏଇଟା ଠିକ କହିଲା, କିନ୍ତୁ ବା କିଏ ଭୁଲ କହୁଛି କହୁ କିଏ ଠିକ କହୁଛି, ତୋ ଉପାସ୍ୟକୁ ତୁ ଭଜନ କର, ତୁ ସେଟା ତୁ କର, କାହିଁକି ଗୋଟେ ମାଡ଼ପିଟି କରୁଛ ବେକାର, ଫାଲତୁ କଥା ଗୁଡା, ସେ ଭୁଲ କହିଲା ସେ ଠିକ କହିଲା ଇଏ ଏମିତି କହିଲା ସେ ସେମିତି କହିଲା, ସମୟ ପଳେଇ ଯାଉଛି ତୁମର, ତୁମେ ଚିନ୍ତନ କର, କାହିଁକି ତୁମେ ସବୁ ବାଦରେ ବାଦରେ ବସୁଛ, ତାର୍କିକ ଜ୍ଞାନର ଗୁଡ଼ା କଣ ଜ୍ଞାନ ଯୋଉଟାଙ୍କର ବେଶୀ ଯେତେ ଜ୍ଞାନ ହବ ତାଙ୍କର ସବୁବେଳେ ବାଦ ବିବାଦ ଭିତରେ ମନେଯିବ, କାହିଁକି ସେ ଲେଖିଲେ ବୈରାଗ ସତ୍ୟକର ସେ ଲେଖିଲେନି, ବିଦ୍ୟା ବାଦ ଭୟମ, ବିଦ୍ୟା ହେଲା ମୋର ବାଦ ଭୟ, ବିଦ୍ୟା ଯାହାର ତ ବିଦ୍ୟା ହେଇଗଲା ସେ ଖାଲି ତାର ଭୟ ରହିବ ଡରିବ, ସେ କଣ ବେଶୀ କହିଦେଲାଣି ମୋ ପ୍ରବଚନ ଫଣୁଛନ୍ତି କିଏ ଦେଖିବେନି, ଆଜିକାଲି ତ ତୁମର କିଏ କିଏ କେତେ ଦେଖୁଛି ତାପରେ କଣ ସବୁ ଦେଖାହଉଛି, ହଁ ଏତିକି ଲୋକ ଦେଖିଲେ, ବିଦ୍ୟା ବାଦ ଭୟ, ବିଦ୍ୟାର ବାଦ ଭୟ ସବୁବେଳେ ରହିବ, ସେଥିପାଇଁ ସିଏ କଣ କହିଥିଲା ମୁଁ ତାକୁ କାଟିବି, ଇଏ କଣ କହିଥିଲା ମୁଁ ତାକୁ କାଟିବି, ଇଏ ତାକୁ କହିଥିଲା ତାକୁ ସିଏ ଦେଖେଇ କହିବ, ସିଏ ତାକୁ କହିଥିଲା ଇଏ ତାକୁ ଦେଖେଇ କହିବ, ଏଗୁଡ଼ା ସବୁ ଜ୍ଞାନର ଭାବ, ସେ କହିଲେ ମୁଁ ଶୃଗାଳ ଭଳିଆ ଭାଉ ଭାଉ ହଉଥିଲି, ଆଉ ଆଜ୍ଞା ଏ ମୁଖରେ ବର୍ତ୍ତମାନ ରାମକୃଷ୍ଣ ହରି ଖାଲି ବାହାରୁଛି, ଗୋଟେ ଦିନ ଚୈତନ୍ୟ ତାପରେ ରଖିଥିବ ସେ ପ୍ରସଙ୍ଗ, ଗୋଟେ ଦିନ ମହାପ୍ରଭୁ ତାଙ୍କର ସକାଳୁ ଆସିଛନ୍ତି, ମହାପ୍ରଭୁ ସବୁବେଳେ ସାର ମୁଁ ଭେଟିକି ଆସିଛନ୍ତି, ଏତେ ଗୁଡ଼େ ଜ୍ଞାନୀ ନା ବୃହସ୍ପତିଙ୍କର, ସେ ବୃହସ୍ପତିଙ୍କର ଅବତାର ଆଉ ପଣ୍ଡିତ ଶ୍ରୀକ୍ଷେତ୍ର ରହୁଛନ୍ତି, ଆଉ ମହାପ୍ରଭୁ ତାଙ୍କୁ ଷଡ଼ଭୁଜ ଗୌରାଙ୍ଗ ରୂପ ଦେଖେଇଛନ୍ତି, ତାଙ୍କର ତ ସବୁ ପରିବର୍ତ୍ତନ ହେଇଗଲାଣି, ତ ମହାପ୍ରଭୁଙ୍କୁ ଆସିକି ସେ ପ୍ରଣାମ କରୁଛନ୍ତି, ସେତେବେଳେ ମହାପ୍ରଭୁ ପ୍ରଣାମ କରୁଛନ୍ତି ଭାଗବତର, ସେ ସବୁ ଭାଗବତ ଜାଣିଥିଲେ, ଆମେ କେବେ ଭାବିବା ଉଚିତ ନୁହେଁ ଯେ ଯେଉଁମାନେ ମୁକ୍ତିକାମୀ ଅଲଗା ସମ୍ପ୍ରଦାୟ ଲୋକ ସେମାନେ ଭାଗବତ ଜାଣନ୍ତିନି, କାରଣ ସେମାନଙ୍କର ଭାଗବତର ଶ୍ଳୋକ ହିସାବରେ ଭକ୍ତି କରିବା ତାଙ୍କର ଜୀବନ ଲକ୍ଷ୍ୟ ନୁହେଁ, ଭକ୍ତି କରିବା ଲକ୍ଷ୍ୟ ନୁହେଁ, ସମ୍ପ୍ରଦାୟ କାର୍ଡକୁ ଟାଣିକି ଆଣିବା ପାଇଁ, ଭାରତବର୍ଷରେ ତିନୋଟି ଗ୍ରନ୍ଥ ରହିଛି ଯେଉଁଠି ସବୁ ସମ୍ପ୍ରଦାୟ ଲୋକ ଏଇଟାକୁ ୟୁଜ୍ କରିକି ତାଙ୍କର ଅନୁଗାମୀମାନଙ୍କୁ ବଢ଼ାନ୍ତି, ପଇସା କମେଇବାର ତିନିଟା ବର୍ତ୍ତମାନ ପଇସା କମେଇବାର ତିନିଟା ଗ୍ରନ୍ଥ, ଗୋଟେ ହେଲା ରାମାୟଣ, ଭଲ ପଇସା କମା ହବ ରାମାୟଣରେ, କାହିଁକି ସେଥିରେ ଷ୍ଟୋରି ପରି ସବୁ ମା ହୋଳି ହୋଳି ପକେଇବେ, ମା ମାନେ ବାଦାମ ଫାଦାମ ଖାଇବେ, ଗୀତ ଫୀତ ବାଜିଲା, ରାମଚରିତ ମାନସ ତାଙ୍କର ସବୁ ଭଲ ପବଲା ଫବଲା ନେଇଗଲ ତାଙ୍କର, ସେଟା ଗୋଟେ ତିନିଟା ଧର୍ମରେ ଅର୍ଥ ଆଉ ଅନୁଗାମୀ କମେଇବାର ତିନିଟା ରହିଲା, ଆଉ କଣ ହଉଥିଲା ଗୀତା ଜ୍ଞାନ ଯଜ୍ଞ, ଆଉ ଗୀତା ପରେ ଜ୍ଞାନ, ବର୍ତ୍ତମାନ ଗୀତା ଜ୍ଞାନ ଯଜ୍ଞ କୋଉଠି ଶୁଣୁଛନ୍ତି, ଆଉ ନାଇଁ ବାପା ଗୀତା କଥା କହିବେ ଯିଏ, ଏଇଟା କେହି ଲୋକ ଶୁଣିବେନି, ଏଇଟା ତତ୍ତ୍ୱ କଥା, ଗୋଟା ଆଗରୁ ଗୀତା ଜ୍ଞାନ ଯଜ୍ଞ ହଉଥିଲା, ଗୀତା ଲୋକମାନେ ଆସୁଥିଲେ, ଗୀତାଙ୍କୁ ସବୁ ପଢ଼ଉଥିଲେ ବୁଝାଉଥିଲେ କର୍ମ, ଏଇଟା ବର୍ତ୍ତମାନ କେହି ଶୁଣିବେ, ଏ ଷ୍ଟୋରି ପରି ଗୀତ ଗାନା ଫାନା କଣ ଅଛି କୁହ, ଆଉ ତୃତୀୟ ହେଲା ଭାଗବତ, ରାମାୟଣ ଗୀତା ଭାଗବତ, ଏଇଥିରେ ତ ଲୋକ ପଇସା କମେଇବେ ଅନୁଗାମୀ କମେଇବେ, ତେଣୁ ସେ ମାଓବାଦୀ ହଉ ସେ ଯୋଉ ବ୍ରହ୍ମବାଦୀ ହଉ ସେ ଯୋଉ ସମ୍ପ୍ରଦାୟର ଲୋକ ହଉ ତାକୁ ଧରିବେ, ନହେଲେ ତାଙ୍କ ପେଟ ପଡ଼ିଯିବ, ଆଉ ଏଇଟା ପେଟ ପଡ଼ିଯିବ ଏମାନଙ୍କର, ଏମାନେ ତ କୃଷ୍ଣଙ୍କୁ ଭଲ ପାଆନ୍ତି, ଏଇଟା ତାଙ୍କ ତ ପୂର୍ବ ସେଥିପାଇଁ ଭାରି, ଏଇଟା ପ୍ରଫେସନାଲ ରିସାଇଟର ସେମାନେ, ସେଇଟା ସବୁ ପ୍ରଫେସନାଲ ସେଇଟା ଶିଖନ୍ତି, ଆଉ ସେମାନେ ଶିଖିବେ ସବୁ ସେଗୁଡ଼ା, କେଉଁ 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 କଥା ଗୁଡା କହିଲେ, ଆଜି ଅକ୍ରୁର ପ୍ରସଙ୍ଗ ପଡ଼ିଛି, କେଉଁ କାନଟା ମାରିଲେ ଲୋକ ଗୁଡା କାନ୍ଦିବେ ଜାଣିଛନ୍ତି, ଆଉ ଅକ୍ରୁର ଯାଉଛନ୍ତି ବିଦାୟ ହେଇକି, ଅକ୍ରୁର ନେଇକି ରାମକୃଷ୍ଣଙ୍କୁ ପଳାଉଛନ୍ତି, ସେ କେଉଁ ଗୀତଟା ଆଣିକି ଗୋପାଳକୃଷ୍ଣ ଭଜନଟା ଗୋଟେ ଗାଇଦିବ, ଏଠୁ ଗୋଟେ ଭଜନ ଗାଇଦିବ, ସେ ଜାଣିଛନ୍ତି, ଏଇଟା ସବୁ ସେଟିଂ କରିଦେବେ, ଆଉ ସେ ନାଟକ ପୂର୍ବରୁ ଯେମିତି ସବୁ ସେଟିଂ କରନ୍ତି ନେଇକି ତାଙ୍କର କଣ କହୁଛ ରିଏଲ ସେଲ୍ ହୁଏ, ଏ ସେଗୁଡ଼ା ସବୁ ତାଙ୍କର ସେଟିଂ ସବୁ ଅଛି, ସେଇଟା ପ୍ରଫେସନାଲ ରିସାଇଟର, ସେମାନେ ସମ୍ପ୍ରଦାୟ ଆଚାର୍ଯ୍ୟ ଗୁରୁବର୍ଗ ଏଗୁଡ଼ା କିଛି କହିବେ, ତାଙ୍କର ତତ୍ତ୍ୱ ଆଲୋଚନା କିଛି ନାହିଁ, ସେମାନଙ୍କର କିଛି ନାହିଁ, ଜଣେ ପ୍ରଫେସନାଲ ଏଗୁଡ଼ା ସେ ତେଣୁ ଯିଏ ସାର୍ବଭୌମଟାଚାର୍ଯ୍ୟ ଯିଏ ମୁକ୍ତି କାମନା କରୁଥିଲା ସେ ଯେ ଭାଗବତ ଜାଣନ୍ତିନି ତା ନୁହେଁ, ସବୁ ସମ୍ପ୍ରଦାୟ ଲୋକ ଭାଗବତ ଜାଣନ୍ତି, ଗୀତା ଜାଣନ୍ତି, ରାମାୟଣ ଜାଣନ୍ତି, କାହିଁକି ଏଇ ତିନିଟା ଯଦି ନ ଜାଣିବେ ଚେଲା ପାଇବେନି କି ପଇସା ପାଇବେ, ସବୁ ଲୋକ ଜାଣିଛନ୍ତି। ସେ ଯେଉଁ ସମ୍ପ୍ରଦାୟରେ ହଉ ଯେଉଁ ଯାହାଟା ହଉ ସେ ଦେଖୁନା ଯେଉଁଟା ଯେଉଁ ନିରାକାରବାଦୀ ଗୁଡ଼ାକ ଅଛନ୍ତି ଯେଉଁଗୁଡ଼ାକ ସବୁ ସବୁ କହୁଛନ୍ତି ସେ କୃଷ୍ଣଙ୍କୁ ମାନନ୍ତିନି, ୟାକୁ ମାନନ୍ତିନି, ସିଏ ଶିବ ଭଗବାନ ଇଏ ଭଗବାନ, ସିଏ ବି ଗୀତା ପଢୁଛନ୍ତି, କିନ୍ତୁ ତୁମେ କାହିଁ ଗୀତା କହୁଛ, ତୁମର ଯଦି ଅଲଗା ଭଗବାନ କିଏ ଅଛି, ଅଲଗା ଶାସ୍ତ୍ର, ତୁମେ ଆଉ ଗୋଟେ ଶାସ୍ତ୍ର ତିଆରି କର, ଗୀତା ଗୀତା କୃଷ୍ଣ କହିଛନ୍ତି, ନାଇଁ ପେଟ ପୋଡ଼ିଯିବ ବାପା, ସେଇ ଚେଲା ପାଇବ ପଇସା ପାଇବ ସେଇ ଏଇ ତିନିଟା ଶାସ୍ତ୍ର, ତେଣୁ କେବେ ଭୁଲରେ ବୁଝିବ ନାହିଁ। ମାୟାବାଦୀମାନେ କୃଷ୍ଣ ରଖିଲେ କୃଷ୍ଣ ପୂଜା କରୁଛନ୍ତି ସେଠି ପ୍ରସାଦ ପାଇବ, ନାଇଁ ପାଇବନି, କେବେ ପାଇବନି, ସେ ମାୟାବାଦୀମାନଙ୍କ ମନ୍ଦିରରୁ କେବେ ପ୍ରସାଦ ପାଇବନି, ମହାପ୍ରଭୁ ସିଧା ମନା କରିଦେଇଛନ୍ତି। ମାୟାବାଦୀର ଦ୍ରବ୍ୟକୁ ସେ ଯାହା କୃଷ୍ଣଙ୍କୁ ଅର୍ପଣ କରେ, କୃଷ୍ଣ ଦେବତାମାନଙ୍କର ପୂଜା ହବ, ଆମେ ଆଚାର୍ଯ୍ୟ କଥା କହିବୁ, ତୁମେ ଏଗୁଡ଼ାକ ଅନଲାଇନ୍ ଫନଲାଇନ୍ ଗୁଡ଼ାକ କରୁଛ, ଏଗୁଡ଼ାକ ସବୁ ହେଡ଼େକ୍, ଏଗୁଡ଼ା ସବୁ ଭଲ ଜିନିଷ ନୁହେଁ, ଏ ସାଧାରଣ ଲୋକ କ'ଣ ବୁଝିବେ ଏଗୁଡ଼ାକ, ଆମେ ଦେବାଦେବୀକି ନିନ୍ଦା କରୁନୁ, କିନ୍ତୁ ଭଗବାନ ତାଙ୍କ ହାତରୁ ଭୋଜନ କରନ୍ତିନି, ଦେବାଦେବୀ ଭକ୍ତ ହାତରୁ ଭୋଜନ କରନ୍ତି, ମନା କରିଦେଲେ ଭଗବାନ, ଯଦି ଭଗବାନ କହୁଛନ୍ତି ଯେ ବି ଅନ୍ୟ ଦେବତା ଭକ୍ତା ଯଜନ୍ତେ ଶ୍ରଦ୍ଧା ନିତ୍ୱା, ଭଗବାନ କହୁଛନ୍ତି ନା ତେ ବି ମହାବ କମିତେଇ ଯଜନ୍ତି ଅବିଧି ପୂର୍ବକ, ତାର ଅଲଗା କାମନାଟା ଅଛି, ମୋତେ ଆସିକି ପୂଜା କରୁଛି, ଏ ଯିବ ସେ ଯେଉଁ ସନ୍ଦର୍ଭ ଆଣିକି ଲେଖିଛନ୍ତି ସାତ୍ତିକ ରାଜସିକ, ଅଧିକା ସାତ୍ତିକ ଭାବୁଥିବ ରାଜସିକ ଭାବୁଥିବ, ସେ କାହାକୁ ପୂଜା କରନ୍ତି, ସୂର୍ଯ୍ୟଙ୍କୁ ଉପାସନା କରନ୍ତି, ଧନ ପାଇଁ ସୂର୍ଯ୍ୟକୁ ଉପାସନା କରନ୍ତି, ଏ ସରି ଗଣେଶକୁ ଉପାସନା କରନ୍ତି, ରାଜସିକ ଅଧିକା ତାମସିକ ନା କ'ଣ ଥିବ, ଏ ବିଷୟରେ ସବୁ ବ୍ୟାଖ୍ୟା କରିଛନ୍ତି, ସେ କେଉଁଠୁ କେଉଁଠୁ ସବୁ ଆଣିଛନ୍ତି କାରିକା, କେଉଁଠୁ ପୁରାଣ, କେଉଁଠୁ କ'ଣ ଆଣିଛନ୍ତି ସବୁ, ସେ କାହାକୁ ଉପାସନା କରୁଛୁ, ସୂର୍ଯ୍ୟକୁ ଉପାସନା କିଏ କରେ, ଗଣେଶଙ୍କୁ କିଏ ଉପାସନା କରେ, ଶକ୍ତି କିଏ ଉପାସନା କରେ, ତାମସିକ ଯେଉଁମାନେ ରାଜସିକ ତାମସିକର ପୂର୍ଣ୍ଣ ରହିଲେ ସେମାନେ ଶକ୍ତି ଉପାସନା କରେ, ସେ ଉପାସନାର ପୁରା ଡେସ୍କ୍ରିପ୍ସନ୍ ଦେଇଦେଇଛି। ତେଣୁ ଯେଉଁମାନେ ଅନ୍ୟ ଦେବାଦେବୀ ପୂଜା କରନ୍ତି ସେ ଆଜି କୃଷ୍ଣଙ୍କୁ ପୂଜା କରିବେ, କୃଷ୍ଣ ତାଙ୍କ ହାତରୁ ନେବେନି, କେବେ ଗ୍ରହଣ କରିବେନି, କେବେ କରିବେ ନାହିଁ, ଭଗବାନ ମନା କରିଦେଇଛନ୍ତି, ସେ ଏଇଟା ଅବିଧି ପୂର୍ବକ, ଭଗବାନ ଗୀତାରେ କହିଲେ କି ନାହିଁ, ତୁମେ ଗୀତାକୁ ମାନୁଛ କି ନାହିଁ, ଦେଖ ଭଗବାନ କ'ଣ କହିଛି, ପତ୍ର ପୁଷ୍ପ ଫଲମ ତୟମ ଯେଉଁ ଭକ୍ତିଆ ପ୍ରାୟ ଭକ୍ତ ଲଗେଇଛନ୍ତି, ସେଠି ଦେବୀ ଭକ୍ତ କଥା କହିନାହାନ୍ତି ଭଗବାନ, ଆମେ ଦେବାଦେବୀକି ନିନ୍ଦା କରୁନେ, ସେ ତାଙ୍କ ଭକ୍ତି କରୁଛନ୍ତି କରୁଛନ୍ତି, ସେ ତାଙ୍କ ତାଙ୍କ ମା କିଏ ମାଙ୍କୁ ଡାକୁଛି, ଦୁର୍ଗାଙ୍କୁ ଡାକୁଛି, କାଳିଙ୍କୁ ଭଲ, ସେ ତାଙ୍କ କରନ୍ତୁ, କିନ୍ତୁ ଆମେ ସେଟା ବୁଝିବା ଫାଉଣ୍ଡେସନ ଆମର କ୍ଲିଅର ହେବା ଦରକାର, ଆମେ ଯାଇକି ଯେକୌଣସି ମନ୍ଦିରରେ ଖାଇଦେବା, ଯିଏ ବି କୃଷ୍ଣଙ୍କୁ ରଖି ପୂଜା କରିଦେଲା ଆମେ କହିଦେବା ସେ କୃଷ୍ଣ ଭକ୍ତ ହେଇଗଲା, ନୁହଁ ସେ କୃଷ୍ଣ ବ୍ୟବହାର କରୁଛି, ସେ କୃଷ୍ଣ କୃଷ୍ଣ ଖୁସିରେ ନାହାନ୍ତି, ଆମ ସିଦ୍ଧାନ୍ତ ସବୁ ଏଇଭଳିଆ, ଏଗୁଡ଼ା ତ ଆଜିକାଲି ସ୍ପଷ୍ଟବାଦୀ ଏଗୁଡ଼ାକ ସବୁ କେହି କହିନି, କହିଲେ ଝଗଡ଼ାରେ ପଡ଼ିବ, ତୁମେ ବିରୋଧ କରିବ ଲୋକ, ଏଇଟା ସିଦ୍ଧା ଆମ ସିଦ୍ଧାନ୍ତ, ଆମେ ଏଇଟା କରିବୁନୁ, ସାର୍ବଭଟ୍ଟାଚାର୍ଯ୍ୟ ଗଲେ ଏଇ କଥାରେ ପଡ଼ିଥିଲା, ସାର୍ବଭଟ୍ଟାଚାର୍ଯ୍ୟ ବି ଭାଗବତ ଜାଣିଛନ୍ତି, ଯାଇକି ତତ୍ୟନ ଗମ୍ପା ସୁସମୀକ୍ଷା ମାଣମ ସେ ଶ୍ଳୋକଟି ଗାଇଲେ, ଚୈତନ୍ୟ ମହାପ୍ରଭୁଙ୍କ ଆଗରେ ଗାଇଲେ, ଆଉ ତମେ ତତ୍ୟନ ଗମ୍ପା ସୁସମୀକ୍ଷା ମାଣମ ଭଞ୍ଜା ନାହିଁ ବା ଆତ୍ମକୃତ ବିପାକମ, ଆଉ ଲାଷ୍ଟକୁ ରହିଲା ଜୀବେତ ଯୋ ଭକ୍ତି ପଦେ ଦାୟ ଭାକ, ସେଇଟା ମୁକ୍ତି ପଦେ ଦାୟ ଭାକ ଲେଖା ହେଇଛନ୍ତି ଭାଗବତରେ, ଭାଗବତ ଲେଖିଲେ ମୁକ୍ତି ପଦେ ଦାୟ ଭାକ, ସେ ଲେଖିଲେ ସିଏ ତ ଯେତେବେଳେ କହୁଛନ୍ତି ମା ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଭକ୍ତି ପଦେ ଦାୟ ଭାକ, ଚୈତ୍ର ମହାପ୍ରଭୁ କହିଲା ତୁମେ ଶ୍ଳୋକଟା ବଦଳ ଦଉଛ କେମିତି, ଭାଗବତ ଶ୍ଳୋକଟା ବଦଳ ଦଉଛ କାହିଁ, ସେଥିରେ ତ ଭାଗବତରେ ଲେଖା ହେଇଛନ୍ତି ତତେ ଅନୁକମ୍ପା ସୁସମୀକ୍ଷ ମାଣମ, ଯିଏ ଭଗବାନଙ୍କର କୃପାକୁ ଚାହିଁକି ବସିଥାଏ, ସୁସମୀକ୍ଷ ମାଣମ ସୁସ୍ଥ ଭାବରେ ଇକ୍ଷ ମାଣମ, ପ୍ରଭୁ କେବେ ଆପଣ ମୋତେ କୃପା କରିବେ, ଆଉ କର୍ମଫଳ ଭୋଗୁଛି ତାର ଯୋଉ କର୍ମଫଳ ଗୁଡାକ ଅଛି ସେ ଲେଖା ଭୁଞ୍ଜାନ ଏବଂ ଆତ୍ମକୃତ ବିପାକମ, ତାକୁ ଯାହା ସୁଖ ଦୁଃଖ ଆସୁଛି ଯାହା ସବୁ ଆସୁଛି ଆତ୍ମକୃତ, ମୁଁ ଏଇଟା କରିଛି, ମୋ କର୍ମଫଳଟା ମୋତେ ପ୍ରଭୁ ଦଉଛନ୍ତି, ମୋ କର୍ମଫଳ କାଳ ଦଉନାହାନ୍ତି, ଚକ୍ରପତି ମନା କରିଛନ୍ତି, ମୋତେ କାଳ ଦଣ୍ଡ ଦଉନି, ମୋତେ ଦେବତା କୌଣସି ଦେବତାମାନେ ଦଣ୍ଡ ଦଉନାହାନ୍ତି, ମୋ ପ୍ରଭୁ ମୋତେ ଦଣ୍ଡ ଦଉଛନ୍ତି, କାରଣ ମୁଁ ପ୍ରଭୁଙ୍କର ଶରଣାଗତ ହେଇଛି, ମୁଁ ଯଦି କୃଷ୍ଣଙ୍କର ଶରଣାଗତ ହେଲା ପରେ ଦୁଃଖ ଭୋଗୁଛି ତାଙ୍କ ଦୁଃଖଟା କିଏ ମୋତେ ଦଉଛନ୍ତି, କାଳ ଦବ, ଯଦି କୃଷ୍ଣଙ୍କର ମୁଁ ଶରଣାଗତ ହେଲା ପରେ ମୋତେ ଦୁଃଖ ଆସୁଛି ଦୁଃଖଟା କିଏ ଦବ, ରାଜା ପୁଅଟାକୁ କିଏ ମାରିବ, ରାଜା ମାରିବ ନା ରାଣୀ ମାରିବ, କ'ଣ ମିନିଷ୍ଟର ମାରିଦବ, ଭକ୍ତ ବା ଏତିକି ଏତିକି ଫାଉଣ୍ଡେସନ କ୍ଲିୟର ହେଇନି ତା କ'ଣ ହେଇଗଲା ସେ ଜାତକ ଦେଖେଇଦେବ ଯାଇକି ଆମେ ଦେଖିଲା ଆଜ୍ଞା କ'ଣ ଦଶା ଅଛି ମୋର ଏ ଗୋଟେ କମନ ଜିନିଷଟା ତୁମେ ଜାଣିନ ତୁମେ ଦୌଡ଼ୁଛ କୁଆଡ଼େ ଯାହାକୁ ମୁଁ ଦଣ୍ଡ ମିଳୁଛି କୃଷ୍ଣ ଦେଉଛନ୍ତି ଆମ ସିଦ୍ଧାନ୍ତ ଏଇଟା ଏଇ ଶ୍ଳୋକରେ ଭୁଞ୍ଜନ ଭୁଞ୍ଜନ ଏବଂ ଆତ୍ମକୃତ ବିପାକ ମୋର ଆତ୍ମକୃତ ମୁଁ ନିଜେ କରିଛି ମୋ ପ୍ରଭୁ ମୋତେ ଦେଉଛନ୍ତି ମୋତେ କାଳ କର୍ମ ଏଇଟା କେହି ଦେଉନାହାନ୍ତି ମୁଁ କରିଛି କର୍ମ ମୋ ପ୍ରଭୁ ମୋତେ କରୁଣା କରିକି ଦେଉଛନ୍ତି ହୃଦବାଗ ବପୁ ଭି ବିଦଧନ ନମସ୍ତେ ଯେତେବେଳେ ଭୋଗୁଛି ଏ କର୍ମଫଳ ଗୁଡ଼ାକ ତଥାପି ସେ ଭଗବାନଙ୍କର ହୃଦୟରେ ବାକ୍ୟରେ ମନରେ ସବୁବେଳେ କୃଷ୍ଣଙ୍କ ପାଖରେ ପ୍ରଣାମ କରୁଛି ପ୍ରଭୁ ଆପଣ ମୋତେ କେବେ କୃପା କରିବେ ସେଠି ସେ ଲେଖିଲେ ଜୀବେତ୍ ଯୋ ବା ଜୀବେତ୍ ଯୋ ମୁକ୍ତିପଦେ ଦାୟ ଭା ଯେ ଏଇଭଳି ବଞ୍ଚିଯାଏ ସୁଖ ଦୁଃଖ ନିଜ ନିଜ କୃତ କର୍ମ ମୋ ପ୍ରଭୁ ମୋତେ ଦେଉଛନ୍ତି ସେ କେବେ କୃପା କଲେ ମୋତେ କୃପା କରିବେ କାୟ ମନ ବାକ୍ୟରେ ଭଗବାନଙ୍କୁ ପ୍ରଣାମ କରିକି ଯିଏ ଏଭଳି ସମୟ କାଟୁଛି ସେ ମୁକ୍ତି ପାଇଁ ଯୋଗ୍ୟ ତାର ଅଧିକାର ଆସିଗଲା ମୁକ୍ତିପଦେ ଦାୟ ଭାକ୍ କହିଲେ ଇଏ ଆଉ ମୁକ୍ତି କହୁନାହାନ୍ତି କିଏ ସାର ଭଟ୍ଟାଚାର୍ଯ୍ୟ ମୁକ୍ତି କହୁନାହାନ୍ତି ସେ ଗୋଟେ ଭକ୍ତିପଦେ ମହାପ୍ରଭୁ ମହାପ୍ରଭୁ କହିଲେ କି ସାର୍ବଭୌମ ତୁମେ ଭାଗବତ ବଦଳି ଦଉଛ କେମିତି ତୁମେ ଭାଗବତ ପଦଟା କେମିତି ବଦଳି ଦଉଛ ପ୍ରଭୁ କହେ ମୁକ୍ତିପଦେ ଏହା ପାଠ ହଏ ଭକ୍ତିପଦେ କେନ ପଡ କି ତୁମାର ଆଶୟ ତୁମ ହୃଦୟଟା କ'ଣ କି ତୁମେ ମୁକ୍ତିପଦ ଯୋଉଠି ଲେଖା ହେଇଛି ତୁମେ ସେଠି ଭକ୍ତିପଦ କାହିଁକି ପଡ଼ିଲ ଚେତନ ମହାପ୍ରଭୁ ଜାଣିବା ପାଇଁ ଚାହୁଁଥିଲ ଦେଖ ଆମ ସମ୍ପ୍ରଦାୟ ଯୋଉ ମୁକ୍ତି ଅର୍ଥକୁ ବୁଝ ସେଟା ତୁମେ ଦିନ ବୁଝିପାରିଲ କି ତୁ ହଇରାଣରେ ପଡ଼ିବ ତେଣୁ ଯେଉଁମାନେ ଆଜି ପାଠ ପ୍ରବଚନ ସେଟା ଦଉଛନ୍ତି ସେମାନେ ସମସ୍ତେ ଏଇ ଜିନିଷ ଏଇ ଯୋଉ ସିଦ୍ଧାନ୍ତ ଚୈତନ୍ୟ ମହାପ୍ରଭୁ ସିଦ୍ଧାନ୍ତ କିଏ ଜାଣନ୍ତି ନା ଯିଏ ମହାପ୍ରଭୁ ଧାରାରେ ଆସିନି ଯିଏ ଗୌଡ଼ ଧାରାରେ ଆସିନି ସେ କେବେ ମହାପ୍ରଭୁଙ୍କ ସିଦ୍ଧାନ୍ତ ଆରେ ଘର ବାପା ଜେଜେ ଯୋଉ ତୁମର କହୁଛ ବଂଶ କଥାଟା ବଂଶ ଲୋକ ଜାଣିବ ଘର ଭିତରେ ପଶିକି କଣ ଜବରଦସ୍ତି କା କଥା ଜାଣିଦେବ ଆମକୁ କହିଲେ ଆମେ ମାନବୁ କୌଣସି ସମ୍ପ୍ରଦାୟର ଲୋକ କୌଣସି ସମ୍ପ୍ରଦାୟରେ ସେ ଶୁଦ୍ଧ ଭକ୍ତ ହଉ ସେ ମହାପ୍ରଭୁଙ୍କ କଥା କେବେ ଜାଣିପାରିବେ ସେ ମହାପ୍ରଭୁ ନିଜର କରିନେ ଆଉ ସେ କେମିତି ଜାଣିବ ସେ କଣ ପଢ଼ିଦେଇ ଚୈତନ୍ୟ ତମେ ଟିକେ ପଢ଼ିଦେଲା କିଏ ଚୈତନ୍ୟ ମହାପ୍ରଭୁ ବିଷୟରେ କହିଦେଉଛି ଆମେ ଶୁଣିଦେବୁ ଆମେ କହିଦେବୁ ସେ ମହାପ୍ରଭୁ ଜାଣିଛି ବୋଲି ସେ ତ ଏଇ ଘରର ଲୋକ ନୁହେଁ ସେ ତ ଘରର ଲୋକ ନୁହେଁ ସେ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ମନ୍ତ୍ର ଜପ ଗୁରୁ କରୁଛି ସେ ଚୈତନ୍ୟ ମହାପ୍ରଭୁ ଉପାସନା କରୁଛି ତାର ଅଲ୍ଟର ଭିତରେ ରଖିକି ଆଉ ସିଏ ମହାପ୍ରଭୁ ବିଷୟରେ ପ୍ରବଚନ ଦେଇଦେବ ଆମେ କହିଦେବ ହଁ ସେ ମହାପ୍ରଭୁ ବିଷୟରେ କହୁଛି ଭାରି ବଢିଆ କହୁଛି କିଏ କଣ ବଢିଆ କହିବ ସେ ଘର ଲୋକ ନୁହେଁ ସେ କଣଟା କହିବ ଏଇଟା ଯାହା ପଢୁଛି ପଢିକି ଥିଓରିଟିକାଲ ଲୋକ ଗୁଡାକ ଖୁସି କରିବା ପାଇଁ କହୁଛି ଏଇଟା ବଂଶର କଥା ନିଜ ବଂଶର ତୁମେ ଯେତେ ଅଯୋଗ୍ୟ ପୁଅଟା ହେଇଥାଉ ସେ ବାପ ବିଷୟରେ ଜାଣିନି ପୁଅଟା ଯେତେ ଅଯୋଗ୍ୟ ହେଇଥାଉ ସେ ବାପ ବିଷୟରେ ଜାଣିଛି ମୋ ବାପ କେମିତିକା ସେଭଳିଆ ଆମେ ଯେତେ ଅଯୋଗ୍ୟ ହେଲେ ବି ଆମ ଗୁରୁ ଆଚାର୍ଯ୍ୟ ଆମ ଭଗବାନ ଆମେ ଜାଣିଛୁ ତୁମେ ହଜାର ଜାଣିଥାଉ ଆମେ ସେଟା ସବୁ କିଛି କେବେ ବି ଗୋଟେ ପରସେଣ୍ଟ କ'ଣ ଆମ ଆମ ବିଷୟରେ ଆମ କୃଷ୍ଣଙ୍କ ବିଷୟରେ ଆମ ମହାପ୍ରଭୁ ବିଷୟରେ ତୁମେ ଜାଣିନ ତୁ ପୁଅ ହେଲେ କେମିତି ଜାଣିବ ତୁ ତ ଏଇ ସମ୍ପ୍ରଦାୟକୁ ସ୍ୱୀକାର କରୁନୁ ତୁମେ ଜାଣିବ ସେଥିପାଇଁ ସାର ଭଟ୍ଟାଚାର୍ଯ୍ୟ ଯେତେବେଳେ ଆସିଲେ ଭଟ୍ଟାଚାର୍ଯ୍ୟ କହିଲେ ମତେ ଭଲ ଲାଗୁନାହିଁ ଭଟ୍ଟାଚାର୍ଯ୍ୟ କହେ ଭକ୍ତି ସମ ନହେ ମୁକ୍ତି ଫଲ ଭାଗବତ ଭକ୍ତି ବିମୁଖେ ରହେ ଦଣ୍ଡ କେବଳ ମୁଁ ମୁକ୍ତି ଶବ୍ଦଟା କହିବିନି ଭକ୍ତି ଭଳିଆ ମୁକ୍ତି କେବେ ଫଳ ନୁହେଁ ନା କାହିଁକି ନା ଯିଏ ଏଇ ମୁକ୍ତି ଯୋଉ ଭାଗବତ ଭକ୍ତି ବିମୁଖର ଭଗବତ ଭକ୍ତି ବିମୁଖର ଦଣ୍ଡ ହେଉଛି ମୁକ୍ତି ଯୋଉଟା ଯୋଉ ମୁକ୍ତି ଯୋଉ ପାଇବେ ସେ ଯୋଉ କୃଷ୍ଣଙ୍କର ବିଗ୍ରହକୁ ଯୋଉମାନେ ମାନୁନାହାନ୍ତି ଲେଖିଥିଲା କୃଷ୍ଣର ବିଗ୍ରହ ଯେଇ ସତ୍ୟ ନାହିଁ ମାନେ ଯେଇ ନିନ୍ଦା ଯୁଦ୍ଧାଧିକ କରେ ତାର ସନେ ସେହି ଦୁଇ ଦଣ୍ଡ ହଏ ବ୍ରହ୍ମ ସାଯୁଜ୍ୟ ମୁକ୍ତି ତାର ମୁକ୍ତି ଭଲ ନୁହେଁ ଯେଇ କରେ ଭକ୍ତି ଭକ୍ତି କଣ ତା ସହ ସମାନ ହେଇଛି ଭକ୍ତିର ଗୋଟେ ଅଯୋଗ୍ୟଟା ଆଉ ତାର କେତେ ଦୋଷ ଥାଉ କାମ କ୍ରୋଧ କଣ ଦୋଷ ଗୁଡା ଥାଉ ସେ କୃଷ୍ଣଙ୍କୁ ନିଜର ବୋଲି କରିଛି ନା ନିଜର ଯାହା ହେଲେ ସେ କୃଷ୍ଣଙ୍କ ଚରଣରେ ପଡିବ ନା ନାହିଁ ମତେ କୁହନ୍ତୁ ଗୋଟେ ଭକ୍ତଟା ଆଜି ଗୋଟେ ଭୁଲ କରିଦେଲା ସେ କାହାକୁ ଡାକିବ କୋଉ ଦେବୀକି ଡାକିବ ସେ କୃଷ୍ଣଙ୍କ ପାଖରେ ପଡ଼ିଛି ଛୁଆଟା ଭୁଲ କରିଦେଲେ ସେ ବାପା କତରେ କହିବ ମା କତରେ କହିବ ବାବା ଏଟା ଭୁଲ ହେଇଗଲା ଭକ୍ତି ମତେ ସେ ମୁକ୍ତି କଥା କୁହନ୍ତୁନି କୃଷ୍ଣଙ୍କର ବିଗ୍ରହକୁ ଯିଏ ମାନେ ନା କୃଷ୍ଣର ବିଗ୍ରହ ଯାଇ ସତ୍ୟ ନାହିଁ ମାନେ କୃଷ୍ଣଙ୍କର ରୂପଟାକୁ କୃଷ୍ଣଙ୍କର ଏଇଟା ରୂପ ନୁହେଁ ଏଇଟା ମାୟା ରୂପ ଧରିକି ଆସୁଛନ୍ତି ସେ ନିରାକାର ଥିଲେ କୃଷ୍ଣ ପୂଜା କରୁଥିବେ ମୁଁ ଯାଇଥିବା ସବୁ ସବୁ ଯୋଉ ହରିଦ୍ୱାର ଆଡ଼େ ଗଲି ଦେଖିଲି
ତୁମେ ସେ ବିଗ୍ରହ ମୁଁ ଦେଖିବି ଜାଣିଦେଲେ କିଛି ଶକ୍ତି ନାହିଁ, କୃଷ୍ଣ ଉଠିଆ କରିଦେଇଛନ୍ତି, ଶୁଖିଲା ଶୁଖିଲା ଦେଖାହେଉଛନ୍ତି ମାର୍ବଲ ଠାକୁର, ତା ବଇଁଶ ଖଣ୍ଡେ ଧରିଛନ୍ତି, ଫୁଲ ଦିଟା ପକେଇ ଦେଇଛନ୍ତି, ମୁଁ ଜାଣିଦେଲି ନା ବିଗ୍ରହ ମୁଁ ଦେଖିକି ମୁଁ କହିଦେବି ଶକ୍ତି ମୋର ଭଗବାନ ନେତି ମୋତେ ଦେଇଛନ୍ତି, ଠାକୁର ଦେଖିକି କହିବ ଏଠି ପ୍ରଭୁଙ୍କୁ ସେମାନେ ପୂଜା କରୁଛନ୍ତି ତାଙ୍କୁ ଭାବ ଭଗବାନ କେତେ କଷ୍ଟରେ ଏଠି ଅଛନ୍ତି, ଠିଆ କରିଦେଇଥିବେ ଦେଖିବେ ସେ ଯୋଉ ଏଠି ଗୋଟେ ଆସନ ଖଣ୍ଡେ କରିକି ବସେଇ ଦେଇଥିବେ, ଏଠି ମାର୍ବଲ ଛୋଟିଆ ଗୋଟେ ଆସନ ସେଠି କଣ, ତୁମେ ତୁମେ ଯେତେବେଳେ ବାବା ହଉଛ ତୁମେ ବସୁଛ ଗୋଟେ ବଡ ବଡ ଆସନ କରିକି ତୁମେ ବସୁଛ, ତୁମେ ତାକୁ ବସେଇ ଦେଇଥିବ ଗୋଟେ ତଳେ, ମୋ ପ୍ରଥମ ଯେତେବେଳେ କହିଲେ ମତେ ସକ ଲାଗିଲା, ଏତେ ଗୋଟେ ଆସନ ନା ମୁଁ ଯୋଉଠି ଶୁଣିଥିଲି, ମୁଁ ବସିଲି ଦେଖିଲି ଦୂରକୁ ଗଲି ଦେଖିଲି, ଆରେ ଠାକୁରଙ୍କୁ ଏତିକି ଏତିକି ହାଇଟ୍ରେ ଠାକୁର ଅଛି ଠିଆ ହେଇଛି, ତୁମେ ପ୍ରବଚନ ତମ ଲକ୍ଷ ଲକ୍ଷ ଲୋକ ବସିକି ତୁମର ଶୁଣିବେ, ତୁମକୁ ବାବା ବୋଲିକି ତୁମ ଗୋଡ଼ତଲ ପଡ଼ିଯିବେ, ଆରେ ତୁମେ ଯାହାଙ୍କର କଥା କହୁଛ, ଯାହାଙ୍କ ପୂଜା କରୁଛ, ଯାହାଙ୍କ ଶକ୍ତିରେ ତୁମେ ଯୋଉଟା କରୁଛ, ତାଙ୍କୁ କେମିତି ରଖିଛ, ସେ ବିଗ୍ରହଙ୍କୁ ମାନନ୍ତିନି, ଗୋଟେ ପ୍ରତୀକ ଉପାସନା ଭଳିଆ ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ଖାଲି ତାଙ୍କର ଉଦ୍ଦେଶ୍ୟ ହେଲା ମୁକ୍ତି, କୃଷ୍ଣ ହେଉଛନ୍ତି ସେ ନିରାକାରେ ମାୟା ରୂପ ଧରିକି ଆସିଥିଲେ, ବିଗ୍ରହ ରଖିଲେ କ'ଣ ହବ, ହେଲେ କୃଷ୍ଣଙ୍କୁ ଯିଏ ନିନ୍ଦା କରନ୍ତି, କୃଷ୍ଣଙ୍କର ବିଗ୍ରହଙ୍କୁ ଯିଏ ମାନନ୍ତିନି, କୃଷ୍ଣଙ୍କ ସାଙ୍ଗରେ ଯିଏ ଯୁଦ୍ଧ କରନ୍ତି, ଶିବା ବ୍ରହ୍ମସାଜୁ ଯିଏ ମୁକ୍ତି ପାଆନ୍ତି, ବ୍ରହ୍ମସାଜୁ ଯିଏ ମାନେ ଭଗବାନଙ୍କର ଅଙ୍ଗ କାନ୍ତିରୁ ଯୋଉ ଅଙ୍ଗରୁ ଯୋଉ କାନ୍ତି ଗୁଡାକ ଆସୁଛି ବୈକୁଣ୍ଠର ବାହାରକୁ, ଗୋଲକର ବାହାରକୁ, ବୈକୁଣ୍ଠର ବାହାରକୁ ଯୋଉଟା ଆସୁଛି ସେ ଜ୍ୟୋତିରେ ଏଇ ଅସୁର ଗୁଡାକ ଯାଇକି ପ୍ରବେଶ କରନ୍ତି, ଯିଏ କୃଷ୍ଣଙ୍କୁ ନିନ୍ଦା କରନ୍ତି, ଯିଏ କୃଷ୍ଣଙ୍କର ବିଗ୍ରହଙ୍କୁ ମାନନ୍ତି ନା, ଯିଏ ଯୁଦ୍ଧ କରିକି ସବୁ ଏ ଯେ ମହାଭାରତ ଯୁଦ୍ଧରେ ଯୋଉମାନେ ଗଲେ ସେମାନେ କୁଆଡ଼େ ଯିବେ ସବୁ, ହେଲେ ମୁଁ ସେଇ ମୁକ୍ତି କଥାଟା ମୁଁ କେବେ ବି ମୋର ଇଚ୍ଛା ନାହିଁ, ଯିଏ ମୁକ୍ତି ପାଇଁ ସାଧନ କରୁଥିଲେ ଶ୍ରୀକ୍ଷେତ୍ରରେ ରହି ସେଠି ଜଗନ୍ନାଥ ଅଛନ୍ତି, ଏ ଚୈତନ୍ୟ ମହାପ୍ରଭୁଙ୍କର ସଙ୍ଗ କରିକି ଆଜି କହୁଛନ୍ତି, ଯଦ୍ୟପି ସେ ମୁକ୍ତି ହଏ ପଞ୍ଚ ପ୍ରକାର, ସାଲୋକ୍ୟ ସାମିପ୍ୟ ସାଯୁଜ୍ୟ ଶାସ୍ତି ସାଯୁଜ୍ୟାର, ସାରୁପ୍ୟ ଶାସ୍ତି ସାଯୁଜ୍ୟାର, ପାଞ୍ଚ ପ୍ରକାର ମୁକ୍ତି କଥା କହିଥିଲେ, ସାଲୋକ୍ୟ ସାମିପ୍ୟ ଏବଂ ସାଲୋକ୍ୟ ମାନେ ଭଗବାନଙ୍କ ଲୋକରେ ରହିବା, ସାମିପ୍ୟ ମାନେ ଭଗବାନଙ୍କ ପାଖରେ ରହିବା, ସେ ଗୋଟେ ଏକାଥର ସେ ଗଲା ମାନେ ବୈକୁଣ୍ଠ ପାଖରେ ରହିଲ, ଆଉ ସାରୁପ୍ୟ ଭଗବାନଙ୍କ ରୂପ ଭଳିଆ ରୂପ ପାଇଯିବ, ସାଯୁଜ୍ୟ ଭଗବାନଙ୍କ ଭଳିଆ ଐଶ୍ୱର୍ଯ୍ୟ ପାଇଯିବ, ଏ ସରି ଶାସ୍ତି ଭଗବାନଙ୍କ ଭଳିଆ ଐଶ୍ୱର୍ଯ୍ୟ ପାଇଯିବ, ସାଯୁଜ୍ୟ ଭଗବାନ ସାଙ୍ଗରେ ମିଶିଯିବା, ଏ ପଞ୍ଚ ପ୍ରକାର ମୁକ୍ତି ରହିଲା, ଏଇଠି ସେ କହିଦେଲେ ଇଏ ଭାଗବତର ଶୋକ ଗୁଆଡ଼ିକି କହିଲେ, ସାଯୁଜ୍ୟ ସୁନିତେ ଭକ୍ତର ହୟ ଘୃଣା ଭୟ, ନରକେ ବାଞ୍ଛେ ତବୁ ସାଯୁଜ୍ୟ ନା ଲୟ, ଭକ୍ତ କହିବ ନରକକୁ ଯିବି ବରଂ ସାଯୁଜ୍ୟ ମୁକ୍ତି ମୁଁ ନେବିନି, ମୁଁ ଭଗବାନଙ୍କ ଶରୀରରେ ମିଶିଯିବି, ମୋ ସୁଖ ପାଇଁ ଆଜି ମୁଁ କୃଷ୍ଣଙ୍କୁ ଆଉ ଅଲଗା ସମ୍ପ୍ରଦାୟ ଲୋକ କୃଷ୍ଣଙ୍କୁ ପୂଜା କରିବେ, କୃଷ୍ଣ କଥା କହିବେ, ତୁମେ କହିବ ସେ ବହୁତ ବଢିଆ କଥା କହୁଛି, ଆରେ ବଢିଆ କଥା କହିଲେ କ'ଣ ତାର ମୁକ୍ତି କାମନାଟା ଅଛି, ନର୍କକୁ ବରଂ ଆମେ ଯିବୁ, ଆମେ କ'ଣ କୃଷ୍ଣଙ୍କୁ ୟୁଜ୍ କରିବୁ, କୃଷ୍ଣ କହିବୁ କୃଷ୍ଣ ମୋତେ ନେଇଯାଉ ମୁଁ ସୁଖରେ ରହିବି ତୁମ ପାଖରେ, ଆମେ ଯେତେବେଳେ କୃଷ୍ଣ ପାଖକୁ ଯିବା କ'ଣ ପ୍ରାର୍ଥନା ଆପଣଙ୍କର ସେବାରେ ଲଗା, ଏଠି କହୁଛନ୍ତି ନରକ ବରଂ ସେ ଯିବା ପାଇଁ, ଆଉ ସାଯୁଜ୍ୟ ପୁଣି ଦୁଇ ପ୍ରକାର, ଏଠି ସେ ଲେଖିଲେ ବ୍ରହ୍ମେଶ୍ୱର ସାଯୁଜ୍ୟ ଦ୍ୱୈତ ପରକାର, ବ୍ରହ୍ମ ସାଯୁଜ୍ୟ ହୋଇତେ ଈଶ୍ୱର ସାଯୁଜ୍ୟ ଧିକାର, ବ୍ରହ୍ମ ସାଯୁଜ୍ୟ ଆଉ ବାପା ଇଏ ସବୁ ଇଷ୍ଟ ତାଙ୍କ ସବୁ ତୁମେ ଖାଲି ରାମାୟଣ ଗୀତା ଭାଗବତ ପ୍ରବଚନଟା ସବୁ ଶୁଣିଦଉଛ କ'ଣ ୟୁଟ୍ୟୁବରେ, ତାଙ୍କର ଭିତରେ ବୀଜ ଗୁଡାକ ଏଇଟା ସବୁ ତାଙ୍କ ଭିତରେ ସବୁ କାମନା ଗୁଡା ଜାଣିଥିବ ମୁକ୍ତିବାଦୀ ମାନଙ୍କର, ତୁ କ'ଣ ଧରିପାରିବେ ତାକୁ ଧରିପାରିବେ, ଆମେ ହରେକୃଷ୍ଣ ଆମ ଜପ କରି କୀର୍ତ୍ତନ କରୁଛ ନାଚୁଛେ, ଆମର ଲକ୍ଷ୍ୟଟା କ'ଣ ସେ କେମିତି ଜାଣିବେ, ସେମାନେ ସେଟା କେବେ ପ୍ରକାଶ କରନ୍ତି ନା, ଏଇଟା ସେ କହୁଛନ୍ତି ସାଯୁଜ୍ୟ ମୁକ୍ତି ଦୁଇ ପ୍ରକାର ହେଲା, କ'ଣ କ'ଣ ବ୍ରହ୍ମ ସାଯୁଜ୍ୟ ଈଶ୍ୱର ସାଯୁଜ୍ୟ, ବ୍ରହ୍ମ ସାଯୁଜ୍ୟ କମାନେ ଏ ଯୋଉ ଅସୁର ମାନେ ନିନ୍ଦା କରନ୍ତି ଯୁଦ୍ଧ କରନ୍ତି, ମାନେ ସ୍ୱର ଛାଡ଼ିଲା ପରେ ଭଗବାନଙ୍କର ସେ ଯୋଉ ଅଙ୍ଗଜ୍ଞାନ୍ତିରେ ପ୍ରବେଶ କରନ୍ତି, ଆଉ ଈଶ୍ୱର ସାଯୁଜ୍ୟ ମାନେ ସିଧା ଭିତରେ ତାଙ୍କ ଶରୀର ଭିତରେ ପ୍ରବେଶ କରିବା ପାଇଁ ଚାହେଁ, ମୁଁ କୃଷ୍ଣଙ୍କ ସାଙ୍ଗରେ ମିଶିଯିବି, କୃଷ୍ଣଙ୍କ ସାଙ୍ଗେ ଆରେ ସିଏ ତ କୃଷ୍ଣଙ୍କ ଉପରେ ବହୁତ ଭଜନ ଲେଖୁଛନ୍ତି, କୃଷ୍ଣଙ୍କ ଉପରେ ବହୁତ ଭଲ ପାଉଛନ୍ତି, କୃଷ୍ଣଙ୍କ ଭାରତ ବର୍ଷରେ ବହୁତ ପ୍ରସିଦ୍ଧ ହେଇଯାଇଛନ୍ତି, ଶୁଦ୍ଧ ଭକ୍ତ ବୋଲି ତାଙ୍କୁ ସେ ଯେତେ ହେଲେ କ'ଣ ଆମର ଆମ ସମ୍ପ୍ରଦାୟରେ ଟିକେ ବାସନା ରହିଲା ଜାଣିଦେଲେ ଯିବ ଗୋସ୍ୱାମୀ, ଆଚ୍ଛା ଯେମାନେ ରିଜେକ୍ଟ କରିଦେଲେ ନା ଆମେ ତାଙ୍କର ମୀରାଙ୍କର ଭାବକୁ ଆମେ ଏଠି ଗ୍ରହଣ କରିପାରିବୁ ନା, ଆମେ କେତେ ଭକ୍ତଙ୍କର ଭାବକୁ କେତେ ଅଂଶରେ ଗ୍ରହଣ କରିଛେ କେତେ ଅଂଶରେ ଗ୍ରହଣ କରେ, ବୁଝିପାରୁଛନ୍ତି କି ନାହିଁ, ଆମେ କେତେ ଭକ୍ତଙ୍କର ଭାବକୁ କେତିକି ପରସେଣ୍ଟ ଗ୍ରହଣ, ତାଙ୍କ ଶରଣାଗତକୁ ଆମେ ମାନିବା, କୃଷ୍ଣଙ୍କୁ ଭଲ ପାଇବାକୁ ମାନିବା କିନ୍ତୁ ଲକ୍ଷ୍ୟକୁ ମାନିବୁ, ଲକ୍ଷ୍ୟଟା ଅଲଗା ହେଇଯାଉଛି, କୃଷ୍ଣଙ୍କୁ ଭଲ ପାଇକି ମୁଁ ଆପଣଙ୍କୁ ଭଲ ପାଇକି ମୁଁ କହିବି ତୁମ ସେବା କରିବିନି,
ତୁମ ଦେହରେ ତୁମ ଘରେ ଯାଇ ମୁଁ ଖାଇପିକି ଶୋଇବି। ଜଣେ ଧନୀ ଲୋକ ଦେଖିଦେବା ଭାଇ ଆଜ୍ଞା ଆପଣ ମୁଁ ଭଲ ପାଉଛି, କାହିଁକି ଭଲ ପାଉଛୁ କିରେ? ନା ଆଜ୍ଞା ମୁଁ ଭଲ ପାଉଛି ଆପଣଙ୍କ ଘରେ ରହି ଖାଇପିକି ଶୋଇବି। ଈଶ୍ୱର ସାଜୁଛି ଅର୍ଥ ଏହା, ସଂସାର କଷ୍ଟ କୃଷ୍ଣ ମୁଁ ଭଲ ପାଉଛି, କାହିଁକି ଭଲ ପାଉଛ? ନା କୃଷ୍ଣଙ୍କ ଦେହରେ ମୁଁ ଆମେ ପ୍ରବେଶ କରିବି। ଆମର ଏଠି ରହିଲା ଅସୁରମାନଙ୍କୁ ସେମାନେ ଦେଖି, ଆମର ଆମର ଭକ୍ତିଧାନ ଠାକୁର ପୂର୍ବ ଆଚାର୍ଯ୍ୟ ମାନେ ଭଲ ଭଲ ସବୁ ଆର୍ଟିକଲ ଲେଖିଛନ୍ତି, ଆଜିକାଲି ଏଗୁଡ଼ା ସବୁ କହି ହଉନି, ତାକୁ ସବୁ ଶିଶୁ ଲେଖିଦେଇଛନ୍ତି କୋଉ ଭକ୍ତର କୋଉ ଅଂଶର କେତିକି ଅଂଶ ଆମେ ମାନୁଛୁ ଅଲଗା ମାନୁନୁ, କାରଣ ଶାସ୍ତ୍ର ସିଦ୍ଧାନ୍ତ ଯେତେ ଯୋଉଟା ଆମ ସାଙ୍ଗରେ ମିଳିବ ଆମେ ସେତିକି ଆଣିବୁ, ଅଲଗା ଜାଣିଲେ ଆଣିବୁ। ସିଏ ଭଗବାନଙ୍କର ଭକ୍ତ, ତା ପାଖରୁ ଶରଣାଗତରେ ଆମେ ଶିଖିବୁ, ତାଙ୍କ ଉପରେ ଭଲ ପାଇବାଟା ଶିଖିବୁ, କିନ୍ତୁ ତା ଲକ୍ଷ୍ୟଟା ଦେଲେ ଅଲଗା ହେଇଯିବୁ, ସେ ଆମକୁ ସବୁ ବାଦ ଦେଇଦେବୁ ନା ଗ୍ରହଣ କରିବୁ, ଆମେ ଗ୍ରହଣ କରିପାରିବୁ। ଆମର ଶୁଦ୍ଧ ସମ୍ପ୍ରଦାୟ ବ୍ରହ୍ମ ସାଜୁଛି, ଗୋଟେ ହେଲା ଈଶ୍ୱର ସାଜୁଛି, କିଏ ସର୍ବପଟା ଯଦି ଆଜି ବ୍ୟାଖ୍ୟା କରି କହୁଛି, ସେ ଏତେ ଜାଣିଥିଲେ ଆଜ୍ଞା ବ୍ରହ୍ମ ସାଜୁଛି ହଉ କି ଈଶ୍ୱର ସାଜୁଛି ଧିକ, ଯିଏ କହୁଛନ୍ତି ମୁଁ କୃଷ୍ଣଙ୍କ ସ୍ୱରରେ ପ୍ରବେଶ କରିଯିବି ସୁଖରେ ରହିବି, କୃଷ୍ଣ ସେମାନେ ଭଲ ପାଉଛନ୍ତି, କାନ୍ଦୁଛନ୍ତି, କୃଷ୍ଣଙ୍କୁ ପତି ରୂପରେ କରୁଛନ୍ତି, କୃଷ୍ଣ ସବୁ ଏଇ ଯେଉଁ ପୁଅ କ'ଣ ଗୋପାଳ ସବୁ ଦେଖୁ ନା ଗୋପାଳ କରିକି ସବୁ କ'ଣ ଧରିକି ବନ୍ଦି, କାହିଁକି କୃଷ୍ଣଙ୍କୁ ଭଲ ପାଉଛ? କୃଷ୍ଣଙ୍କୁ କାହିଁକି ଭଲ ପାଉଛ? ପୁଅ ନାହିଁ ବୋଲି କୃଷ୍ଣଙ୍କୁ ପୁଅ କରିଛ? ଇଏ ପୁଅ ପୁତ୍ର ସୁଖଟା ମିଳୁନି ବୋଲି କୃଷ୍ଣଙ୍କୁ ପୁଅ କରିଛ ନା କୃଷ୍ଣଙ୍କୁ? କୃଷ୍ଣ ପୂଜା ଗୋଟିଏ ନୁହେଁ, କର୍ମୀର କୃଷ୍ଣ ପୂଜା, ଜ୍ଞାନୀର କୃଷ୍ଣ ପୂଜା, ଭକ୍ତର କୃଷ୍ଣ ପୂଜା, ସବୁଟା ସମାନ ନୁହେଁ। ସେ ଭାବରେ ଗ୍ରହଣ କରନ୍ତି, ତୁମର କେଉଁ ଭାବ ରହିଛି ସେ ଭାବଗ୍ରାହୀ। ଏସବୁ ଲୋକ ଗୋପାଳଙ୍କୁ ସବୁ ରଖନ୍ତି ଗୋପାଳ ପୂଜା କରେ, ହଁ ତୁ ପୂଜା କରୁଛନ୍ତି ଯେ କଣ ତାଙ୍କ ଲକ୍ଷ୍ୟଟା କଣ? ହଁ ହାତୀ କଷ୍ଟ ପାଇକି ପୂଜା କରୁଛନ୍ତି କି ଭଲରେ ପୂଜା କରୁଛନ୍ତି କି ପିଲା ଛୁଆ ମୋର ପୁଅଟା ନାହିଁ କୃଷ୍ଣଙ୍କ ପୁଅ କରିବା, ଆମର ପାଠ ସେୟା ନୁହେଁ। ଆମର ସବୁ ଥିଲେ ବି ସବୁ ଥିଲେ ବି ସବୁ ପୋଜିସନଟା କୃଷ୍ଣ ନେବେ, କଣ ବୁଝିପାରୁଛ ନା ନାହିଁ? ସବୁ ଥିଲେ ବି ସବୁର ପୋଜିସନ କୃଷ୍ଣ ନେବେ। ତୁମର ପୁଅ ଥିଲେ ବି ତୁ ଗୋଟେ ଭଲ ପୁଅ ଅଛି, ପୁଅ ଭଲ ପୁଅଟା ଥିଲେ ବି ପୁଅର ପୋଜିସନଟା କୃଷ୍ଣ, କୃଷ୍ଣ ସେଠି ପୁଅ, ପୁଅ ନଥାଉ ଆପଣଙ୍କର କିଛି ଅସୁବିଧା ନାହିଁ, ଆଉ ପୁଅ ଥିଲେ ବି କିଛି ଅସୁବିଧା ନାହିଁ, କୃଷ୍ଣଙ୍କୁ ପୁଅ କରିବାକୁ ପଡିବ। ଯାହା ଥାଉ ତୁମର ଭାଇ ଥାଉ ନଥାଉ, ବିବାହ ହେଇଥାଉ ନ ହେଇଥାଉ, ବ୍ରହ୍ମଚାରୀ ହେଇଥାଉ କି ବିବାହ ହେଇଥାଉ, କୃଷ୍ଣଙ୍କୁ ବାହା ହେବାକୁ ପଡିବ। ରେଡ଼ି ତ ନା? ମୁଁ ବାହା ହେଇଛି ଗୃହସ୍ଥ ଆଜ୍ଞା, ମୋର ସମସ୍ୟା ଅଛି। ତୁମ ସମସ୍ୟା ଥାଉ ବାପା, କୃଷ୍ଣଙ୍କୁ ବାହା ହେବାକୁ ପଡିବ, ଦାସୀ ହବ। ଆଉ ତୁମେ ବ୍ରହ୍ମଚାରୀ କହିବ ମୁଁ ବାହା ହେବିନି, ମୁଁ ନାରୀ ମୁଖ ଦେଖିବିନି, ତୁ ନାରୀ ନ ହତ, ତୁ ନାରୀ ମୁଖ ନ ଦେଖିଲେ ତ ନାରୀ ହବାକୁ ପଡିବ ବାପା, ନାରୀ ଭାବ ଆପଣେଇବାକୁ ପଡିବ, ତୁ ନାରୀ ହବୁନୁ, ନାରୀ ସଙ୍ଗ କରିବୁନୁ, କିନ୍ତୁ ନାରୀର କାମ କରିବୁ, ଝାଡ଼ୁ ମାରିବୁ, ବାସନ ମାଜିବୁ, ଠାକୁର ଖାଇବାକୁ ଦେବୁ, ନାରୀ ଯୋଉ କାମ କରନ୍ତି ସେଟା କୋଉଟା ନାଗି ତୁମେ ବିବାହ ନା ହଁ ବିବାହ। ମୋର ଘରେ ସୁନ୍ଦରୀ ସ୍ତ୍ରୀ ଥିଲେ ବି କୃଷ୍ଣଙ୍କୁ ସୁନ୍ଦର କହିବୁ ନା ଆଜ୍ଞା ମୁଁ ଆପଣ ମୋତେ ବାଛୁରା ହୁଅନ୍ତୁ, ଆଉ ବିବାହ ନ ହୋଇଥିଲେ ବି ତୁମେ ନାରୀକି ଘୃଣା କର, କିନ୍ତୁ ନାରୀ କାମ କରିକି ପୁଣି ପଶିବ କୃଷ୍ଣଙ୍କ ପାଖରେ, ଭାବଟା ତ ସେ ଆଉ ସେଠି ଆଉ କୋଉ ପ୍ରାକୃତ ନାରୀର ଭାବକୁ ଆମେ ଗ୍ରହଣ କରୁନା, କିନ୍ତୁ ନାରୀ ପାଖରେ ଯୋଉ ସମର୍ପଣ ଗୁଣଟା ରହିଛି ଶ୍ରୀକୃଷ୍ଣଙ୍କୁ ଯେମିତି ସ୍ୱାମୀ ପାଇଁ ସମର୍ପଣ, ପୁତ୍ର ପାଇଁ ସମର୍ପଣ, ସେଇଟା ପୁରୁଷ ହେଇକି ଆମେ ସେଇ ବାବାଟାକୁ ଶିକ୍ଷା କରି କୃଷ୍ଣ ପାଖରେ ପଶିବା, କାରଣ ବିବାହ ହୁଅ ନ ହୁଅ ପୁଅ ଥାଉ ନ ଥାଉ ବାପା ମା, ହଁ ବାପା ମା ଆଜ୍ଞା ମୋର ବାପା ମା, ବାପା ମା ନାହିଁ ବାପା ସେବା କରିବେ, ତ ବାପା ଥିଲେ ବି କୃଷ୍ଣ ସେବା କରିବା ପଡ଼େ, ବାପା ନଥିଲେ ବି କୃଷ୍ଣ ସେବା କରିବେ, ଆମର ସବୁ ପୋଜିସନ ଗୁଡ଼ା କୃଷ୍ଣ ନେଇଛନ୍ତି। ଅଲଗା ମାନେ ଯୋଉ କୃଷ୍ଣ ପୂଜା କରୁଛନ୍ତି ସେମାନେ କୃଷ୍ଣଙ୍କୁ ଗୋଟେ ଗୋଟିଏ ପୋଜିସନ ଦେଇଛନ୍ତି, ତାଙ୍କର କିଛି ଗୋଟେ ଥିବ ସେଥିରେ, ସେଥିରେ ଆମେ କ'ଣ କୁହନ୍ତି ନାହିଁ କ'ଣ ତୁ ଭୋଳା ହେଇଯାଆନା, ଗାଁରେ କୁହନ୍ତି ନା ତୁ ତା କଥାଟା ଶୁଣିକି ଭୋଳା ହେଇଯାଆନା, ଇଏ ଆଜିକାଲି ଏଇବା ଶୁଣି କ'ଣ ଶୁଣି ଦେଉଛନ୍ତି, କେଉଁଠି କ'ଣ ଦେଖି ଦେଉଛନ୍ତି ଭାରି ଭୋଳା ହେଇଗଲା, ଆଉ ହଇ ଏମିତି ହେଇଗଲା ଭୋଳା ହେଇଯାଉଛି କାହିଁକି ବାପା? ଲକ୍ଷ୍ୟ କ'ଣଟା ତୁମେ ଦେଖ, ବ୍ରହ୍ମ ସାଜୁଯ୍ୟ ହଉ କି ଈଶ୍ୱର ସାଜୁଯ୍ୟ ଦିକା, ତାପରେ ସେ ଭାଗବତରେ କପିଳା ଦେବଙ୍କର ଶ୍ଳୋକ ଆଣିକି କହିଲେ, ଶାଲୁକ୍ୟ ଶାସ୍ତ୍ରୀ ସାମୀପ୍ୟ ସେ ଶ୍ଳୋକଟି ଆଣିକି କହିଲେ, ଭକ୍ତ ବେଳେବେଳେ ୟା ପରେ ଆସିବ ବୋଧେ, ପ୍ରଭୁ କହେ ମୁକ୍ତି ପଦେ ଆର ଅର୍ଥ ହଏ, ମୁକ୍ତି ପଦେ ଶବ୍ଦ ସାକ୍ଷାତ ଈଶ୍ୱର କହେ। ମହାପ୍ରଭୁ କହିଲେ ସାର୍ବଭୌମ ତୁ ମୁକ୍ତି ଶବ୍ଦଟା ଖରାପ କାହିଁ ଲାଗୁଛି, ଏ କଥାଟା କାହିଁ ପଡ଼ିଲା? ମୁକ୍ତି ପଦ ଶବ୍ଦଟାକୁ ଦେଖନ୍ତୁ, କର୍ମୀର ଅର୍ଥ ଅଲଗା ନଉଛନ୍ତି, ଜ୍ଞାନୀ ଅଲଗା ନଉଛନ୍ତି, ଯୋଗ୍ୟ ଅଲଗା ନଉଛନ୍ତି, ଭକ୍ତ ଅଲଗା ନଉଛନ୍ତି, ସାର୍ବଭୌମ ବ୍ରହ୍ମବାଦୀ ଥିଲେ ନା ସେ ମୁକ୍ତି ଚାହୁଁଥିଲେ, ସେ ବର୍ତ୍ତମାନ ଭକ୍ତି ସୁଖ ପାଇଗଲା ପରେ ସେ କହୁଛନ୍ତି ଆମ କୃଷ୍ଣଙ୍କର କୃଷ୍ଣ ସୁଖ ମୋର ଦରକାର, କୃଷ୍ଣଙ୍କ ସେବା ଦରକାର। ସେ ସେଇ ଅର୍ଥରେ ମୁକ୍ତିର ଯେଉଁ ଅର୍ଥରେ ବୁଝିଛନ୍ତି ସେଇ ଅର୍ଥରେ ଅର୍ଥ କରୁଛନ୍ତି। ସେ କହୁଛନ୍ତି ନାଇଁ ନାଇଁ, ମହାପ୍ରଭୁ କହିଲେ ଦେଖ ମୁକ୍ତି ମୁକ୍ତି ଯେଉଁ ପଦ ମୁକ୍ତି ପ୍ରଭୁ କହେ ମୁକ୍ତି ପଦେ ଆର ଅର୍ଥ ହଏ, ମୁକ୍ତି ପଦରେ ଆଉ ଗୋଟେ ଅର୍ଥ ଅଛି, ମୁକ୍ତି ପଦେ ଦାୟ ଭାଗ। ମୁକ୍ତି ପଦେ ହେଲେ ଯିଏ ସମସ୍ତ ମୁକ୍ତି ଯାହାଙ୍କ ଚରଣ କମଳରେ ଆଶ୍ରୟ, କୃଷ୍ଣ ଚରଣ କମଳରେ ସବୁ ପାଞ୍ଚଟା ମୁକ୍ତି ସିଏ ଦେବେ। ଦିଅମାନ ନଗ୍ରହନ୍ତି ବିନା ମତ୍ସ୍ୟ ବନଞ୍ଜନା, ଭକ୍ତକୁ ମୁଁ ଭକ୍ତକୁ ଦେଲେ ସିଏ ନିଏ ନା, ମୋ ସେବା ପାଇଁ କେତେବେଳେ ନିଏ, ସାଜୁ ଯିଏ ଛାଡ଼ିକି ଚାରିଟି ନେଇଯାଏ, ସେବା ପାଇଁ ନେବାକୁ ପଡିବ ଆଉ କଣ କରିବ। ମୁକ୍ତି ପଦେ ଚାର ସେଇ ମୁକ୍ତି ପଦ ହଏ, କିମ୍ବା ନବମ ପଦାର୍ଥ ମୁକ୍ତିର ସମାଶ୍ରୟ। ଚୈତନ୍ୟ ଭଗବାନ ସେ ସାଙ୍ଗେ ସାଙ୍ଗେ କହିଥିଲେ ମୁକ୍ତି ଯାହାଙ୍କ ପାଦକୁ ଆଶ୍ରୟ କରିଛି ବା ଯାହାଙ୍କ ପାଦ ଆଶ୍ରୟ କଲେ ମୁକ୍ତି ମିଳେ ସେ ହେଲେ କୃଷ୍ଣ। ତୁ ମୁକ୍ତି ଘୃଣା କରୁଛ କାହିଁକି, କାହିଁକି ମୁକ୍ତି ବଦଳେଇ ଦେଲ ଭକ୍ତି କହିଲ? ସେ କହୁଛନ୍ତି କିମ୍ବା ନବମ ପଦାର୍ଥ ମୁକ୍ତି ସମାଶ୍ରୟ। ଆମର ଯୋଉ ଭାଗବତ ଦଶଟା ଲକ୍ଷଣ ରହିଲା ମୁକ୍ତିର, ନବମ ପର୍ଯ୍ୟନ୍ତ ଗଲା, ଦଶମରେ ମୁକ୍ତି କୃଷ୍ଣ ହଉଛନ୍ତି ସବୁ ଦଉଛନ୍ତି, ମୁକ୍ତିର ଆଶ୍ରୟ କୃଷ୍ଣ ନା ସମାଶ୍ରୟ ହେଲେ କୃଷ୍ଣ। ସେଇ ଅର୍ଥକୁ ସେ ମହାପ୍ରଭୁ କହିଲେ ଆଉ ଦୁଇ ଅର୍ଥକୁ ଦୁଇ ଅର୍ଥର ଦୁଇଟାର ହଉଛି କୃଷ୍ଣ, ମୁକ୍ତି ପଦର ଅର୍ଥ ହଉଛି କୃଷ୍ଣ, ତୁମେ ଭକ୍ତି କାହିଁ କହୁଛ, ଭାଗବତ ଶ୍ଳୋକଟା ବଦଳଉଛ କାହିଁ? ଦୁଇ ଅର୍ଥେ କୃଷ୍ଣ କହି କେନ ପାଠ ଫିରି ସାର୍ବଭୌମେ କହେ ଓ ପାଠ କହିତେ ନ ପାରି। ଦୁଇଟା ଅର୍ଥରେ ମୁକ୍ତି ଯାହାଙ୍କ ଚରଣରେ ଆଶ୍ରୟ ନେଇଛନ୍ତି କିମ୍ବା ଯିଏ ମୁକ୍ତି ଦେଇପାରନ୍ତି, ସେ କିଏ ମୁକ୍ତି ଦେଇପାରନ୍ତି? କୃଷ୍ଣ। ତାର ମୁକ୍ତି ପଦର ଅର୍ଥ ହେଲା କୃଷ୍ଣ, ତୁମେ ଭକ୍ତି ପଦ କାହିଁକି କହୁଛ? ସାର ମଠାଚାର୍ଯ୍ୟ କହିଲେ ମୁଁ ସେ ଶବ୍ଦ ଉଚ୍ଚାରଣ କରିବି, କହିଲେ ମୁଁ ସେଟା ଉଚ୍ଚାରଣ କରିବି। କେତେ ଅନ୍ତର ରହିଲା ଦେଖନ୍ତୁ, ଏ କଥା କାହିଁ ମିଳିବ, କେତେ ଅନ୍ତର ରହିଗଲା ଭାବର। ସେ ଶବ୍ଦଟାକୁ ଉଚ୍ଚାରଣ କରିବା ପାଇଁ ଚାହୁଁନା, କହିଲେ ମୁଁ ସେଟା ଉଚ୍ଚାରଣ କରିପାରିବିନି। ଯଦ୍ୟପି ତୁମାର ଅର୍ଥେ ଏଇ ଶବ୍ଦ କହେ ତଥାପି ଆଶ୍ଳିଷ୍ୟ ଦୋଷ କହ ନା ନ ଯାଏ। ସଂସ୍କୃତରେ ଆଶ୍ଳିଷ୍ୟ ଦୋଷ ଅଛି, ତାର କଣ ଅର୍ଥ ଥିବ ଆଶ୍ଳିଷ୍ୟ ଦୋଷ? ସେ କହିଦେଲେ ମତେ ଏଟା ଭଲ ଲାଗୁନି, ସେ ଆଶ୍ଳିଷ୍ୟ ଦୋଷ ମାନେ ତାର ଅର୍ଥ ହଉଛି ସେ ଅର୍ଥଟା ଆଉ ଯାହା ହେଲେ ବି ସଂକେତ ଦଉଥିବ, ଯେମିତି କାମ କାମର ଆଶ୍ଳିଷ୍ୟ ଦୋଷଟା କଣ, ମୁଁ ଗୋଟେ କାମ କହିଦେବି, କାମଟା କହିଦେଲା ମାନେ ସାଙ୍ଗେ ସାଙ୍ଗେ ବୁଝିଦେବ ଗୋଟେ ପୁରୁଷ ସ୍ତ୍ରୀର ଆକର୍ଷଣ। ସେଠି ଧନ ଧନ ଗୋଟେ କାମ ନୁହେଁ କି, ପୁତ୍ର ଗୋଟେ କାମ ନୁହେଁ କି, କିନ୍ତୁ କାମଟା କହିଦେଲା ବେଳକୁ ମୁଖ୍ୟ ଅର୍ଥ କୋଉଟା ବୁଝେଇ ଦେଉଛି, ଗୋଟେ ପୁରୁଷ ସ୍ତ୍ରୀର ଆକର୍ଷଣ ବୁଝେଇ ଦେଉଛି। ସେଠି କାମ ଶବ୍ଦକୁ କେହି ଉଚ୍ଚାରଣ କରନ୍ତିନି, ଗୋଟେ ଦୋଷ ଚାଲି ଆସିବ। ସେଟା ମୁକ୍ତି କହିଦେଲା ମାତ୍ରେ, ସାର ମୁଁ କହୁଛି ମୁକ୍ତି କହିଦେଲା ମାତ୍ରେ ଏହା ଅର୍ଥ ବୁଝାଯିବ କଣ, କୃଷ୍ଣଙ୍କ ଦେହରେ ଲୀନ ହୋଇଯିବ, ମୁଁ ସେ ଶବ୍ଦକୁ ଉଚ୍ଚାରଣ କରିବିନି। ମୁକ୍ତି ଶବ୍ଦ କହିତେ ମନ ହଏ ଘୃଣା ତ୍ରାସ, ଭକ୍ତି ଶବ୍ଦ କହିତେ ମନେ ହଏ ତ ଉଲ୍ଲାସ। ସାର ମୁକ୍ତି ଶବ୍ଦ କହିଲା ମତେ ତ୍ରାସ ଭୟ ଲାଗୁଛି ଆଉ ଘୃଣା ଲାଗୁଛି, ମୁକ୍ତି ମତେ କୁହନି ମତେ ଘୃଣା ଲାଗୁଛି, ଆଉ ଭକ୍ତି ଶବ୍ଦ କହିଲା ବେଳକୁ ମୋ ମନରେ ଉଲ୍ଲାସ ଆସୁଛି। ମହାପ୍ରଭୁ ସିଦ୍ଧାର୍ଥକୁ ଆଲିଙ୍ଗନ କଲେ, ତୁ ବର ଯାହା କହୁଛୁ କର ସେ ଭକ୍ତି ପଦେ କହ। ତ ଏତେ କାଳ ମହାପ୍ରଭୁ ଖୁସି ହେଉଥିଲେ, ମହାପ୍ରଭୁ ବୁଝେଇଲା ପରେ ବି ମୁକ୍ତି ପଦ ଅର୍ଥ ହଉଛନ୍ତି କୃଷ୍ଣ, ସେ କହିଲେ ନା ମୁଁ ସେ ଶବ୍ଦ ଉଚ୍ଚାରଣ କରିବି, ମୁଁ ସେ ଶବ୍ଦ ଉଚ୍ଚାରଣ କରିବିନି, ମତେ ଭଲ ଲାଗୁନି, ମତେ ଭୟ ଲାଗୁଛି, କାଳେ ମତେ କୃଷ୍ଣ ମୁକ୍ତି ଦେଇଦେବେ କି, ମୋର ଭକ୍ତି କଲା ଉଲ୍ଲାସ ଲାଗୁଛି। ଏଠି କହିଲେ ବା ମୁକ୍ତି ଶବ୍ଦ କହିତେ ମନେ ହଏ ଘୃଣା ତ୍ରାସ, ମତେ ଘୃଣା ଲାଗୁଛି ତ୍ରାସ ଭୟ ଲାଗୁଛି, ଭକ୍ତି ଶବ୍ଦ କହିତେ ମନେ ହଏ ତ ଉଲ୍ଲାସ। ଶୁନି ଶୁନି ହାସେନ ଶୁନିଆ ହାସେନ ପ୍ରଭୁ ଆନନ୍ଦିତ ମନେ, ଭଟ୍ଟାଚାର୍ଯ୍ୟ କହିଲ ପ୍ରଭୁ ଦୃଢ଼ ଆଲିଙ୍ଗନେ। ମହାପ୍ରଭୁ ଭଟ୍ଟାଚାର୍ଯ୍ୟକୁ ଆଲିଙ୍ଗନ କଲେ। ସେଠି କୃଷ୍ଣ କବିରାଜ ଗୋସ୍ୱାମୀ ଲେଖୁଛନ୍ତି, ଦେଖ ଚୈତନ୍ୟଙ୍କର ପ୍ରସାଦ କଣ, ମହାପ୍ରଭୁଙ୍କର କୃପାଟା କଣ, ଯେଇ ଭଟ୍ଟାଚାର୍ଯ୍ୟ ପଢେ ପଢାଏ ମାୟାବାଦେ, ତାର ଆଛେ ବାକ୍ୟ ସ୍ପୁରେ, ତାର ଏଇଛେ ବାକ୍ୟ ସ୍ପୁରେ ଚୈତନ୍ୟ ପ୍ରସାଦ। ଯେ ମାୟାବାଦ ପଢ଼ଉଥିଲା ଦିନ ରାତି, ମାୟାବାଦ ଯିଏ ପଢେଇ ମୁକ୍ତି ମୁକ୍ତି ଘୋଷି ହଉଥିଲା, ସେ ବର୍ତ୍ତମାନ ମୁକ୍ତି ଶବ୍ଦଟାକୁ ବି କହିବାକୁ ବୁଝୁନା ନା ନା, ମୁଁ ଆପଣ କହିଲେ ମୁକ୍ତି ମୁକ୍ତି ପଦ ଅର୍ଥ କୃଷ୍ଣ ମୁଁ କହିବିନି ସେ ଶବ୍ଦ, ମତେ ଘୃଣା ଲାଗୁଛି। ଇଏ ହେଲା ସାମ୍ପ୍ରଦାୟିକ ଭାବନା, ଏଟାକୁ କେବେ କ୍ଷୁର୍ଣ୍ଣ କରନା। ନର୍କ ମୋର ଆମର ବହୁତ ଦୋଷ ଦୁର୍ବଳତା ଅଛି, ଆମେ ବହୁତ ବଡ଼ ଭକ୍ତ ନୁହେଁ, ଠିକ ଅଛି, ମତେ କୃଷ୍ଣ ଯେତେ ବାଟ ନେବେ ଦଶ ଜନ୍ମ ଲାଗୁ କୋଟି ଜନ୍ମ ଲାଗୁ, କିନ୍ତୁ ଏ ସାମ୍ପ୍ରଦାୟିକ ଯେଉଁ ଭାବନା ଗୁଡ଼ିକ ରହିଛି ସେ ଅଭିମାନରେ ବଞ୍ଚିକି ରହିବାକୁ ପଡ଼େ। ଯାହାର ସାମ୍ପ୍ରଦାୟିକ ଅଭିମାନର ତା ଭାବନା ଗୁଡ଼ାକ ଏଇ ବୀଜ ଗୁଡ଼ା ଯାହା ହୃଦୟ ଭିତରେ ନାହିଁ ସେ କୃତଜ୍ଞ ହେଇଯିବ, ସେ କୃତଜ୍ଞ ହେଇଯିବ, ତା ହୃଦୟ ଭିତରେ ଭକ୍ତି ବୀଜ ଆସିବ। ଆଉ ସେଥିପାଇଁ ଆମ ଆଚାର୍ଯ୍ୟମାନେ ଏଇଗୁଡ଼ାକୁ ସବୁ ବ୍ୟାଖ୍ୟା କରିବେ। କିଏ କ'ଣ କହୁଛି ବାପା ତୁମେ କହିଲେ କ'ଣ ନା ଅନ୍ତ ଭିତରେ ବୃତ୍ତିଟା ଅଲଗା, ସେ ତାହେଲେ ତାଙ୍କ ଇଷ୍ଟ ମନ୍ତ୍ର ଜପ କରିବେ, ତାଙ୍କ ପୂଜା କରିବେ, ତାଙ୍କ ପ୍ରାର୍ଥନା କରିବେ, ସେ ସେଇଟା ମାଗିବେ ନା ଆଉ ସେ ଆଉ କ'ଣଟା ମାଗିବେ, କାରଣ ତାଙ୍କ ଲକ୍ଷ୍ୟଟା ସେଇଟା ସେ ଜାଣିଛନ୍ତି। ତେଣୁ ଏଇ କର୍ମଯୋଗରୁ ଆମେ ଯେଉଁ ଆସିବା ବ୍ରହ୍ମଣା ଧ୍ୟା କର୍ମଣି କରିକି ତାହେଲେ ମୁକ୍ତି ପର୍ଯ୍ୟନ୍ତ ଆମର ମୁକ୍ତିର ଅର୍ଥ ହଉଛି ଏଇଟା, ମୁକ୍ତିର ଅର୍ଥ ହଉଛି ଭକ୍ତି ପଦେ। କୃଷ୍ଣଙ୍କର ଦାସ ଦାସୀ ଯାହା କୃଷ୍ଣ ଆମକୁ ତାଙ୍କର ପାଖରେ ରଖିବେ, ତାଙ୍କର ସେବା କରିକି ତାଙ୍କ ସୁଖ ଆମ ଆମ ଜୀବନର ଲକ୍ଷ୍ୟ, ଆମ ଭାବନାଟା ହଉଛି ଏଇଆ। ତେଣୁ ସେ ଯେଉଁ ବ୍ରହ୍ମ ଶବ୍ଦ ଗୁଡ଼ିକ ପ୍ରଭୁ ସବୁ କୃଷ୍ଣ ଯତ୍ନ ଲେଖିଛନ୍ତି, ତାର କୌଣସି କୌଣସି ଅର୍ଥରେ କେହି ବି କିଛି ଭୁଲ କବା କରିପାରିବେ। ଆମେ ତ ପଣ୍ଡିତ ନୁହଁ, କିନ୍ତୁ ଆସିଲେ ସେ ଯୁକ୍ତିକରଣ ପରାସ୍ତ କରିଦେବୁ, ମୋର ଏତିକି କନଫିଡେଣ୍ଟ ପୁରା ଅଛି। ଦୋଷ ଦେଖିପାରେ ଆଚାର୍ଯ୍ୟମାନେ ଏଇଟା କହୁଛନ୍ତି, ପରମେଶ୍ୱର ଶବ୍ଦ ଲାଗିଲା, ପରମେଶ୍ୱର ଜାଗାରେ ଆମେ କୃଷ୍ଣ ଲେଖିଲେ କ'ଣ ଅସୁବିଧା ହେଇଗଲା, ପରମେଶ୍ୱର ଆଉ କିଏ ସିଧା ସ୍ୱାଇଁ ପରମେଶ୍ୱର ରଖିଲେ, ପରମେଶ୍ୱର ସମର୍ପ୍ୟ, ଆମର ଲେଖା ହେଲା କୃଷ୍ଣ ଚେତନାରେ ସମର୍ପଣ ହୋଇ କର୍ମ କର, କ'ଣ ଭୁଲ ହେଲା। କେତେବେଳେ ଏଇ ଯେଉଁ ସାମ୍ପ୍ରଦାୟିକ ଯେଉଁ ମନୋଭାବ ରହିଛି ସେଇଟାକୁ ସବୁବେଳେ ବଜେଇକି ରଖିବାକୁ ପଡିବ, ସେଇଟା ହିଁ ଆମ ଭକ୍ତି ଜୀବନରେ ବଞ୍ଚିବାର ଗୋଟିଏ ଉପାୟ, ଆଉ କିଛି ଉପାୟ ନାହିଁ। ନହେଲେ ଏଇଭଳି ଆଜିକୁ ବାବା ଆସୁଛି ପ୍ରବଚନ ଦଉଛି, କାଲି ଆମେ ଚାଲିଗଲା ପରେ ଆହୁରି କେତେ ବାବା, ଆମେ ଯେତେବେଳେ ନୂଆ ଭକ୍ତ ହେଇଥିଲୁ ସେତେବେଳେ କେଉଁ କୌଣସି ପ୍ରବଚନ ସଂସାରରେ ନଥିଲା, କେଉଁ ମିଡ଼ିଆ ତ ନଥିଲା, ପ୍ରବଚନ କ'ଣ ଥିଲା, ଆମେ ସେ ଗୁରୁ ବାକ୍ୟଟି ଶୁଣୁଥିଲୁ ଚାଲୁଥିଲୁ। ବର୍ତ୍ତମାନ ପୁଣି ପାଞ୍ଚ ବର୍ଷ ପରେ କେତେ ବାବା ଆଇଲେ, ତାଙ୍କର ନାଁ ବଡ଼ ବଡ଼ ରେକର୍ଡ଼ ହେଇଗଲା, ସେ ଶାସ୍ତ୍ରୀ ଫାସ୍ତ୍ରୀ ଶୁଣୁନଥିଲେ କି ସବୁ ଯେଉଁ ବୃନ୍ଦାବନରେ, ସବୁଆଡ଼େ ଦେଖିବେ ତାଙ୍କ କଥା ବାଜୁଥିଲା, ପୁଣି ସିଏ କୁଆଡ଼େ ଉଡ଼ି ଚାଲିଗଲେ, ଆହୁରି କେଉଁ ବାବା ଚାଲିଲେ, ସେ ପୁଣି ସିଏ ପୁଣି ଚାଲିଯିବ, ଆଉ ଗୋଟେ କିଏ ନୂଆ ବାବା ଚାଲିଲେ, ଇଏ ତ ଚାଲିଥିବ ଇଏ ବାପା। ସମ୍ପ୍ରଦାୟର ଯେଉଁ ଭାବନାଟା, ସାମ୍ପ୍ରଦାୟିକ ଯେଉଁ ଭାବନା, ସାମ୍ପ୍ରଦାୟିକ ଯେଉଁ ମନ୍ତ୍ର, ଇଷ୍ଟଙ୍କର ଯେଉଁ ପ୍ରୀତି, ଏଇଟା ଗୁରୁବର୍ଗଙ୍କ କତିରୁ ଶିଖିବାକୁ ପଡିବ। ଏଇଥିରେ ବଞ୍ଚିବ, ବାହ୍ୟ କଥାରେ ତମେ ବଞ୍ଚିପାରିବ, ଏଇଟା ମାଇଣ୍ଡକୁ ବାଲାନ୍ସ କରି ଖାଲି କେମିତି କ'ଣ ରହିବା କଥା, ଏସବୁ ଚେଞ୍ଜେସ୍ ହେଇଯିବ, ଏସବୁ ବି ରହିବନି, ଏଥିରେ ଭକ୍ତି ହବନି। ହରେ କୃଷ୍ଣ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଗୌର ନିତ୍ୟାନନ୍ଦ ପ୍ରଭୁ କି ଜୟ, ଭଗବତ ଗୀତା କି ଜୟ, ନିତାଇ ଗୌର ପ୍ରମାନନ୍ଦେ। ହରେ କୃଷ୍ଣ।